नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवं श्रीगुरुदिनतारिणी ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते
वासुदेवाय ॐ नमो भगवते वासुदेवाय
ॐ नमो भगवते
सरपते मुमर परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेव अभय चरण कमल प्रणति निवेदन करी कृपा प्रार्थना करी समर्पित हो संस्थार संस्थापक आचार्य कृष्ण कृपा श्रीमूर्ति श्री श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज चरण कमल प्रणति निवेदन करी कृपा भिक्षा करी समस्त साधु गुरु वैष्णव आचार्य चरण कमल प्रणति निवेदन पूर्वक कृपा प्रार्थना पूर्वक उपस्थित श्रोता वैष्णव मानक प्रणति निवेदन करी प्रभु श्री श्री गौर नित्यानंद महत करुणु आम मैंने श्रीमद भागवतम नवम स्कंदर जुजाति महाराज चरित श्रवण करुचे तेज गत काली कथा जो विश्राम थे तार किंचित स्मरण कर आम आगे जावा शर्मिष्ठा पितांकर आदेश को पालन करी देवजानी जो कठोर दंड देले ताकु स्वीकार कले एक कूल पाई असुर कूल समग्र असुर कूल सुरक्षा पाई जड़े नारी आज राजकन्या पदवीर थी आज दासी पद को गले समस्त पदवीर सुख उच्च पदवीर सुख ऐश्वर्य को त्याग कर आज दासी पद को स्वीकार करने कहीं आम वंश आम कूल को सुरक्षा रे कारण शुक्राचार्य यदि विमना है जीवे देवता मैंने आक्रमण करेंगे एवं यार कारण मुझे मोर गोटे भूल मुझे देवजानी के कूपर निक्षेप करी एक कारण पाई समग्र असुर समाज लोक मैंने दुख भोग करेंगे एवं निजे स्वीकार कला परे दासी हाँ पाई स्वीकार कला परे शुक्राचार्य जजाति महाराज जो तो कन्या को देले देवजानी को देले कह हे राजन शर्मिष्ठा को कदापि तुम्हें शज्जार शोबन ताकि तुम्हें पुत्र दबन दासी ही थी जो दंड ना दासी अधिक घोर दंड राजकन्या दासी ही रही कौन से पुत्र प्राप्त होते तो बड़ा घोर दंड दे देले किंतु जजाति पुत्र देवजानी ठारु जजाति देवजानी ठारु पुत्र जदु आदि पुत्र माने जन्म हेला परे शर्मिष्ठा दर्शन कले एकांतरे रहस्यरे एकांतरे ऋतुमती थिला बेले प्रार्थना कले ए स्वामी मते गोटे पुत्र दियो शुक्रवार बचा अनुस्मरण धर्मात्मा पुरुष माने धर्मपथरे चलिया पाई सब बेले व्रत करते से कहार अभिशाप से विचलित हमें से जानते शुक्राचार्य मत अभिशाप देवे किंतु एक नारी भविष्य को उज्जवल करने भगवान प्रभु निकट में निजर धार्मिकता को प्रकाश करने ଆଜି ପରମ ଧର୍ମ କାମ କଲେ, ଗୋଟିଏ ଧର୍ମ ଅଛି ଆଉ ଗୋଟିଏ ପରମ ଧର୍ମ ଅଛି। ସାଧାରଣ ଦୃଷ୍ଟିରେ ଗୋଟିଏ ଧର୍ମ, ଆଉ ମହାପୁରୁଷମାନଙ୍କ ଦୃଷ୍ଟିରେ ଏଇଟା ପରମ ଧର୍ମ। ଯେପରି ଗୁରୁଙ୍କୁ ତ୍ୟାଗ କରିବା କ'ଣ ପରମ ଧର୍ମ? ଯେଉଁ ଗୁରୁ ଏଇ ବଳିଙ୍କୁ ସ୍ୱର୍ଗପୁର ଦେଇଥିଲେ ନିଜ ଶକ୍ତିରେ, ଯେଉଁ ଗୁରୁ ତାଙ୍କ ପାଇଁ ଅନେଶତଟା ଯଜ୍ଞ କରିକି ଆଉ ଗୋଟିଏ ଯଜ୍ଞ ପୂର୍ଣ୍ଣ କରିବେ, 100 ଯଜ୍ଞରେ ତାଙ୍କୁ ସବୁଦିନ ପାଇଁ ଇନ୍ଦ୍ର କରିଦେବେ, କିନ୍ତୁ ସେଇ ଗୁରୁଙ୍କୁ ଆଜି ପରମ ଧର୍ମ କ'ଣ କଲେ? ତ୍ୟାଗ କରିଦେଲେ। ଗୁରୁଙ୍କୁ ତ୍ୟାଗ କରିବା ଧର୍ମ ନୁହେଁ, କିନ୍ତୁ ଗୁରୁ ଯେତେବେଳେ ଭଗବାନଙ୍କୁ ଦେବା ପାଇଁ ମନା କଲେ, ବଳିକୁ କହିଲେ ନା ଆଚ୍ଛାଦ୍ୟ ସକ୍ରାୟୋ ମାୟା ମାଣବ କୋହରି, ଏ ବଳି ଭଗବାନଙ୍କର କିଛି ଆବଶ୍ୟକ ନାହିଁ, ଇଏ ମାୟାରେ ମାଣବକ ବ୍ରାହ୍ମଣ ରୂପ ଧରିଛନ୍ତି, ଇଏ ହରି ତୋର ସର୍ବସ୍ୱ ହରଣ କରି ନେଇ ପଳେଇବେ, ତାଙ୍କୁ ଦାନ ଦେନି। ବଳି କ'ଣ ଚିନ୍ତା କଲେ? ମୁଁ ଏ ଗୁରୁଙ୍କୁ ତ୍ୟାଗ କରିବି, ଇଏ ପରମ ଧର୍ମ। ଯୁଜାତି ମହାରାଜ ପରମ ଧର୍ମକୁ ଦେଖିଲେ, ବର୍ଣ୍ଣାଶ୍ରମ ଧର୍ମକୁ ଦେଖିଲେନି, ପରମ ଧର୍ମ। ଜଣେ ନାରୀ ତାର ସମ୍ପୂର୍ଣ୍ଣ ଜୀବନକୁ ଜଳାଞ୍ଜଳି ଦେବ, ମୁଁ ପୁତ୍ର ଦେବି, ଜାଣନ୍ତି ଶୁକ୍ରାଚାର୍ଯ୍ୟ ଅଭିଶାପ ଦେବେ, ଏବଂ ପୁତ୍ର ଦେଇଦେଲା ପରେ ଦେବଯାନୀ ଜାଣିପାରିଲେ ଆସୁର୍ଯ୍ୟା ଗର୍ଭବତୀ ଦୃଷ୍ଟୁଆ, ଏ ଶର୍ମିଷ୍ଠା କ'ଣ ଗର୍ଭବତୀ ଅଛନ୍ତି? ସେ ସଭ୍ୟତା ଏତେ ଉଚ୍ଚ ସଭ୍ୟତା ଥିଲା, ଦାସୀ ବି ରାଜାଙ୍କ ନିକଟରେ ପ୍ରାର୍ଥନା କରୁଥିଲା ପୁତ୍ର ପାଇଁ, ଅନ୍ୟ କେଉଁ ଦାସୀ ନିକଟରେ ସେମାନେ ଦାସ ନିକଟରେ ପୁତ୍ର ପ୍ରାପ୍ତ ହେଉନଥିଲେ। ଯେତେବେଳେ ଜାଣିଦେଲେ ଦେବଯାନୀ ଯେ ମୋ ସ୍ୱାମୀଙ୍କ ଦ୍ୱାରା ଯଯାତିଙ୍କ ଦ୍ୱାରା ଆଙ୍କର ପୁତ୍ର ପ୍ରାପ୍ତ ହେଇଛନ୍ତି, ସେତେବେଳେ ପିତାଙ୍କ ନିକଟକୁ ଗଲେ, କ୍ରୋଧ ବେଳେ ସର୍ବଶ୍ରେୟ ଯେତେ ଜୀବନର ମଙ୍ଗଳ ଜିନିଷ ଅଛି ସବୁ ମଙ୍ଗଳ ଜିନିଷର ପ୍ରତିବାଧକ କିଏ? କ୍ରୋଧ। ଆଉ କ୍ରୋଧ ଯେ କାହା ଶରୀରର ନାହିଁ ଏବେ କେହି କହିପାରିବେ? ଏ 6 ଯାଙ୍କ ରିପୁ, ଏ 6 ଯାଙ୍କ ଯେଉଁ ପ୍ରତିବନ୍ଧକ ଜୀବନରେ କାମ କ୍ରୋଧ ଲୋଭ ମୋହ ମଦ ଆଶ୍ଚର୍ଯ୍ୟ, ଏଟା ସମସ୍ତଙ୍କ ଶରୀରରେ ଅଛି, କିନ୍ତୁ ସମର୍ଥ ପୁରୁଷମାନେ କ୍ରୋଧ କରନ୍ତି, କିନ୍ତୁ ଯେଉଁ କ୍ରୋଧ ଦ୍ୱାରା ନିଜର କ୍ଷତି ହେବନି ଅନ୍ୟର ବି କ୍ଷତି ହେବନି, ଏବଂ ଯେଉଁ କ୍ରୋଧ ଦ୍ୱାରା ନିଜେ ଲୋକ ନିଜକୁ ବଶ କରିପାରିବ ସେଠି କ୍ରୋଧ କରିବା ଦରକାର। ଆଜି କ୍ରୋଧ ମହା ମହା ଦୁର୍ବାସା ଭଳି ସାଧୁ ଏ କ୍ରୋଧର ସ୍ୱୀକାର ହେଇକି ବାରମ୍ବାର ବାରମ୍ବାର ଲଜ୍ଜା ପ୍ରାପ୍ତ ହେଇଛନ୍ତି। ଦେଖିଲେ ନା ଅମ୍ବରୀଶଙ୍କ ସମୟରେ କ'ଣ ହେଲା? ସର୍ବଶ୍ରେୟ ସବୁ ମଙ୍ଗଳର ଇଏ ହେଉଛି ଅନର୍ଥ। ଇଏ ଝିଅ ବି ବିଚାର କରିବା ଦରକାର, କିଏ ଦେବଯାନୀ? ମୁଁ ମୋ ପିତାଙ୍କ ଆଗରେ କହୁଛି, ପିତା କ୍ରୋଧ କରିକି ଯଦି ଅଭିଶାପ ଦେଇଦେବେ ତାର ପରିଣାମଟା କ'ଣ ହବ? ଆରେ ମୋ ସ୍ୱାମୀ ଯଦି ଅଭିଶାପ ପ୍ରାପ୍ତ ହୁଅନ୍ତି ତାହେଲେ ମୁଁ ଆଉ କେମିତି କ'ଣ ବିବାହ ହେଇପାରିବି କି? ପରୋକ୍ଷ ଭାବରେ ମୋର ଅମଙ୍ଗଳ ହବନି? ଆଉ ଶୁକ୍ରାଚାର୍ଯ୍ୟ ଅଭିଶାପ ଦେବା ପୂର୍ବରୁ ବିଚାର କରିବାର ଥିଲା, ମୁଁ ଯଦି ଅଭିଶାପ ଦେଇଦେଉଛି ମୋ ସ୍ୱାମୀ ମୋର ଜ୍ୱାଇଁଟା ବୁଢ଼ା ହେଇଯିବେ ତାହେଲେ ମୋ ଝିଅର କ'ଣ ହବ? ମୋ ଝିଅ ଯୁବତୀ ରହିବ, ମୋ ଜ୍ୱାଇଁ ବୁଢ଼ା ହେଇଯିବ, ସେ କ'ଣ ତାଙ୍କ ଝିଅକୁ ଆଉ ଥରେ ବିବାହ କରିଦେଇପାରିବେ ନା କ'ଣ? କିନ୍ତୁ କ୍ରୋଧ ବେଳେ କ୍ରୋଧାତ୍ ଭବତୀ ସମ୍ମୋହ ନ ତୁ ମୋହ, କ୍ରୋଧାତ୍ ଭବତୀ ସମ୍ମୋହ ସମ୍ୟକ୍ ମୋହ, ସମ୍ମୋହାତ୍ ଶ୍ରୁତି ବିଭ୍ରମ, ଶ୍ରୁତିଟା ଭ୍ରଂଶ ହେଇଯିବ, ତା ବିଚାର କରିପାରିବେନି କ'ଣ ମଙ୍ଗଳ କ'ଣ ଅମଙ୍ଗଳ, ନିଜର ବିଚାର କରିପାରିବେନି ଅନ୍ୟର ବିଚାର କରିପାରିବେ, ଶ୍ରୁତି ଭଂସାତ୍ ବୁଦ୍ଧିନାଶ, ବୁଦ୍ଧିନାଶ ପ୍ରଣଶ୍ୟତି, ପ୍ରଣଶ୍ୟତି ଅର୍ଥ ପୁଣି ଜନ୍ମ ମୃତ୍ୟୁ ଚକ୍ରକୁ ପଳାଇ ଆସିବ। ଆସିଲା କେଉଁଠୁ, ଆରମ୍ଭ ହେଲା କେଉଁଠି? ଧ୍ୟାୟତେ ବିଷୟାନ୍ ପୁଂସ ସଙ୍ଗତେ ସୁ ଉପଜାୟତେ, ବିଷୟବସ୍ତୁକୁ ଧ୍ୟାନ କରାଯିବ, ଯେତେବେଳେ ବିଷୟକୁ ଧ୍ୟାନ କଲେ ହରିଙ୍କୁ ଧ୍ୟାନ ନ କଲେ, ବିଷୟବସ୍ତୁ ବିଷୟ ସ୍ତ୍ରୀ ପୁତ୍ର କନ୍ୟା ଏଗୁଡ଼ିକ ଆମର ଧ୍ୟାନର ବସ୍ତୁ ହେଇଗଲେ, ଏଥିରେ ଆମକୁ ଆନନ୍ଦ ମିଳୁଛି, ଇଏ ଯେତେବେଳେ ଧ୍ୟାନର ବସ୍ତୁ ହେଇଗଲେ ସଙ୍ଗତେ ଏସବୁ ଉପଜାୟତେ, ବିଷୟ ପ୍ରତି ଆସକ୍ତି ଆସିଯାଏ, ଏ ଆସକ୍ତି ହେଇଗଲା ଜୀବନର ବନ୍ଧନର କାରଣ, ଜନ୍ମ ମୃତ୍ୟୁ ଚକ୍ରର କାରଣ ହେଉଛି ଆସକ୍ତି। ଏ ଆସକ୍ତିରୁ ବାହାରିବ କାମ, କ୍ରୋଧ, ସମ୍ମୋହ, ବୃଦ୍ଧିଭଂସ, ବୁଦ୍ଧିନାଶ, ପ୍ରଣଶ। ମହା ମହା ସମର୍ଥ ପୁରୁଷମାନେ ଏଇ କ୍ରୋଧ ଦ୍ୱାରା ନିଜର ସମସ୍ତ ଭଜନକୁ ନଷ୍ଟ କରିଦିଅନ୍ତି, ସମସ୍ତ ଶ୍ରେୟକୁ ନଷ୍ଟ କରିଦିଅନ୍ତି। ଦେଖୁନାହାନ୍ତି ଆଜି ଅଭିଶାପ ଦେଇଦେଲେ, କ'ଣ ଅଭିଶାପ ଦେଲେ, ଶୁକ୍ରସ୍ତମାଃ କୁପିତଃ ସ୍ତ୍ରୀ କାମାନୃତ ପୁରୁଷଃ ତ୍ୱାଂ ଜରା ବିଶତମ୍ ମନ୍ଦ ବିରୂପ କରିଣୀ ନୃଣମ୍। ରେ ମନ୍ଦ, ଶୁକ୍ରସ୍ତମାଃ କୁପିତଃ, କ୍ରୋଧ କରିକି ଶୁକ୍ରାଚାର୍ଯ୍ୟ କହିଲେ, କାହାକୁ କହିଲେ, ନିଜ ଜ୍ୱଇଁକି କହୁଛନ୍ତି। ଜ୍ୱଇଁ ହେଉଛି ପୁତ୍ର, ମନୁ ମହାରାଜଙ୍କ ଯେଉଁ ଶିକ୍ଷା, ପୁଅ କ'ଣ ଡାକୁଛି, ବାପା ବୋଲି ଡାକୁଛି ନା ନାହିଁ, ଜ୍ୱଇଁ ଶ୍ୱଶୁର କ'ଣ ଡାକିବ, ଶ୍ୱଶୁର ଡାକିବେ କି, ପିତା ବୋଲି ଡାକିବ ନା ବାପା ବୋଲି ଡାକିବ ନା, ଶାଶୁକୁ ମା ବୋଲି ଡାକେ ନା, ପୁତ୍ର ବୋଲି। କିନ୍ତୁ ତାଙ୍କୁ କିଭଳି ଅଭିଶାପ ଦେଇଦେଲେ, ସ୍ତ୍ରୀ କାମୀ, ମୋର ଝିଅ ଥାଉ ଥାଉ ତୁମେ ଅନ୍ୟ ଶର୍ମିଷ୍ଠାଙ୍କ ଆଦି ସହିତ ସହବାସ କଲ, ଅନୃତ ପୁରୁଷ ମିଥ୍ୟାବାଦୀ, ତ୍ୱାଙ୍ଗ ଜରା ବିଷତମ୍ ମନ୍ଦହା ବିରୂପକରଣୀ ନୃଣାମ୍। ରେ ମନ୍ଦମତୀ, ମନୁଷ୍ୟକୁ ବିରୂପ କରିଦିଏ, କୁରୂପ କରିଦିଏ, କେଉଁଟା ଜରା, ବୃଦ୍ଧ। ଏ ବୃଦ୍ଧତ୍ୱ ତୁମେ ପ୍ରାପ୍ତ ହୁଅ, କାଲି ଏଠି କଥା ବିଶ୍ରାମ ଥିଲେ, ଯେତେବେଳେ କହିଲେ ତୁମେ ବୃଦ୍ଧତ୍ୱ ପ୍ରାପ୍ତ ହୁଅ, ତାଙ୍କର ଜ୍ଞାନ ଆସିଲା, କାହାର ଜ୍ଞାନ ଆସିଲା, ଯଜାତିଙ୍କର। ଯଜାତି ଅଭିଶାପକୁ ଭୟ କରୁନଥିଲେ, କିନ୍ତୁ ଏବେ ଯଜାତିଙ୍କର ଜୀବନରେ ଗୋଟେ ନୂତନ ଅଧ୍ୟାୟ ଆରମ୍ଭ ହେଲା। ଆମେ ଶୁଣିଥିଲେ ନା, ଯେ ଭଗବାନଙ୍କ ଇଚ୍ଛାରେ ବିବାହ ହେଇଥିଲେ, ମନକୁ ପଚାରିଥିଲେ, ମନସ ତତ୍ ବୁଧମ୍ ଗତ୍ୱା ପ୍ରତିଜଗ୍ରାହ ତତ୍ ବଚମ୍। ଯାହାଙ୍କର ମନ କଦାପି ଅଧର୍ମ ପଥରେ ଯାଇନଥିଲା, ସେଭଳି ଲୋକ ଆଜି ସଂସାରରେ ପଶିଲା ପରେ ତାଙ୍କର ମନ କ'ଣ, ଏ ଇନ୍ଦ୍ରିୟମାନେ କ'ଣ, ଚୋର ଦୁଇ ପ୍ରକାର, ଗୋଟେ ଚୋର ଧନ ନେଇଯାଉଛି, ଧନ ନେଇଗଲା ନା, ଧନ ନେଇଯିବା ଚୋର ବଡ଼ ନୁହେଁ ଆଜ୍ଞା, ସେ ସିନା ଧନ ନେଇ ପଳେଇ ଆପଣ କପାଳକୁ ନେଇପାରିବେ କି, ଆପଣଙ୍କୁ ତ ଧନ ମିଳିଯାଉ ନା। ଆଉ ଗୋଟେ ଚୋର ଅଛନ୍ତି, ସେ ଆମ ମନକୁ ନେଇଯାଉଛି, କିଏ, ଏ ଇନ୍ଦ୍ରିୟମାନେ। ସଂସାର ଲୋକ ଧନ ଚୋରକୁ ଜଗନ୍ତି, ସାଧୁ ମନ ଚୋରକୁ ଜଗେ, କାରଣ ମନ ହେଉଛି ଇନ୍ଦ୍ରିୟାଣ ମନଶ୍ଚାସ୍ମି, ଇନ୍ଦ୍ରିୟମାନଙ୍କ ଭିତରେ ମନ ହେଉଛି ଭଗବାନ। ଏଇ ମନ ଯେତେବେଳେ ବିଷୟାସକ୍ତ ହେଇଯାଏ, ମନ କ'ଣ କରେ ନା, ଇନ୍ଦ୍ରିୟମାନଙ୍କ ଦ୍ୱାରା ଏ ବିଷୟ କାମ, ଚୋରି କାମ କରେ। ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା, ତ୍ୱକ୍, ଏ ଯେଉଁ ପଞ୍ଚ ଜ୍ଞାନେନ୍ଦ୍ରିୟ ଦିଆଯାଇଥିଲା, ଏ ବିଷୟକୁ ଭୋଗିବା ପାଇଁ ନାହିଁ। କି ସୁନ୍ଦର, ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ। ଆମେ ଛୋଟ ପିଲାବେଳେ ଯେତେବେଳେ ସ୍କୁଲ ଯିବୁ, ଏଇ ଗୀତଟା ବାଜିଲେ ରେଡ଼ିଓରେ ଜାଣିବୁ ଯେ ବର୍ତ୍ତମାନ ସ୍କୁଲ ଯିବା ବେଳେ ହେଲା। କେତେଟା ବେଳେ ଗୋଟେ ଫିଲ୍ମ ଗୀତ ଦିଏ, 9:15 ନା କ'ଣ, ହଁ ଆମେ ଜାଣିଦେବୁ ବର୍ତ୍ତମାନ ସ୍କୁଲ ଯିବା, ବାଜୁଥିବ ଏଇଟା। କି ସୁନ୍ଦର, ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର ଅଟି ଅନନ୍ତ ଅପାର। ସୌନ୍ଦର୍ଯ୍ୟ ଭଗବାନ ତିଆରି କରିଛନ୍ତି, କିନ୍ତୁ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଆମକୁ ଚକ୍ଷୁ ଦିଆଯାଏନି, ସୌନ୍ଦର୍ଯ୍ୟ ଦ୍ୱାରା ଭଗବତ ଅନୁଭବ କରିବା ପାଇଁ ଚକ୍ଷୁ ଦିଆଯାଇଛି। ଆମେ ଗୋଲାପ ଫୁଲ ଟିକେ ଦେଖୁଛେ, ଗୋଲାପ ଫୁଲର ବାସନାଟାକୁ ନେଉଛେ, ଦର୍ଶନ କଲେ ଚକ୍ଷୁ ଦ୍ୱାରା, ବାସନାଟାକୁ ନେଲେ ଆଘ୍ରାଣ କଲେ ନାସାକ୍ଷା ଦ୍ୱାରା, କିନ୍ତୁ ଏ କିଆକୁ ସୃଷ୍ଟି କରିଛନ୍ତି, ଆ ଭିତରେ ଯେଉଁ ସୁଗନ୍ଧଟାକୁ କିଏ ଭରି କରିଛନ୍ତି, ସେ ଅନୁଭବଟା ଆମର ଆସୁ। ବହିଦୃଷ୍ଟି, ଇନ୍ଦ୍ରିୟମାନେ ବହିଦୃଷ୍ଟି ପ୍ରାପ୍ତ ହେଇଗଲେ, ଏଇ ଇନ୍ଦ୍ରିୟମାନେ ଥିଲେ ଅନ୍ତଦୃଷ୍ଟି ପ୍ରାପ୍ତ ହେବେ, ଆନନ୍ଦ ଲାଭ କରିବ ଜୀବନ, ନହେଲେ ଦୁଃଖ। ଏଇ ଇନ୍ଦ୍ରିୟମାନଙ୍କୁ ନେଇକି, ଏତେ ବଡ଼ ରାଜା ଯିଏ ଭଗବାନ କଥାରେ ବିବାହ ହେଇଥିଲେ, ଶିବଜୀ ଯାହାଙ୍କର ବିବାହର କାରଣ କଚ ହେଲେ ଅଭିଶାପ ଦେଇଛନ୍ତି କାହାକୁ, ଦେବଯାନୀଙ୍କୁ, ସେ ବ୍ରାହ୍ମଣଙ୍କୁ ବିବାହ ହେଇପାରିବେନି, ସମସ୍ତ ପ୍ରକାର ଆରେଞ୍ଜମେଣ୍ଟ ପରେ ବିବାହ ହେଲା ପରେ ଆଜି କ'ଣ କହୁଛନ୍ତି, ତିନୋଟି ପୁଅ ହେଲେଣି ତାଙ୍କର, ତିନୋଟି ପୁଅ, ଏ ଯଦୁ ତୁର୍ବୁ ତାଙ୍କର ଦୁଇଟି ପୁଅ, ପାଞ୍ଚଟି ପୁଅ ଶର୍ମିଷ୍ଠାଙ୍କର ଦେବଯାନୀଙ୍କର ମିଶିକି। କିନ୍ତୁ ଆଜି ଦେଖନ୍ତୁ ଆରମ୍ଭ ହେଲା, ଏକୁ ଶୁଣିକି ଆଜି ଏବେ କି ଖରାପ ଭାବିବେନି, ଭାଗବତରେ ଏମିତି ବିଷୟ ଅଛି, ଇଏ ସତ୍ୟ। ମନୁଷ୍ୟ କେବେ ତୃପ୍ତି ହୁଏ ନା ବିଷୟକୁ ଭୋଗ କରି। କିଏ କହିଲା ଆଜ୍ଞା ହଁ ମୁଁ ବିଷୟକୁ ଭୋଗି କଲା, ଭୋଗ କଲା ପରେ ଧନ ସ୍ତ୍ରୀ ପୁତ୍ର କନ୍ୟା ସବୁ ମୁଁ ବର୍ତ୍ତମାନ ତୃପ୍ତ ଅବସ୍ଥାରେ ଅଛି, କିଏ କହିପାରିବେ? ବିଷୟକୁ ଭୋଗ କରି ଆମେ କେବେ ତୃପ୍ତ ହେଇପାରିବାନି, ସବୁବେଳେ ମନ କ'ଣ ଚାହିଁବ, ଆହୁରି ଭୋଗ କରିବି, ଆହୁରି ଭୋଗ କରିବି। ଶ୍ରୀ ଯଯାତି ଉବାଚ, ଅଭିଶାପ ଦେଇଦେଲେ ନା କିଏ, ଶୁକ୍ରାଚାର୍ଯ୍ୟ। ଏଇ ବର୍ତ୍ତମାନ ଜ୍ଞାନ ଆସିଗଲା, ଐଶ୍ୱର୍ଯ୍ୟ ଭ୍ରଷ୍ଟ ହେଲେ ଲୋକର ଜ୍ଞାନ ଆସେ, ତାଙ୍କର ଅବଶ୍ୟ ଅବସ୍ଥା ନାହିଁ କହିଲେ ତୁମେ ବୃଦ୍ଧ ହେଇଯାଅ। କିନ୍ତୁ ଭଗବାନଙ୍କର ଗୋଟେ ବହୁ ବଡ଼ ସମାଜକୁ ଶିକ୍ଷା, ଦେଖନ୍ତୁ ସଂସାର ଜଣେ ଭଗବାନଙ୍କ ଇଚ୍ଛାରେ ବିବାହ କରିଛନ୍ତି, ପାଞ୍ଚ ପାଞ୍ଚଟି ପୁଅ ସିଏ ବର୍ତ୍ତମାନ ଭାଗବତରେ କି ପ୍ରବଚନ ଦେବ, ଆଉ 1000 ବର୍ଷ ପୁତ୍ରଙ୍କ ପାଖରୁ ଧାର ମାଗିକି ଆଣିବେ ଯୌବନ, ସିଏ ସନ୍ତୁଷ୍ଟ ହେଇପାରିଲେନି, ସିଏ ସନ୍ତୁଷ୍ଟ ହେଇପାରିଲେ, ଆମେ କ'ଣ ସନ୍ତୁଷ୍ଟ ହେବା ଆଜ୍ଞା, ଆମେ ତ କର୍ମ କରିକି ଚଳୁଛେ, କର୍ମ ଫଳରେ ଆମର ସ୍ତ୍ରୀ ପୁତ୍ର କନ୍ୟା ଧନ ମିଳିଛି, ଖଟିଲେ ଖାଇବା ଲୋକ, କେତେ ଦୁର୍ଭାଗ୍ୟ ଆମର, ଆମେ କ'ଣ ଧନ ସ୍ତ୍ରୀ ପୁତ୍ର କନ୍ୟାରେ ସନ୍ତୁଷ୍ଟ ହେବା। ଶ୍ରୀ ଯଯାତି ଉବାଚ, ଅତୃପ୍ତ ଅସ୍ମି ଅଦ୍ୟ କାମାନ ବ୍ରହ୍ମାନ ଦୁଇତାରି ସ୍ମତେ। ହେ ବ୍ରହ୍ମନ, ଶୁକ୍ରାଚାର୍ଯ୍ୟଙ୍କୁ କହୁଛନ୍ତି, ହେ ବ୍ରହ୍ମନ, ମୁଁ ତୁମର କନ୍ୟାକୁ ଭୋଗ କରିକି ବା ତୁମର କନ୍ୟା ପ୍ରତି ମୁଁ ଅତୃପ୍ତ ଅଛି। ବିଶ୍ୱର ପ୍ରଥମ ବ୍ୟକ୍ତି ଯିଏ ଶ୍ୱଶୁରଙ୍କୁ ଏ କଥା କହୁଛନ୍ତି, ସୁଖଦେବ ଗୋସ୍ୱାମୀ ଭାଗବତରେ ତାଙ୍କର କଥାଟା କହୁଛନ୍ତି, କି ଶ୍ୱଶୁରଙ୍କୁ ଏ କଥା କହିବ, ଇଏ ହଉଛି ନିଷ୍କପଟ ବାଣୀ। ମନୁଷ୍ୟ ବହୁ କଥା ସମାଜ ଆଗରେ କହିପାରେ ନା, ସଂସାର ଆଗରେ କହିପାରେ ନା, ସ୍ତ୍ରୀ ପୁତ୍ର କନ୍ୟା ଆଗରେ କହିପାରନ୍ତି ନା, ଭଗବାନ ସେଟାକୁ ଭାଗବତରେ ସାଧୁଙ୍କ ଦ୍ୱାରା କୁହନ୍ତି। ଆମେ ସଂସାରୀ ଜୀବ ଯେତେ ଘୋଡ଼େଇ ହେଲେ ବି ସଂସାର ଆଗରେ ସିନା ଆମେ ପରଦା ପକେଇ ଦେଉଛେ, କିନ୍ତୁ ଭଗବାନଙ୍କ ଆଗରେ, ଭଗବାନ ହୃଦୟରେ ଅଛନ୍ତି, ସେ ଜାଣିନାହାନ୍ତି ଆମ ଅନ୍ତରରେ କ'ଣ କାମନା ଅଛି, ତାଙ୍କ ଆଗରେ କ'ଣ ପରଦା ପକେଇବେ, ସେ କ'ଣ ଦେଖୁନାହାନ୍ତି, ଯାହା ମୁଁ କରାଇ ଯାହା ମୁଁ ଚିନ୍ତଇ ତାପରେ ଯାହା ମୁଁ ଭାବଇ ବନେ ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ଅନୁକ୍ଷଣ ଅନୁକ୍ଷଣେ ସବୁ କ୍ଷଣରେ ଜାଣୁଛନ୍ତି। ଯଦି ଜୀବର ଏଇ ଅନୁଭବ ହେଉଛି ତାହେଲେ ଏତେ ଭୁଲ କର୍ମ କାହିଁକି ଜୀବ କରୁଛି, କେତେ ଚୋରି ଡକାଇତ କେତେ କ'ଣ କାର୍ଯ୍ୟ ହେଉଛି, ଭଗବାନ ଅନୁକ୍ଷଣରେ ପ୍ରତି ମୋମେଣ୍ଟରେ ଆମକୁ ଜଜ୍ କରୁଛନ୍ତି। 12 ଜଣ ସାକ୍ଷୀ ଭିତରୁ ସ୍ୱୟଂ ଆତ୍ମା ଜଣେ ସାକ୍ଷୀ। ଆମେ ଦେଖନ୍ତୁ ସଂସାରରେ ବହୁ ବଡ଼ ବଡ଼ ଭୁଲ କରିବା ଲୋକ, ସେ କ'ଣ ଗୋଟେ ଭାଙ୍ଗିଦେଲାନି ପେଣ୍ଟାଗନ ଟାୱାର ଆମେରିକାର, ତାର କିଏ ସାକ୍ଷୀ, ଲୋକ କହୁଛନ୍ତି କାରଣ ଜାଣିଥିଲେ ତାକୁ ଧରିକି ଅନୁମାନ କରୁଛନ୍ତି ସିଏ ହେଇଥିବ, ଆଉ ଧରାଗଲା ନା ନାହିଁ, ସାକ୍ଷୀ କିଏ, ଏ ଦରବାରରୁ ଆମେ ଖସିଯିବା କୋର୍ଟରୁ, କିନ୍ତୁ ଭଗବାନଙ୍କର ଗୋଟେ ବଡ଼ ଦରବାର ଅଛି କାରଣ ସେ ସାକ୍ଷୀ ପରମାତ୍ମା ନା। ଏଇ ଆମ ଜୀବନର ଏଇଟା ହେଉଛି ଅନୁଭବ, ଯେତେବେଳେ ଭଗବତ ଅନୁଭବ କରିବା, ମୁଁ ଯାହା କରୁଛି, ଯାହା ଚିନ୍ତା କରୁଛି, ଯାହା ଭାବୁଛି, କହୁଛି, ଭାବୁଛି, ଚିନ୍ତା କରୁଛି, ଏଥିରେ ସବୁ ପ୍ରଭୁ ହେଉଛନ୍ତି ସାକ୍ଷୀ। ଏଇଠି ମୁଁ କହିଛି କି ନା ଏ କଥାଟି, ଏବେ ବି ମନେ ପଡ଼େନି, ବହୁ ଜାଗାରେ ତ ବହୁ କଥା କୁହାଯାଏ। ଗୋଟେ ଶିକ୍ଷକ ପାଠ ପଢ଼ାନ୍ତି ସବୁବେଳେ, ସମସ୍ତେ ଛୁଆମାନଙ୍କୁ ରଖିଛନ୍ତି, ବହୁତ ଛୁଆମାନଙ୍କୁ ପାଠ ପଢ଼ାନ୍ତି ଗୁରୁକୁଳରେ, ଗୋଟିଏ କଥା ସବୁବେଳେ କୁହନ୍ତି, ସବୁ ପାଠ ପଢ଼ି ସାରିବେ କହିବାରେ, ପୁଅ ମନେ ରଖିବ ଭଗବାନ ସବୁ ସର୍ବତ୍ର ଅଛନ୍ତି, କାରଣ ଏଇ ଯେଉଁ ବିଦ୍ୟା ଆମେ ପଢ଼ଉଛେ, ଏ ବିଦ୍ୟା ଆମ ଜୀବନର ଅନୁଭବ ହେଇପାରେ ବା ନ ହେଇପାରେ, ଏଇଟା କାର୍ଯ୍ୟରେ ଆସିପାରେ ବା ନ ଆସିପାରେ, ଏଇଟା କେବଳ ଅର୍ଥ ପାଇଁ, କିନ୍ତୁ ଭଗବତ ବିଦ୍ୟାଟା এই বাড়ক বেড়ে কামার লাগিব, যৌবন অবস্থার কামার লাগিব, বৃদ্ধ অবস্থার কামার লাগিব, মৃত্যু অবস্থার কামার লাগিব। ই বিদ্যা সমস্ত যেতবে এ কথা গুরুদেব সমস্ত কুহতি, সমস্ত হ মারতি। গুরুদিন পরীক্ষা কে দেখবা এমন আঙ্কর কত অনুভব হল, মু ডেলি গোটিয়ে কথা কুছি, পড়া কহবা আুণবা এ সহ অনুভব হচ্ছে গোটে ভিন্ন জিনিস। ভগবান যে পরমাত্মা রূপে অনেক আমার গম্ভীরতা নেই আমার সিরিয়সনেস নেই সে আমাকে অনুভব দেবে, রিয়লাইজেসন যা সেলফ রিয়লাইজ সোল গোটে অনুভব আসবে। এই অনুভব সমস্ত দ্রৌপদীঙ্কর যে অনুভব লা, অর্জুনঙ্কর অনুভব ভিন্ন, ভীমঙ্কর অনুভব ভিন্ন, কৃষ্ণঙ্কর অনুভব ভিন্ন। দেখুনা সেই গুরুপুত্র ধরি আনিছেন কি অর্জুন, ভগবান পরীক্ষা কলা মার, অর্জুন মারলেন কিন্তু ভীমসেন কোণ কৌ তা অনুভব ভিন্ন না, এটা আততাই তাকে মারিদ। ভগবান কে না 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 ব্রহ্ম ব্রহ্মবন্ধু কু মারা যাব না, এ ব্রাহ্মণ কু মারা যাব না, কিন্তু আততাই কি মারা যাব। পাঞ্চালী কোণ কৌ না না ইয়ে গুরুপুত্র, অনুভব কোণ সমান, প্রভুঙ্ প্রতি যার যে সমর্পিত ভাব হচ্ছে সমর্পিত ভাব হিসাবে অনুভব আসে। সমস্ত সমান হোক, সমস্ত সাধু হয়ে গেলে সমস্ত হরিনাম কলে যে আমার অনুভবটা সমস্ত সমান, কিন্তু গুরু সমান, গুরু সমান হয়ে পারে, মন্ত্র সমান হয়ে পারে, ঈশ্বর এক হয়ে পারে, কিন্তু অনুভব সমান হবনি, কারণ নিজের পাত্রতা উপরে। যেমনি বর্ষা হচ্ছে, বর্ষা হলা বেড়ে আপনার আপনার ঘরের বাহারে গোটে মাঠিয়া রখিবে, গোটে বড় হাঁডি রখিবে, গোটে গ্লাস রখিবে, কারণ বর্ষা সব জায়গার সমান হচ্ছে না কম বেশি হচ্ছে। পাঁচ জন পাঁচটা পাত্র রখি দিয়ে বর্ষা সরলা পরে সে কে মো পাত্রে কী কম পাঁচ রহলা, আরে তুমি গ্লাস বসাইছ, কি বড় হাঁডি বসাইছি, কি কলসি বসাইছি, তোমার পাত্রতা হিসাবে জল রহব। তুমি প্রভুঙ্কু ডাকলে সুদ্ধা তোমার সমর্পিত ভাব হিসাবে তুম নিকটক কোণ আসবে, রিয়লাইজেসন অনুভব আসবে। এই অনুভবটা বেশি সাহায্য করে ভক্তিরে, অনুভবটা সাহায্য করে। সমস্ত পড়িছেন গুরু পরীক্ষা নেবে, সমস্ত গোটে গোটে ফল দেলে, গোটিয়ে কথা বারম্বার কুহ ভগবান সর্বত্র অনেক কলে নেই যাও লুচাইকি খাইদিকি আসব, যেমন কেহি দেখবে, সবু ছুঁ ধরি পড়াইলে কি তার লাটিন পছপটে লুচাই খাইদেলা, কি ঘর কান্থ গছ পটে লুচাই খাইদেলা, কি গছ গছ কিলোমিটর দূরক পড়াইলা গছ মূল লুচাই খাইদিয়া, কিন্তু গোটিয়ে পিলা গুরু দেখলে সব পড়াই আসলে গোটিয়ে পিলা ফেরুনি। গুরু খুঁজে ক্লাসরুম তো সব পড়াই আইলে এই পিলাটি ফেরুনি কী, সন্ধ্যা হয়ে গলা ফেরলা, কান্দি কান্দি আসি গুরুদেব কহিলা, আ হাতর ফলটা ধরছি। গুরুদেব কলে কি রে সমস্তে তো খাই দেখি পড়াই আইলে তাঁকু কেহি, মু কহিলি তুমি ফলটি খাইব কেহি দেখি না, তুমি কোণ খাইপারি ফলটি কি কলা। গুরুদেব আপনার কোণ কে ভগবান সর্বত্র অছেন কলে, তু কোণ ভগবান সর্বত্র দেখি পাইলু কলে, মু ভগবান সর্বত্র দেখি পারিনি, কিন্তু যেত ফলটা খাইয়া গলি পাটিকি নেলি সেত মোটর সব আপনার কথা মনে লাইলা। দেখুছেন না মু ভগবান সবুড়ে দেখি পারিনি, কিন্তু ফলটা যেত পাটি ভিতরক নেছি আপন কথা মনে লাইলা, রে ভগবান তো সর্বত্র অনেক। গুরুদেব কে গছরে বি থিবে ইয়ে বি দেখুত, গছটা সিনা দেখুনি কিন্তু ভগবান যেহেতু তা অন্তর অনেক ভগবান দেখুছ। কহিল আজ্ঞা মু যে আড়ু গলি আপন কথা মনে লাইলা, স্থাবর জঙ্গম সবু বস্তুরে আপনার কথা মনে লাইলা, মু দেখিলি ভগবান ইয়ে সিনা মাটি পিণ্ডটা দেখুনি কি পাহাড় দেখুনি, কিন্তু পাহাড় ভিতরে যদি ভগবান থিবে ভগবান মতো দেখুন থিবে, এইভাবে বিচার করি আজ্ঞা খাইপারি। গুরু কলে তু হচ্ছ সশিষ্য, আঙ্কর মন খুশি আমি খাইদি পড়াইলু কে আমি দেখি না, পাঠ পড়া হইলা সমান উত্তীর্ণ হলে উত্তীর্ণ হলে এ অনুভবর কথা। মু কেউঠি এই কথাকে আসতিলি, গোটে বহু বড় অনুভবক সে পেশ করছেন সৃষ্টি রে। প্রথম ব্যক্তি যে নিজ শ্বশুর আগে কথা কুমার কামনার তৃপ্ত হয়ে নি, কা পাখু তব দুহিতা দুহিতি দুহিতৃতে মতে হে তুম দুহিতি কন্যাঙ্ নিকটর তোমার কন্যাঙ্ সঙ্গে বিবাহলা পরে তুমি মতো যে বৃদ্ধ অবস্থা পাই অভিশাপ দেদেল মু তুম কন্যা প্রতি সন্তুষ্ট হইনি। তিনোটি জিনিসরে মনুষ্য অসন্ত এ পাঁচটি জিনিসরে মনুষ্য অসন্তোষে যায়, যাইছন্তি জিবে আর যাওছন্তি, তিনোটি কাল লগে পাঁচটি জিনিস। কেবল সন্তোষ কি হয়ে পারিবা যে প্রভুঙ্কু ডাক, এই ইন্দ্রিয় মানঙ্কর যে প্রবণতা রয়েছে ভোগ করিবার যে প্রবণতা রয়েছে এটা নগলা পর্যন্ত আমার সন্তোষটা মন ভিতরে আসবেনি, সন্তোষরে আমি যাইপারিবানি। সেইপাই দেখুন যে হরিভজন করে না তাঁর ফটো দেখুন, বড় বড় প্রধানমন্ত্রী বড় বড় লোকের ফটো সব দেখুন, মৃত্যুর ফটো দেখুন, আর জন ভক্তর মৃত্যুর ফটো দেখুন, যদি প্রকৃতরে ভজন করত তা মুখ দেখবে প্রসন্ন। কিন্তু মৃত্যু পূর্বর এই পাঁচটি জিনিসের সন্তুষ্ট হওয়া লোক বহুত কম, ধনেশু ধনরে সন্তুষ্ট হওয়া, যাহার যে ধনর সন্তুষ্ট প্রভু মতো যেত বহু মানে আবশ্যক না। এই কথাটি মানে মনে পড়ে গেল গোটে কথা, রঘু মহারাজ চরিত্রে কটকরে এবে কুলি ধনরে রাজা মানে কত সন্তুষ্ট লে অশ্বমেধ যজ্ঞ আদি যজ্ঞ করেছেন, যজাতি রঘু মহারাজ সর্বস্ব দিয়েছেন, রঘু মহারাজ দেই সর্বস্ব দিয়েছেন, তাঁর পাখে কিছু নাই, পানি পিয়া পাই কোন আছে কেবল পানি, পানি পিয়া পাই আর ভোজন করিয়া পাই মাটির পাত্র আছে, মাটি পাত্র ধরি বসছে, পুরো রাজধানী কি জন ব্রাহ্মণ কু দিয়েছেন, যেটা দানর দিয়ে দিলে আর সেটা রইবেনি না, কোটি রয়েছেন গোটে বৃক্ষমূলরে ঠিয়া আছে। এপটরে কোশ্চ নামক জন ব্রহ্মচারী গুরুকূলরে পড়ুলে, সে গুরুকূল রয়েছেন, গুরুদক্ষিণা দেওয়া পড়ব না, যেত বহুদিন গুরুকূলরে বাস কলে কোশ্চ গুরু পচারে বলে গুরুদেব মোট তো পড়া সরিগাল মু চৌদটি বিদ্যা পাঠ পড়লি, গুরুদক্ষিণা এ পিলা কে পাটি করছে এ মুহে ঠিয়া এ কথা কুচু, চৌদটি বিদ্যা পাঠ পড়লে মতো কিছু দক্ষিণা দেওয়া পড়ব না, কে দক্ষিণা কোণ দেবু, তু গুরুকূলরে লাগে যে সেবা করছু এতে মু এত খুশি তোর দক্ষিণা কিছু আবশ্যক না, কোণী দক্ষিণা আবশ্যক না, তোর অপ্রাপ্তি কিছু না, তো নিকট সব কিছু পাই যাই আশ্রমের যে সেবা মনোভাব তো করছু তোর গুরুদক্ষিণা দরকার নেই। এ বারম্বার কে না গুরুদেব মো মনটা ভাল লাগুনি, আপনার গুরুদক্ষিণা নদী গেলে মো মনটা টিকি ভাল লাগুনি, বারম্বার কে গুরুদেব রাগিগলে কে কোশ্চ দক্ষিণা দেবু, তো প্রতি বিদ্যাপাই গোটে কোটি স্বর্ণ মুদ্রা দেবু, যা চৌদ কোটি স্বর্ণ মুদ্রা ধরিক আসবি, আশ্চর্য গেলে চৌদ কোটি স্বর্ণ মুদ্রা মু কেউটি পাইবি, মতো কি দেব দেইপারন্তি কি রঘু রঘুরাজ তো আসি পৌঁছে, তো রঘুরাজ নিকটরে পৌঁছে, রঘুরাজ কোণ করছেন সে মাটি পাত্র গোটে ধরিক গছ মূলরে বসছেন, ইয়ে ব্রাহ্মণকে দেখিকি প্রণাম করি তাঙ্ক আসনরে বসাই তাঙ্ক পাদ্য অর্ঘা আদি দেই কলে ব্রাহ্মণ কাহিকি আসছেন কোন কোশ্চ ফেরি কলে আজ্ঞা মু যোতপে আসছিল ওইটি মিলিবেনি মু যাওছি, কোণ না মু তো আপনার অবস্থা দেখুছি আপনার মাটি পাত্রে ভোজন করছেন আপনার কোণ দান দেবে, কলে না এ সংসারে আপন অন্যকে সাহায্য করিয়া যদি ইচ্ছা করছেন আপনার পাখে কিছু অভাব নাই বলে মনে রাখুন, যদি ভোগ করিয়া ইচ্ছা করছেন আপনার সংসারে সবুঠ বড় দরিদ্র, কিন্তু আপনার আপনার কপর্তক শূন্য হইতা, যদি আপনার অন্যকে সাহায্য করা ধন দ্বারা মন দ্বারা বাক্য দ্বারা আপনার সাহায্য করা প্রস্তুত ভগবান আপনার দেবে, কারণ প্রভু চাহান্তি যাহার যে যোগ্যতা আছে সেই যোগ্যতার অন্য গোটে জীবক সাহায্য কর, এই জগতরে সাহায্য করা অন্যকে, এই প্রবণতা লোক কতজন অনেক ত্যাগর মনোভাব দেখছেন, আমি গতকাল শুনুলে শর্মিষ্ঠা কত বড় ত্যাগ কলে, রাজকন্যা আজ দাসী হয়ে গেলে
କୁଳ ପାଇଁ। ଆମେ ଆମର ଘରେ ଭାଇ ଭାଇ ମାନେ ଭାଇ ଭାଇ ମାନେ ଗୋଟେ ଗୁଣ୍ଠୁ ଜାଗା ପାଇଁ କୋର୍ଟ କେସ। ଆରେ ଭାଇ, ସିଏ ମୋର ଗରିବ ଭାଇଟିଏ, ଚାଷ କରୁଛି, ମୁଁ ଚାକିରି କରିଛି। ଆମେ ଭାଇ, ତୁ ଜୀବନ ମାନେ ଜୀବନ ସାରା ଚାଷ କଲୁଣି, ଠିକ୍ ଅଛି, ତୁ ନେଇଯା ଏଇଟା ସବୁ, ମୁଁ ଯାଉଛି। ମୋର ତ ପ୍ରଭୁ ଖଣ୍ଡେ ଚାକିରି ଦେଇଛନ୍ତି। ମନୁଷ୍ୟରେ ଏତିକି ଏତିକି ଟିକେ ତ୍ୟାଗ ନାହିଁ। ତ୍ୟାଗ ସୁଖ, ଯେଉଁ ସୁଖ ଏଇଟା ଭୋଗରେ ନାହିଁ। ଅନ୍ୟକୁ ସାହାଯ୍ୟ କରି, ଅନ୍ୟକୁ ଦାନ କରି, ଅନ୍ୟକୁ ଜ୍ଞାନରେ ମାନରେ, ଅନ୍ୟକୁ ସମ୍ମାନ ଦେଇ, ଅନ୍ୟକୁ ଭୋଜନ ଦେଇ, ଅନ୍ୟକୁ ଦାନ ଦେଇ ଯେଉଁ ଆନନ୍ଦ ମିଳେ, ଏ ବ୍ୟକ୍ତି ପ୍ରାପ୍ତ ହେଲେ ସେତିକି ଆନନ୍ଦ ମିଳିବନି। ପରୀକ୍ଷା କରିବେ ଆପଣ, ମୁଁ ଆପଣଙ୍କୁ ସମ୍ମାନ ଦେଲା ପରେ ଆପଣଙ୍କ କତିରେ ଯଦି ଖୁସି ଆସେ, ମୁଁ ଆପଣଙ୍କୁ ଆପଣ ବୋଲି କହିଲା ପରେ ଆପଣଙ୍କ ମନ ଯଦି ଖୁସି ଆସିବ, ମୁଁ ଆପଣଙ୍କୁ ତୁ ବୋଲି କହିଦେଲା ପରେ ଆପଣ ମୋତେ ଆପଣ ବୋଲି ମୋତେ ନିଜେ କହିଲେ ବି ମୋତେ ସେତିକି ଖୁସି ଲାଗିବ। ପରୀକ୍ଷା କରନ୍ତୁ, ଆମକୁ ଯିଏ ବହୁ ସମ୍ମାନ ଦେଉଛି, କିନ୍ତୁ ଆମେ ଜଣକୁ ସମ୍ମାନ ଦେଉନି, କିନ୍ତୁ ସମ୍ମାନ ପ୍ରାପ୍ତ ହେବାର ଯେତିକି ଆନନ୍ଦ ନାହିଁ, ସମ୍ମାନ ଦେବାର ଅଧିକ ଆନନ୍ଦ। କାହିଁକି ନା, ସମ୍ମାନ ଆମେ ଯେଉଁ ଦେଇଦେଲେ ତାକୁ, ତା ଅନ୍ତରେ ଭଗବାନ ଅଛନ୍ତି ନା, ପ୍ରଭୁ ପ୍ରସନ୍ନ ହେଇଗଲେ। ପ୍ରଭୁ ପ୍ରସନ୍ନ ହେଲେ ଆପଣ ଅଟୋମେଟିକ୍ ପ୍ରସନ୍ନ ହେଇଯିବେ। ରଘୁରାଜ କହିଲେ କ'ଣ ଆଜ୍ଞା, ଆପଣ ବ୍ରାହ୍ମଣ ବିମୁଖ ହେଇକି ରଘୁବଂଶରୁ ଯିବ? ଇଏ ରଘୁବଂଶ, ରଘୁବଂଶରେ ଏଇଟା କାର୍ଯ୍ୟ ନାହିଁ, ଅଯୋଧ୍ୟାର ଇଫାକ ବଂଶରେ ଏଇଟା କାର୍ଯ୍ୟ ନୁହେଁ। କ'ଣ କ'ଣ ଦରକାର କୁହନ୍ତୁ ନା, ମୋର 14 କୋଟି ସ୍ୱର୍ଣ୍ଣ ମୁଦ୍ରା। ଆରେ 14 କୋଟି ସ୍ୱର୍ଣ୍ଣ ମୁଦ୍ରା, ଆମେ ତ ରାଜକୋଷ ଫାଙ୍କା, ରାଜକୋଷ ବନ୍ଧକରେ ଦେଇଦେଇଛି ବ୍ରାହ୍ମଣଙ୍କୁ। ଦାନ ଦେବାର ଯାହାର ପ୍ରବଣତା ଅଛି, ସାହାଯ୍ୟ କରିବାର ଯାହାର ପ୍ରବଣତା ଅଛି, ଭଗବାନ ତାକୁ ବୁଦ୍ଧି ଦେବେ? ଭଗବାନ ବୁଦ୍ଧି ଦେବେ? ଭଗବାନ କାହିଁକି ଜଗତକୁ ଆସନ୍ତି? ଏ ସାଧୁ ଭିକାରୀମାନଙ୍କୁ କାହିଁକି ଏତେ ବଡ଼ ପଦବୀରେ ବସାନ୍ତି? ଭୋଗ କରିବା ପାଇଁ, ଭଲ ବସ୍ତ୍ର ପିନ୍ଧିବା ପାଇଁ, ପରର ଧନହରଣ କରିବା ପାଇଁ, ବଡ଼ ବଡ଼ ମନ୍ଦିର କରିବା ପାଇଁ ନା କ'ଣ? ଏ ସାଧୁମାନଙ୍କୁ ମହାରାଜ କୌପିନି ମାରିକି ପରର ଧନ ଉପରେ ଚଳୁଥିବା ଲୋକମାନଙ୍କୁ ମହାରାଜ ବୋଲି କାହିଁକି ପ୍ରଭୁ କରନ୍ତି? ନା, ଏମାନେ ଅନ୍ୟ ଗୋଟେ ଜୀବର ଦୁଃଖକୁ ଦୂର କରିବା ପାଇଁ ଯାହା ତାଙ୍କର ଶକ୍ତି ଅଛି ସେ ଖର୍ଚ୍ଚ କରିବେ, ସମୟ ଦେବେ। ଏଇଥିପାଇଁ ତ ପ୍ରଭୁ ତାଙ୍କୁ ବଡ଼ କରନ୍ତି। ନହେଲେ ସାଧୁଙ୍କର କ'ଣ ଅଛି? ସେ କ'ଣ ପରୋପଯୋଗୀ ନା ପେଟ ପୋଷନ୍ତି? ଇଏ ଇଚ୍ଛା କରୁଛନ୍ତି ହେଲେ ମହାରାଜ ଆପଣ କେମିତି ଅର୍ଥ ଦେବେ? ଆପଣଙ୍କର ତ ଗୋଟିଏ ଗୋଟିଏ ବାସନ, ଗୋଟିଏ ମାଟି ବାସନ ଛଡ଼ା ଦ୍ୱିତୀୟ ବାସନ ନାହିଁ। ଆପଣ ଆଜ୍ଞା, ଅଯୋଧ୍ୟାପୁରରେ ଯେହେତୁ ବ୍ରାହ୍ମଣକୁ ମୁଁ ବନ୍ଧକ ଦେଇଦେଇଛି ରାଜଧାନୀଟା, ଆପଣ ସେଠି ରହିପାରିବେ? ଆପଣ ସେଠି ରୁହନ୍ତୁ, ମୁଁ ସେଠି ରହିବିନି, କିନ୍ତୁ ମୋତେ 2 ଦିନ ସମୟ ଦିଅନ୍ତୁ, ମୁଁ ବ୍ୟବସ୍ଥା କରିକି ଦେବି। ବସିଲେ ଚିନ୍ତାରେ, ବ୍ରାହ୍ମଣଙ୍କ ଦ୍ୱାରରୁ ଫେରିଯିବ? ଏ ଧନରେ, ଏଇ ଧନରେ ସନ୍ତୁଷ୍ଟ କେମିତି ଥିଲି ଦେଖନ୍ତୁ। ଯାହାର ଧନ ନାହିଁ ସେ ତାଙ୍କ ପାଇଁ ଧନ କାମନା କରୁନାହାନ୍ତି, କିନ୍ତୁ ବ୍ରାହ୍ମଣ ପାଇଁ ଧନ କାମନା କରୁଛନ୍। ଡାକିଲେ ମନ୍ତ୍ରୀ, କହିଲେ ମନ୍ତ୍ରୀ କାଲି ସକାଳୁ ଯୁଦ୍ଧ ହେବ। ନା କାହିଁକି ଯୁଦ୍ଧ ହେବ? ନା ସମସ୍ତେ କର ଦେଇଛନ୍ତି, ଆମେ ଯେଉଁ ଅଶ୍ୱମେଧ ଯଜ୍ଞ କଲେ, କିନ୍ତୁ କୁବେର ତ କରଦେଇନି, କୁବେର ହିମାଳୟ ଭିତରେ ରହୁଛନ୍ତି। ଅଯୋଧ୍ୟାରେ ଯିଏ ରାଜା, ସୂର୍ଯ୍ୟବଂଶର ଯିଏ ରାଜା, ସେ ଶସାଗର ପୃଥିବୀର ରାଜା, କୁବେର ହିମାଳୟରେ ରହୁଛନ୍ତି, କିନ୍ତୁ କୁବେର ଆମକୁ ତ ଟ୍ୟାକ୍ସ ଦେଇନାହାନ୍ତି, କର ଦେଇନାହାନ୍ତି ଅଶ୍ୱମେଧ ଯଜ୍ଞ ପାଇଁ। କାଲି ସକାଳୁ କୁବେରପୁର ଆକ୍ରମଣ ହେବ। ଇଏ ରଘୁ ଯିଏ ପୁଣ୍ୟବାନ ରାଜା, କୁବେରାଙ୍କୁ ସମ୍ମୁଖୀନ କରିପାରିବେ କି? କୁବେର କ'ଣ କରୁଛନ୍ତି ନା, ଆଉ ରାଜା ତ କେଉଁଠି ଶୋଇବେନି, ବୃକ୍ଷମୂଳରେ ଅଛନ୍ତି, ଚାଲି ଆସିଛି କ'ଣ, ରଥ ସବୁ ଚାଲି ଆସିଛି, ରାଜା ରଥ ଉପରେ ଶୋଇଛନ୍ତି, ଅର୍ଦ୍ଧରାତ୍ରିରେ ଆସିକି ଡାକୁଛନ୍ତି ଦ୍ୱାର ରକ୍ଷକ, ମହାରାଜ ମହାରାଜ ବର୍ତ୍ତମାନ ରାଜକୋଷରେ ସ୍ୱର୍ଣ୍ଣ ବର୍ଷା ହେଉଛି, ସ୍ୱର୍ଣ୍ଣ ମୁଦ୍ରା ସବୁ ବର୍ଷା ହେଉଛି। ଇଏ ଜାଣିଦେଲେ, ଓ ସ୍ୱର୍ଣ୍ଣ, କୁବେର ଯୁଦ୍ଧକୁ ଭୟ କରିକି ସ୍ୱର୍ଣ୍ଣ ମୁଦ୍ରା ପକେଇଲେ। ସକାଳୁ ହେଲା, ଗଣା ଚାଲିଲା, 14 କୋଟି ସ୍ୱର୍ଣ୍ଣ ମୁଦ୍ରା ନେବେ, ଦେଖିଲା ବେଳକୁ କୁବେର ଦେଇଛନ୍ତି ଅଧିକା। ଆଜ୍ଞା, 2 ଜଣ ଭିତରେ ପୁଣି ଝଗଡ଼ା, କୋଶ ଭିତରେ ରାଜା ରଘୁଙ୍କ ଭିତରେ। କୋଶ କ'ଣ କହୁଛନ୍ତି ନା, ମୁଁ ଏତେ ନେବିନି, ମୋର 14 କୋଟି ଦରକାର। ଦେଖନ୍ତୁ, ଧନରେ ବ୍ରହ୍ମଚାରୀମାନେ, ସାଧୁମାନେ, ରାଜାମାନେ କେତେ ସନ୍ତୁଷ୍ଟ ଥିଲେ। ଇଏ ଭଗବାନଙ୍କର ଗୋଟେ ବହୁ ବଡ଼ କରୁଣା। ପୁଂସାୟମ୍ ସଂସୃତି ହେସ୍ତୁ ବୋଲି ମହାରାଜ
এই কথা এ বামন দেব এই কথা শিখাইলে বলি তু তিন পাদ দেওয়া চাহুছু সিনা মু সর্বস্ব নিয়ে বি সপ্তাধিপতি মহি হয়ে গেলে সন্তুষ্ট হয়ে পারিনি কারণ মানুষের এ সংস্কৃতির হেতু এ জগতকে মানুষ কাহিকি আসছে দুইটা যোগ অর্থ কাময় অসন্তোষ অর্থ কাময় সংস্কৃতি হেতু ভবতি অর্থরে অতৃপ্তি আউ কামনারে ভোগরে অতৃপ্তি হয়ে আমি সংসারক আসছি আর এইতরে যদি সন্তুষ্ট হয়ে গেলে প্রভু পাই যা এই কথার কৌলি ধন আন কু কোচ্ছ আজা রঘুঙ্কর গণ্ডগোল লাগিলা ইয়ে কে 14 কোটি অধিক নেবে ইয়ে কে তুমি তো কুবের দিয়েছেন সব শেষে সমাধান এ করা কোশ্চ কে আজ্ঞা মু 14 কোটি স্বর্ণ মুদ্রা নেছি অবশিষ্ট যা রা আপনার ব্রাহ্মণকে দিয়ে দিকে কিন্তু গোটি অধিকা নেবি রঘু কলে মু গোটিয়ে রখবি ব্রাহ্মণ ধন এই পাঁচটি জিনিসের সমস্তে অতৃপ্তরে যাই যাচ্ছি যাবে পাস্ট প্রেজেন্ট ফিউচর তিন কাল লগাইবে ধনানি জীবিত বেশু বঞ্চবার কে কে আজ্ঞা আমি এত দিন মু এই সংসার রইলে আমার বঞ্চা দরকার নাই যে কুচি পুরা বুড়া হয়ে গেলে পুরা মৃত অবস্থায় মু মরুনি কাহি মরুনি বলে কাহি কুচি না কষ্ট হচ্ছে বলে কারণ বঞ্চার ইচ্ছা নাই কি বঞ্চবার ইচ্ছাটা আছে আছেদিন প্রভু যদি রখিদেবে বঞ্চবি কে এটু কে যে মর ডিউরেসন ফুলফিল হয়ে গেল আমার আবশ্যক না এটি সংসারে রহি আমার ইয়ে বুদ্ধিমান লোক সে চাহিব যেতে শীঘ্র প্রস্তুত হয়ে পড়ে যাওয়া দরকার এটি কারণ ভক্তি সিদ্ধান্ত সরস্বতী ঠাকুর প্রভুপাজী মহারাজ কুহতি এ ভৌতিক জগৎ কোণী ভদ্র ব্যক্তির স্থান নু এটি যেকোন লোক যেকোন প্রকার শত্রু হয়ে যাব দেখুন আপনার ভাই ভাই শত্রু হয়ে যাবে পিতা পুত্র স্বামী স্ত্রী কেতবে কেউ সম্বন্ধ এটি অনিত্য বদলি যাব তার কিছু হিসাব করা যাইপার সবু সময় চেঞ্জেবল আজ যে বন্ধু কালি সে শত্রু এটি সবু পরিবর্তনশীল সবু পরিবর্তনশীল এটি ভদ্রলোকর জায়গা নয় যেতে শীঘ্র টাইমটা পাস করতে এটি পড়াইবা দরকার প্রভুকে ডাকি প্রভু মোর কর্মফল আছে শীঘ্র কেমনি ভোগাই দিও এটু কিন্তু পার হয়ে যাবি জেলখানা ভিতরে রহবাটা এটা আনন্দ কি টিভি অছি কনফার্ম করা পড়ুনি সব খাওয়া পিয়া ব্যবস্থা আছে সব জিনিস দিয়া যাচ্ছে কিন্তু এটি আনন্দ লাগবে কি না সেইভাবে জায়গা ধনানি জীবিতব্যেষু স্ত্রীষু নারী প্রতি নারীর পুরুষ প্রতি পুরুষের নারী প্রতি যে ভাব আছে সন্তুষ্ট পুরুষের নারী প্রতি সম্পূর্ণ ভাব নারীর পুরুষ প্রতি না মোর আসি তাখানে কোণী এই গৃহস্থ জীবনটা কণ কি আমার ইন্দ্রিয় মান যেহেতু ভোগ কামনা আছে আমি 25 বর্ষ এই চান্স দিয়া যাই 25 পশিবা চালাক চোর কণ করে চালাক চোর পশিয়া বাট দেখে না বাহারিয়া বাট আগে দেখে আজ্ঞা বাহারিয়া বাটটা আগে দেখব পশিয়া বাট দেখ নূ চোর কণ করব সে পশিয়া বাটটা দেখব ইয়ার তো ধন্য অছি পশিযিব আরে পশিযিব বাহারিয়া বাটটা দেখ পুরোনা চোর বাহারিয়া বাট দেখব পুরোনা চোর কেউ মানে যে সাধু সংগঠন সে পুরোনা চোর আরে ভাই গৃহস্থ হয়েছি তো বাহারিবি কেউ বাটে বাট কেউটা পশিয়া পূর্ব বাট আগে কাটিদেবি নূয়া চোর যে জাঁতি সংসার তো পশি যা আরে পশি যাও যদি বাহার কেমনি চিন্তা কর নূয়া চোর হলে চলবে নূয়া চোর হলে তো মাট খাইবে ধরা পড়ি পুলিশ ধরব পুরোনা চোর হওয়া পড়ে পুরোনা চোর বাট কেমন বাহারিবি সংসারটা সেইভাবে না স্ত্রীষু এই যে বিবাহ 25 পশিবা 50 বাহারিবা বাহারিবা তো ঘর দায়িত্ব পিলা ছুঁ সব দিয়েদেব পিলা মানে টিকিয়ে বড় হয়ে বাবা সংসার তোমার এবে তুম সংসার তুমি চলাও তাঙ্ক কান্ধরে নূয়া বলদটা কণ হুয়ে নূয়া অন্ডিয়াটা যে আনি রখুচার
ଆଗେ ତ କ'ଣ କରାହବ ଏଠି ଆମର ନାହିଁ ଆମ ଏରିଆରେ ଏଠି ମୁଁ ଦେଖୁନି, କୋରାପୁଟ ଯେଉଁ ଯାଏ ମୁଁ ଦେଖେ ଜଙ୍ଗଲ ଉପରକୁ ମୁଁ ଯାଏ, ପୁରା ପୁରା ପାହାଡ଼ ଉପରେ ରେଲ ଧାରଣା ଯାଇଛି, ମୁଁ ସେ ରେଲ ଧାରଣା ଉପରେ ଉପରେ ଯାଏ ସବୁ ପାହାଡ଼ ଭିତରେ, ସେଠି ବଳଦଙ୍କ ବେକରେ ଓଳା ହେଇଥିବ ଏଲ୍ ଭଳିଆ କରିକି ଏ ଭି ଭଳିଆ ଓଲ୍ଟା ଭି ଭଳିଆ କାଠୁ ମାନ୍ଦିଆ ହେଇଥିବ, କାରଣ ଏବେ ଅଣ୍ଡିଆଟା ବୁଲୁଛି ନା ଫ୍ରିରେ, ତା ବେକରେ କିଛି ଲୋଡ଼ଟା ଥାଉ, କାରଣ ତାହେଲେ ସେ ହଳଟା ବୋହିବ, ନହେଲେ କିଛି କାଠ ବେଳରୁ ନ ଦିଆ ହବ, ଲଙ୍ଗଳଟା ପକେଇଲା ମାନେ ସେ ଡିଆଁ ମାରିବ। ସେଭଳିଆ ପିଲା ଛୁଆମାନଙ୍କୁ ଆମେ ଯେଉଁ ଟ୍ରେନିଂ ଦେଉନେ, ଆମେ ସବୁ ଦାୟିତ୍ୱଟା ଆମେ ବୁଝିବା, ଟଙ୍କା ପଇସା ଘର ଦ୍ୱାର ନା ନା ନା, ଇଏ ବୁଦ୍ଧିମାନ ଲୋକର କାମ, ତାଙ୍କର ଦାୟିତ୍ୱ ଆସିବନି, ସେମାନେ ପରିବାରରେ ପରିବାରଟା ଘରଟା କେମିତି ଚାଲିଛି, ଲକ୍ଷେ ଟଙ୍କା ଆସିଲେ ବି ଘରେ ଦଶ ହଜାର ରହୁନି, ଲକ୍ଷେ ଟଙ୍କାର ଖର୍ଚ୍ଚଟା ପୁଅ ଜାଣିବା ଦରକାର, ଅଠର ବର୍ଷ ପ୍ରାପ୍ତ ହେଇଗଲା ଦେଖ ଲକ୍ଷେ ଟଙ୍କା ଘରେ ଖର୍ଚ୍ଚ ହେଉଛି, ଏଇଭଳି ଭାବରେ ତୋ ମାର ଏଇଭଳି ଭାବରେ ଜିନିଷ ଦରକାର, ତୋର ଏଇଭଳି ଜିନିଷ ଦରକାର, ତା ରେସ୍ପନ୍ସିବଲ ଆସିବ। ରାଜା ହବା ରାଜା ଥିଲାବେଳେ ଆଗେ କ'ଣ କରନ୍ତି, ରାଜକୁମାରଙ୍କୁ ଟ୍ରେନିଂ ଦିଅନ୍ତି ନା, ଆଉ ଆଜ୍ଞା ଏ ରାଜକୁମାର ପଦବୀ ଦେଇଦିଅନ୍ତି, ସେ ଯୁଦ୍ଧ ଶିଖୁ। ଗୋଟେ ବିରାଡ଼ିକି ମୁଁ ଦେଖିଥିଲି କେଉଁଠି, ହଁ ଆମର ସେ ଅଟଳାରେ ଆମ ଗାଈ ଗୋଶାଳା ଫାର୍ମ ଅଛି ଭୁବନେଶ୍ୱରରେ, ସେ କ'ଣ କରନ୍ତି, ସେ ବିରାଡ଼ି ଛୁଆ ଟିକି ଛୁଆଟା ହେଇଛି, ସେ ମୂଷା ଧରିବ ବା ଆକ୍ରମଣ କ'ଣ କରିବ ତାକୁ ଶିଖଉଛି, କେମିତି କହିଲେ ବୁଢ଼ା ଯେଉଁ ତା ମାଆଟି ତା ନାଞ୍ଜଟାକୁ ଜାଣିଶୁଣି ପିଟୁଛି ତା ହାତରେ, ଏମିତି ଏମିତି କରୁଛି, ସେ ତାକୁ ଧରୁଛି, ଇଏ ତାକୁ ନେଇ ଆସୁଛି, ମାନେ ମୂଷାଟାକୁ ଧରିବା ପୂର୍ବରୁ ତା ଲାଞ୍ଜଟାକୁ ବାଡ଼େଇକି ତା ଛୁଆଟାକୁ ତାକୁ ଶିଖଉଛି ମୂଷାଟା କେମିତି ଧରିବ, ସିଏ ଯେତେବେଳେ ଡେଇଁ ପଡ଼ି ଧରିବା ନାହିଁ ଲାଞ୍ଜଟାକୁ ଇଏ କାଢ଼ି ଆଣୁଛି ପୁଣି ପିଟୁଛି, ଇଏ ତାର ପଛକୁ ନେଇ ନାଞ୍ଜଟାକୁ ପିଟୁଛି, ତାର ଖେଳୁଛି, ତାକୁ ଟ୍ରେନିଂ ଦେଉଛି। ଆମର ପିଲା ଛୁଆମାନଙ୍କୁ ଆମେ ଡିପେଣ୍ଡେଣ୍ଟ କରିଦେଲେ, ଏକରେ ହରିଭକ୍ତି ଶିଖେଇଲେନି, ଦ୍ୱିତୀୟରେ ତାଙ୍କୁ ଅଳସୁଆ କରିଦେଲା, ଏହାର ପଇସା ନେ ପାଠ ପଢ଼, ପଇସା ନେ ପାଠ ପଢ଼, ଚାକିରି ବାକିରି ନ ପାଇଲେ ତାର ବେକାର ହେଲା, ସେ ଜାଣିଲାନି, କଷ୍ଟ ଜାଣିଲାନି। ଆଗରୁ ଆପଣମାନେ ଯେତେବେଳେ ପାଠ ପଢ଼ୁଥିବେ ଦେଖିବେ, ପାଠ ପଢ଼ିକି ହଷ୍ଟେଲ ଆସିଲେ ବାପା କହିବେ ଚାଲ ବିଲୁ, ବର୍ଷା ହେଲାଣି ଚାଲ କଚଡ଼ା ଉଠେଇ ଆସିବ, ଆଜି ଡାକିଲେ ଦେଖିବାକୁ ଛୁଆକୁ ସେ ଯିବ ନା, ମୂଲିଆ କରିଦେଉ ନା, ଆରେ ଯିଏ ଏତେବେଳୁ ନିଜର ଶକ୍ତି ଥାଉ ଥାଉ ମୂଲିଆ ଉପରେ ଡିପେଣ୍ଡ କରନି, ତା ଜୀବନରେ ସେ କ'ଣ କରିବ, ତା ଜୀବନରେ ସେ ଗୋଟେ କର୍ମଠ, ସେ କ'ଣ ହବ, ଅଳସ ହବ। ଆମକୁ ଶିଖିବାକୁ ପଡ଼ିବ ଭାଗବତରୁ, ଏ ଜୀବନ ଏତେ ବଡ଼ ଜୀବନ, ଆମେ ଯଦି ଟ୍ରେଣ୍ଡ ଅପ୍ ନ ହେଇପାରିବା ଆମ ଲାଇଫଟା ଏଭଳିଆ ଅତୃପ୍ତିରେ ଯିବ, ଧନୀଷୁ ଜୀବିତେ ବେଶୁ ସ୍ତ୍ରୀଷୁ, ଏଇ ସ୍ତ୍ରୀକୁ ନେଇ ଯେଉଁ ସଂସାରଟା କରିଦେଲେ ପଚାଶ ବର୍ଷ ପଶିଗଲେ, ତା ଭିତରୁ ବାହାରିବା, ବାହାରିବାର ରାସ୍ତା ଗୋଟେ ହେଲା ପୁଅ ଉପରେ ଦାୟିତ୍ୱ ଦେଇଦେବେ, ନିଜେ ସାଇଡ଼ ହେଇକି ରହିଲେ, ସାଇଡ଼ ହେଇକି ରହି ଦେଖିବେ ଏମାନେ ଘରେ କେମିତି ଚଳୁଛନ୍ତି, ତା ଭିତରେ ପ୍ରଭୁଙ୍କୁ ଡାକି ଡାକି ଚାଲ, ନଜରଟା ରଖିଥିବେ, କିନ୍ତୁ ସବୁ କଥାଟାକୁ ନିଜ ହାତରେ ରଖିବେନି, ସବୁ କଥାଟାକୁ ଆମେ ହାତରେ ରଖିଲେ ଦାୟିତ୍ୱଟା ଆମର ବଢ଼ିଲା। ଏଇ ଯେଉଁ ପଚାଶ ବର୍ଷ ପରେ ମାନସିକ ଅବସ୍ଥାଟା ବଦଳିଯାଏ, ପଚାଶ ବର୍ଷ ପରେ ଆମେ ସାଂସାରିକ ଭାରକୁ ବହିପାରିବାନି, କିନ୍ତୁ ଆଧ୍ୟାତ୍ମିକ ଭାରକୁ ବହିପାରିବା। ଆପଣ ଦେଖନ୍ତୁ ପରୀକ୍ଷା କରିକି, ପଚାଶ ବର୍ଷ ପରେ ଆଜି ସମଗ୍ର ଭାରତ ବର୍ଷରେ ଯେତେ ମଠ ଚାଲିଛି, ସତୁରୀ ଭାଗ ବୃଦ୍ଧ ବାବାଙ୍କ ଦ୍ୱାରା ଚାଲିଛି। ଦେଖନ୍ତୁ ଆପଣ ପୂଜାରୀ ପୂଜାରୀ କାମ କରିକି ସେମାନେ କରିବେ, ସେଇ ବୃଦ୍ଧ ବାବାମାନଙ୍କୁ ଯଦି ଘରକୁ ନେଇ ଆସିବେ ସେମାନେ ଅଳସୁଆ ହେଇଛି, କିଛି କରିପାରିବେ ନା। ପଚାଶ ବର୍ଷ ପରେ ଆଧ୍ୟାତ୍ମିକ ଚିନ୍ତନଟା ଆମେ କରିପାରିବା, ଭଗବାନଙ୍କ ସେବା କରିପାରିବା, ଏଇ ଲୋଡ଼ଟା ଆମେ ନେଇପାରିବା, କିନ୍ତୁ ପାରିବାରିକ ଲୋଡ଼ ନେଇପାରିବାନି, ଝୁଟ ଝମେଳା ଭଲ ମନ୍ଦ ଏଗୁଡ଼ା ନେଇପାରିବାନି। ସେଥିପାଇଁ ସେଠି ଏଠି କହୁଛନ୍ତି ସେ କଥା, ସ୍ତ୍ରୀଷୁ ସ୍ତ୍ରୀ ପୁରୁଷ ଉଭୟ ପରସ୍ପର ପ୍ରସ୍ତୁତ ହେବେ, କେମିତି ମୋର ପୁରୁଷ ଚାହିଁବ ମୋର ମରଣ ସମୟରେ ହରିଚିନ୍ତନ ହଉ, ଆଉ ସ୍ତ୍ରୀ ଚିନ୍ତନ ନ ହଉ, ସ୍ତ୍ରୀ ଚାହିଁବ ମୋର ମରଣ ସମୟରେ ସ୍ୱାମୀ ଚିନ୍ତନ ନ ହଉ, ମୋର ପ୍ରଭୁ ଚିନ୍ତନ। ଏଇପାଇଁ ଶିକ୍ଷା ଯଥା ଚରିତ୍ର ଆଉ କ'ଣ ଶିକ୍ଷା, କି ଏଇ ଦେହ ବନ୍ଧନରେ କାହିଁକି ପଡ଼ିଛେ, ଆଜି ଗୋଟେ ପୁରୁଷ ସ୍ୱର ଆମେ କାହିଁକି ପାଇଛେ, ସିଏ କାହିଁକି ଆଜି ମା ସ୍ୱର ପାଇଛନ୍ତି, ଏଇ ମରଣ ସମୟରେ ପୁରୁଷର ଚିନ୍ତା ଆସିଲା, ଆମର କେଉଁ ନାରୀ ଥିଲେ ପୁରୁଷ ସ୍ୱର ପାଇଲେ, କିଏ ପୁରୁଷ ଥିଲା ନାରୀ ଚିନ୍ତନ କଲା ନାରୀ ସ୍ୱର ପାଇଲେ, ଭଗବାନ କପିଳଦେବ କହୁଛନ୍ତି ଏଇ ତ ଜୀବନ ବନ୍ଧନ, এই উভয় চিন্তনকে ছাড়িকি হরিচিন্তনকে আসিয়া পড়ব। সেই ধনানি জীবিত বেশু স্ত্রীষু আহার ভোজনের সন্তুষ্ট হওয়া পড়ব। জনকে লিখলে না ত্রিশু সন্তোষ কর্তব্যম সুদারা ভোজন ধনী, জনকে লিখলে তিনটা জিনিসের সন্তুষ্ট হব, নিজ স্ত্রী দ্বারা ভোজন যেত মিলুচি সন্তোষ আন, আশু চাইবা না কর্তব্যম, তিনটার সন্তোষ হবে নি কেউতিরে অধ্যয়ন দান জপয়ো, এ তিনটার কেবে সন্তুষ্ট হবেন, যেতে জপ করিবে মু অধিকা জপ হয়ে গেল আমার জপ অধিকা না, অধ্যয়ন শাস্ত্র অধ্যয়ন আউ দান এতে সন্তোষ হবে, তিনটার সন্তোষ হবে তিনটার সন্তোষ হবে। আর এই পাঁচটি জিনিসের সব প্রাণী স্ত্রীষু আহার আউ কর্মসু, যেতে কর্ম করি খটলে বি এটি মানে তৃপ্তি আসছে কি, আর কিছু দিন বঞ্চলে পিলাঙ্ পাই এটা কিছু করতাম, মু বেড়ে বেড়ে দেখিছি মারোয়াড়ি মানে কন্টাবঞ্জ যাই গোটে প্রোগ্রাম রেটি প্যান্ডেল প্রোগ্রাম হতায় দুই দিন রয়েছে চারটা বেড়ে যাই চালি চালিকা কন্টাবঞ্জটা কন্টাবঞ্জিটা পুরা হচ্ছে মারোয়াড়ি বেশ টাউনটা মানে ইনভ্যালিড সে শরীর হয়ে গেল পুরা অসমর্থ শরীর এটা এটা গোটে মোটা মারোয়াড়ি মানে যে সময় ভগবান ডাকিয়া গেল তথাপি সে গদা উপরে বসিকি সে টঙ্কা গণে, ভাই তোমার বেড় হয়ে গেল প্রস্তুত হুব কর্মর সন্তুষ্ট নয় আউ কিছু মু জগিকি বসলে টঙ্কা কিছু আসবে। এই পাঁচটি জিনিসরে অতৃপ্তা প্রাণী নহ সর্বে জাতা যাস্যন্তি জান্তি চ কর্মসু, এই পাঁচটি জিনিসের সমস্ত অতৃপ্ত হয়ে যান, সেই আজ খোলি কৌন অতৃপ্ত অস্মি অদ্য কামান ব্রহ্মান দৈতারি স্মতে, হে ব্রহ্মণ হে শুক্রাচার্য মু তোমার কন্যা প্রতি বিবাহ হওয়ার পরে কন্যা প্রতি মোট আসক্তি যাইনি মু অতৃপ্ত অবস্থায় অছি, শুক্রাচার্যকর নিদ ভাঙ্গল আরে তাহলে তো মো ঝিওর বহুত ক্ষতি হয়ে গেল, ঝিওর বহুত ক্ষতি হয়ে গেল কারণ মো ঝিও যুবতী রইলে আ তো বিবাহ দিয়ে পারিবিনি এত বড় জ্ঞানী আর মোর জয়ী বুড়া হয়ে গেল, শুক্রাচার্যঙ্কর নিদ ভাঙ্গিলা সে বর্তমান কহিল ঠিক আছে এটা করি হব মনে রখ ব্যত্যস্যতাম যথা কামম বয়সাজো অবিদাস্যতি, ব্যত্যস্যতাম পরিবর্তন করে দিও এক্সচেঞ্জ করে দিও এটা তুমি করিপারিব, যদি কেহি তোমার বুড়া বয়সটা নেবে আৌবনটা দেবে তাহলে তুমি ভোগ পারিব, সংসার বিশ্বরে এ প্রথম ব্যক্তি যযাতি মহারাজ ভগবান ভক্ত বিশেষ বিশিষ্ট ভক্ত আপনার শুনবে আজ সংসার কু শিখছেন দেখ এ কামনা কিভাবে শ্বশুর আগে কহিলে এ কথা আজ পুঙ্ আগে ভিক্ষা মাগিয়া যাবে মতো বয়স দিও মু কিছুদিন বঞ্চবি মু তৃপ্ত হয়নি মু ভোগ করিব, আহমুখর সে কথা সে লিখলে অঙ্গগলিতম পলিতম মুন্ডাম দশনাবিহীন জাতি তুণ্ডম বৃদ্ধা জাতি গৃহীত দণ্ডম তথাপি না মুঞ্চন্তি আশা পিণ্ডম ভজ গোবিন্দম ভজ গোবিন্দম গোবিন্দম ভজ মূঢ়মতে ভজ গোবিন্দম ভজ গোবিন্দম, এ শঙ্কর শঙ্করাচার্য শঙ্কর শঙ্কর স্বয়ং শিবজীকর অবতার পা অঙ্গ গলিতম পলিতম মুন্ডম, এই বাসনা আজ্ঞা কম কি অনন্ত জন্মর ভাব, এ ইন্দ্রিয় মানে অনন্ত জন্মর ভোগী ভোগী আসছেন, এই জন্মরে যদি ভগবান প্রেম টিকে প্রাপ্ত নহিপারলে ভক্তি টিকে প্রাপ্ত নহিপারলে ইন্দ্রিয় মানুষ শুদ্ধ নকরিপারলে এই বিষয় বাসনা ପୁଣି ପଡ଼ିବା। ଆଜି ଜଣେ ସଂସାରର ବଡ଼ ବିଦ୍ୱାନ ଯଯାତି ମହାରାଜ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ, ଆଜ୍ଞା ମୁଁ ତୃପ୍ତ ହେଇନି। ଶୁକ୍ରାଚାର୍ଯ୍ୟ କହିଲେ, ଠିକ ଅଛି, ତୁମର ବୃଦ୍ଧ ଅବସ୍ଥାକୁ ନେଇକି କାହାକୁ ଦେଇଦିଅ, ବଦଳେଇ ଦିଅ, ଯିଏ ତୁମର ବୃଦ୍ଧତ୍ୱକୁ ଗ୍ରହଣ କରିକି ଯୌବନକୁ ଦେବେ। ବ୍ୟତସ୍ୟତାମ ଯଥା କାମ ଅଙ୍ଗ ଗଲିତମ ପଲିତମ ମୁଣ୍ଡମ। ଅଙ୍ଗ ସବୁ ତଳକୁ ହେଇଯିବ ନା, ଗଲିତମ ଶୁଖିଯିବ, ପଲିତମ ମୁଣ୍ଡ, ମୁଣ୍ଡ ତଳକୁ ହେଇଯିବ। ଦର୍ଶନ ବିହୀନ ଜାତି ତୁଣ୍ଡମ, ଦାନ୍ତ ବି ରହିବେନି, ଖସି ପଡ଼ିବ। ବୃଦ୍ଧ ଜାତି ଗୃହୀତା ଦଣ୍ଡମ, ବୃଦ୍ଧ ଗୋଟେ ଦଣ୍ଡ ଧରିକି ଯାଉଥିବ। ଶଙ୍କରାଚାର୍ଯ୍ୟ କହୁଛନ୍ତି, ତଥାପି ନ ମୁଞ୍ଚନ୍ତି ଆଶାପିଣ୍ଡ। ଏ ଆଶାପିଣ୍ଡକୁ ତ୍ୟାଗ କରି ତ ସହଜ ବସ୍ତୁ ନାହିଁ। ସ୍ୱର ମୋର ନ ଯାଉ, ଧନ ମୋର ନ ଯାଉ, ସ୍ତ୍ରୀ ମୋର ନ ଯାଉ, ପୁତ୍ର ମୋର ନ ଯାଉ, ଏ ଆଶାକୁ ତ୍ୟାଗ କରିବା ତ ସହଜ ନାହିଁ। ବର୍ତ୍ତମାନ ଚାଲିବେ ପୁଅଙ୍କ ପାଖକୁ, ଦେଖ ଯିଏ ଶୁଣିବ କହିବାରେ ସଂସାର ବଡ଼ ଅଲଜିଆ ଲୋକ ତ ଇଏ, ଆଜ୍ଞା ସେ ମହାନ ଲୋକ। ଏ କାମନା କେତେ ବଡ଼ ଭୟଙ୍କର ଜୀବ ଅନ୍ତରରେ ସୃଷ୍ଟି କରୁଛି, କେତେ ବଡ଼ ଭୟଙ୍କର ସୃଷ୍ଟି କରିବା ଏତେ ବଡ଼ ମହାତ୍ମାଙ୍କର, ଆମର କ'ଣ ଅଛି ଆଜ୍ଞା? ଆମେ ତ ଏଇଭଳି ପତନ ଅବସ୍ଥାରେ କାମନାରେ ଗ୍ରସ୍ତ ହେଇକି ରହିଛେ। ଇତି ଲବ୍ଧ ବ୍ୟବସ୍ଥାନ ପୁତ୍ରମ ୟୋଷ୍ଟ ବୋଚତ ଯଦୋ ତାତ ପ୍ରତିଛମଂ ଜରା ଦେହି ନିଜ ବୟମ। ସବୁ ପୁଅଙ୍କୁ କହିଲେ, ଦେଖ ପୁଅ, ମୋ ବୃଦ୍ଧ ଅବସ୍ଥାକୁ ଯିଏ ନବ ମୁଁ ତାକୁ ଗୋଟେ ଗୋଟେ ଆଶୀର୍ବାଦ ଦେବି, କିଏ ନବ କୁହ। ଆମର ଏଠି ଯଦି କେହି ପୁଅକୁ କୁହାଯାଏ, ଝିଅ ଯଦି ମା ଯଦି କହିବ ଝିଅକୁ ବା ବାପା କହିବ ପୁଅକୁ, ରେ ପୁଅ ମୋ ବୁଢ଼ା ଅବସ୍ଥାକୁ ତୁ ନେ, ମୋତେ ଯୌବନ ଅବସ୍ଥାରେ ଦେଖି ଦେବେ ଆଜ୍ଞା? ହଁ କେହି ଦେବେନି। ଆଗେ ବଡ଼ ପୁଅ ଯାଇ କହିଲେ ଯଦୁଙ୍କୁ, ଯଦୁ ଇତି ଲବ୍ଧ ବ୍ୟବସ୍ଥାନ ପୁତ୍ରମ ୟୋଷ୍ଟ ଅବୋଚତ। ହଁ ବଡ଼ ପୁଅକୁ ପଚାରିଲେ, ବଡ଼ ପୁଅ ହେଲେ ଯଦୁ ଦେବଜାନୀଙ୍କର ପୁତ୍ର ଯଦୁ, ଯଦୁଙ୍କୁ ପଚାରିଲେ, କହିଲେ ଯଦୁ ତାତା ପୁତ୍ରର, ତାତ ଶବ୍ଦ ଅର୍ଥରେ ବଂଶଧାରୀ ସ୍ୱାମୀ ଲେଖୁଛନ୍ତି, ପୁତ୍ରାଣ ପିତୃବାକ୍ୟ କରଣ ଏବଂ ଉଚିତମ ଇତି ଆଶୟନ ଆହ ତାତ। ଏ ବାପାର ଆଦେଶଟାକୁ ମାନିବା ପୁଅର କର୍ତ୍ତବ୍ୟ। ଏ ଯଦୁ ମୋର ବୃଦ୍ଧାବସ୍ଥାକୁ ନେଇକି ମୋତେ ତୁମର ଯୌବନ ଅବସ୍ଥା ଦିଅ। ଜରା ଦେହି ନିଜ ବ୍ୟାୟାମ, ଜରାଟାକୁ ନିଅ, ମୋତେ ବୟସଟାକୁ ଦିଅ। ଯଦୁ ରାଜି ହେବେ, ପୁତ୍ର କିଏ ଆଜ୍ଞା? ପୁତ୍ରଶ୍ଚ ବିବିଧ ଶିଲେ ନିୟୋଜି ସତ୍ତମ ବୁଦ୍ଧି ନୀତିଜ୍ଞା ଶୀଲ ସମ୍ପନ୍ନା ଭବତୀ କୁଲ ପୂଜିତା। ପ୍ରଥମେ ଛୁଆଟିକୁ ଆମେ ଭଲ ଭଲ କାର୍ଯ୍ୟରେ ଶୀଳପୂର୍ଣ୍ଣ, ଶୀଳ ସ୍ୱଭାବ, ସୁନ୍ଦର ସ୍ୱଭାବକୁ ହେଲେ ପିଲାଟାକୁ ଭଲ ଭଲ କର୍ମରେ ଲଗାଇବାକୁ ପଡ଼ିବ। ବେଳୁରୁ ସେ ଶିଖୁଛି ନା କର୍ମଟାକୁ? ଆମେ ଆଜି ପୁତ୍ରର ଦୋଷ ଦେଉଛେ, ପୁତ୍ରର ଦୋଷ ସଂସାରରେ କମ୍ ଦେଖାଯାଏ, ପିତାର ଦୋଷ ଅଧିକା ଦେଖାଯାଏ। କାହିଁକି? ସତ୍ମାର୍ଗରେ ଆମେ ପୁତ୍ରକୁ ନିୟୋଜିତ କରିଥିଲେ, ସେ ଯଦି ମଝିରେ ଯୌବନ ଅବସ୍ଥାରେ କୁପଥକୁ ପଳାଏ କିନ୍ତୁ ସେ ଫେରିବ, ପ୍ରମାଣ ହେଲେ ଅଜାମିଲ, ଭକ୍ତି ବା ନଷ୍ଟ ହେବନି। ନୀତି ସମ୍ପନ୍ନ ଶୀଳ ସମ୍ପନ୍ନ ପୁତ୍ରକୁ ଭଗବାନ, ତାକୁ ଗୁଣ ସମ୍ପନ୍ନ ପୁତ୍ର ନା, ସେ ଭଗବାନ ଭଜନ କରି ତାକୁ ଯୋଉ ବାଟିଲେ ଫେରିକି ନେଇ ଆସିବ। ଧର୍ମଟା ଅକ୍ଷୟ ରାସ୍ତା ନା, ଭକ୍ତିଟା ବିଶେଷ କରି ଅକ୍ଷୟ ରାସ୍ତା, ଅବ୍ୟୟ ରାସ୍ତା। ଯୌବନ ଅବସ୍ଥାରେ ଉନ୍ମାଦରେ ଅଜାମ୍ବିଲିକର ପତନ ହେଇଗଲେ ସୁଦ୍ଧା ବୃଦ୍ଧ ଅବସ୍ଥାରେ ଭଗବାନ ବ୍ୟବସ୍ଥା କରିଦେଲେ, ଉଦ୍ଧାର କରିକି ନେବେ ଆଉ। ଏଠି କହୁଛନ୍ତି ନୀତିଜ୍ଞା ଶୀଳ ସମ୍ପନ୍ନା ଭବତୀ କୁଲ ପୂଜିତା। ପୁତ୍ର ଜନ୍ମ ହେଇଛି ସେ ନୀତିଜ୍ଞ ନୁହେଁ, ଶୀଳ ସମ୍ପନ୍ନ ନୁହେଁ, ସେ ପୁତ୍ରର କ'ଣ ମୂଲ୍ୟ? ସେ ମା ଯେଉଁ ପୁତ୍ର ଭକ୍ତକୁ ଜନ୍ମ ଦେଇଛି, ସେ ପୁତ୍ର ହେଉଛି ପ୍ରକୃତରେ ତାର ଗର୍ଭଧାରଣ କରିବାଟା
ସାର୍ଥକ। ମା କେତେବେଳେ ସାର୍ଥକ ହୁଏ, ପିତା କେତେବେଳେ ସାର୍ଥକ। ବସୁନ୍ଧରାଶ୍ଚ ବସତି ତ ଧନ୍ୟା, ସ୍ୱର୍ଗେ ସ୍ଥିତ ପିତରପି ଧନ୍ୟା। ଆମ ବଂଶରେ ଯଦି କେହି ବୈଷ୍ଣବ ଜଣ ହେଉଛି, ତିଳକ ମାରୁଛି, ହରିନାମ କରୁଛି, ଆମିଷ ଛାଡ଼ିଲା, ହରିନାମ କଲା, ପିତୃପୁରୁଷ ମାନେ ଖୁସି ହୁଅନ୍ତି। ଯାହା ହଉ ଇଏ ପାଣି ଟିକେ ଦେଲେ ଇଏ ଶୁଦ୍ଧ ହେଇଗଲା, ହରିନାମ କରୁଛି, ଇଏ ଜଳ ଦେଲେ ଆମର ଟିକେ ପୁଣ୍ୟ ବଢ଼ିବ, ଆମେ ଉଦ୍ଧାର ହେଇକି ଉଚ୍ଚ ଲୋକକୁ ଯିବୁ। ସେ ଅନେଇ ବସିଥାନ୍ତି, ସ୍ୱର୍ଗପସ୍ଥିତ ପିତର ବି ଧନ୍ୟା, ଧନ୍ୟ ଧନ୍ୟ ମନେ କରନ୍ତି। ତେଣୁ ପୁତ୍ର ନୀତି ସମ୍ପନ୍ନ, କୁଳ ସମ୍ପନ୍ନ, ଶୀଳ ସମ୍ପନ୍ନ ହେଲେ ସେ ପୁତ୍ର କଣ ଲାଭ, ଯଦିଓ ସେ ତା ମନା କରିଦେଲେ। କଣ କହୁଛନ୍ତି ଆମର ଯଜାତି, ଯଦୁ ପଚାରିଲେ ବାପା ଆପଣ ବୁଢ଼ା କେମିତି ହେଇଗଲେ ହଠାତ୍? ନା ବାପାରେ, ତୋର ଅଜା ମତେ ଅଭିଶାପ ଦେଇଛି। ମାତାମହଂ କୃତାମ୍ ବଶ୍ଚ ନ ତୃପ୍ତ ବିଷୟେଷୁ ଅହଂ ବୟସା ବୟସା ଭବଦୀୟନେ ରସ୍ୟେ କତିପୟ ସମା ଭବଦୀୟନେ ରସ୍ୟେ କତିପୟ ସମା। ମୁଁ କିଛି ଦିନ ଆଉ ଭୋଗ କରିବି, ତୁମ ବୟସଟା ଦିଅ ନା। ତୁମକୁ ଏଭଳି କିଏ କରିଛି ନା, ମାତାମହଂ ମାତାମହଂ କୃତମ୍ ବଶ୍ଚ ନ ତୃପ୍ତ ବିଷୟେଷୁ ଅହଂ। ପୁଅ ପାଖରେ ଆସିକି କହୁଛନ୍ତି, ଶ୍ୱଶୁର ପାଖରେ କହିଲେ, ଯଦୁ ବଡ ପୁଅ ପାଖରେ କହୁଛି, ମୁଁ ବିଷୟରେ ତୃପ୍ତ ହେଇନି। ଆମେ କହିପାରିବା, ଆମେ କହିପାରିବା, ସିଏ କହୁଛନ୍ତି ଆମ କଥାଟାକୁ, ସିଏ କହୁଛନ୍ତି ଇଏ ଜୀବର କଥାଟାକୁ ଆଚାର୍ଯ୍ୟମାନେ କହୁଛନ୍ତି। ହେ ଯଜାତି କ'ଣ ତୃପ୍ତ ନଥିଲେ ନା କ'ଣ? ତାଙ୍କ ଦ୍ୱାରା ଆମକୁ ଶିଖାଯାଉଛି, କିଏ ତୃପ୍ତ ହେଇଛି? ଅତୃପ୍ତି ଜୀବର ସବୁବେଳେ ରହିବ, ଦୁଇଟା ଜିନିଷର ଅତୃପ୍ତି। ବିଷୟରେ ଅତୃପ୍ତି ହେଲେ ଦୁଃଖ, ଭଜନରେ ଅତୃପ୍ତି ହେଲେ ଆନନ୍ଦ। ଅତୃପ୍ତି ରହିବ, ଗୋପୀମାନେ କୃଷ୍ଣଙ୍କୁ ଦର୍ଶନ କରୁଥିଲେ, କ'ଣ ତୃପ୍ତି ପାଉଥିଲେ କି? ଅତୃପ୍ତି ହାଇଆ କରେ ବିଧିର ନିନ୍ଦନ, ତୃପ୍ତି ହାଇଆ ବିଧିର ନିନ୍ଦନ ଅବିଦଗ୍ଧ ବିଧି ଭାଲ ଭଗବାନ ଦର୍ଶନ କରୁଥିଲେ ଗୋପୀମାନେ। ଅତୃପ୍ତି ହୟା କରେ ବିଧିର ନିନ୍ଦନ, ଅତୃପ୍ତି ହେଇକି ବିଧିକୁ ନିନ୍ଦା କରୁଥିଲେ। ଏ ବିଧି ମାନେ ବ୍ରହ୍ମା, ବ୍ରହ୍ମାଙ୍କୁ ନିନ୍ଦା କରୁଥିଲେ। କ'ଣ ନିନ୍ଦା କରୁଥିଲେ? ଅତୃପ୍ତି ହୟା କରେ ବିଧିର ନିନ୍ଦନ ଅଭିଦଗ୍ଧ ବିଧି ଭାଲୋ ନା ଜାନେ ସୃଜନ। ବ୍ରହ୍ମା ସୃଷ୍ଟିକୁ ଠିକ୍ କରିଛନ୍ତି, କିନ୍ତୁ ଆମ ପାଖରେ ଅନ୍ୟାୟ କରୁଛନ୍ତି। ବ୍ରହ୍ମାଙ୍କର ଜ୍ଞାନ ନାହିଁ, ମୂର୍ଖ ନା କାହିଁକି? ନା ସମସ୍ତଙ୍କୁ ଠିକ୍ ତିଆରି କରିଛନ୍ତି, କିନ୍ତୁ ଗୋପୀମାନଙ୍କୁ ଯେତେବେଳେ ତିଆରି କଲେ ଗୋଟେ ଭୁଲ କାମ କରୁଛନ୍ତି।
କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁ ତାହାତେ ନିମିଷେ କୃଷ୍ଣ କି ଦେଖିବି ମୁଁ, ତାହାତେ ନିମିଷ କୃଷ୍ଣ କି ଦେଖିବି ମୁଁ।
ଆରେ ଆମର ଚକ୍ଷୁ ପଲକ ପଡ଼ୁଛି ନା ନାହିଁ, ନିମିଷ ପଡ଼ୁଛି ନା ନାହିଁ? ଦେବତାମାନଙ୍କୁ ଅନିମିଷ କୁହାଯାଏ, ପଲକ ପଡ଼େ ନା। ଗୋଟିଏ ପଲକ ଚୈତନ୍ୟ ମହାପ୍ରଭୁ କହିଲେନି,
ଯୁଗାଇତମିଷେଣ ଚକ୍ଷୁଷା ପ୍ରବୃଷାଇତମ ଶୂନ୍ୟାଇତମ ଜଗତ ସର୍ବମ ଗୋବିନ୍ଦ ବିରହେଣ ମେ।
ଜଗତର ଶୂନ୍ୟ ଦେଖାଯାଉଥିଲା, ଗୋଟିଏ ମୁହୂର୍ତ୍ତ ଭଗବାନ ନ ଦେଖିଲେ, ଗୋଟିଏ ମୁହୂର୍ତ୍ତ। ଏ ଅତୃପ୍ତି ନା ନାହିଁ? ସେ ଅତୃପ୍ତିରେ ଆନନ୍ଦ ଅଛି, ଆଉ ବିଷୟରେ ଅତୃପ୍ତିରେ ଯେତେ ଆପଣ ଭୋଗୁଥିବେ, ଯେତେ ଭୋଜନ କରୁଥିବେ, ଯେତେ ଧନ କମାଉଥିବେ, ସବୁବେଳେ ଅତୃପ୍ତି ଦୁଃଖ। କିନ୍ତୁ ଭକ୍ତିରେ
ଅତୃପ୍ତି ଆସିବ, କିନ୍ତୁ ଆନନ୍ଦ କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ। ଆରେ ବ୍ରହ୍ମା ସବୁ ଠିକ୍ କରିଛି, ଆମକୁ ଦୁଇଟା ଆଖି ଦେଇଛି, ଗୋଟିଏ ଆଖି ଦେଇନି, ଗୋଟିଏ ଆଖି ଦେବାର ଥିଲା ନା କାହିଁକି? ଯଦି ଦୁଇଟା ଆଖି ଦେଲା ତା ଦେହରେ ନିମିଷ କାହିଁକି ଦେଲା, ପଲକ କାହିଁ ପଡ଼ୁଛି? ତାମାନେ ଅପଲକ ନେତ୍ରରେ ଆମେ କୃଷ୍ଣଙ୍କୁ ଦେଖିବୁ, ତାଙ୍କର ବି ଅତୃପ୍ତି ଅଛି। ବିଷୟ ପାଇଁ ଅତୃପ୍ତି ହେଉଛି ଜୀବର ସମ୍ପୂର୍ଣ୍ଣ ହୃଦୟରେ ଶୂଳ ବିଦ୍ଧ ଭଳି ଦୁଃଖର କାରଣ। ଆଉ ଭକ୍ତି ପାଇଁ ଅତୃପ୍ତି, ମୋର ଭଜନ ହଉନି, ମୋର ପ୍ରଭୁ ଦର୍ଶନ ହଉନି। ଚୈତନ୍ୟ ମହାପ୍ରଭୁ କହିଲେ ନାଇଁ ଯୁଗାଇ ତମ ନିମିଷେଣ, ନିମିଷଟା ଯୁଗ ଭଳି ଲାଗୁଛି।
ଗୋବିନ୍ଦ ବିରହେ ଶୂନ୍ୟ ହୈଲା ତ୍ରିଭୁବନ, ଗୋବିନ୍ଦ ବିରହେ ଶୂନ୍ୟ ହୈଲା ତ୍ରିଭୁବନ, ତୁଷାନ
ଅନୁବାଦ। ତୁଷା ନଳ ବୁଝିପାରୁଛନ୍ତି ନା? ମା ମାନେ ଯେଉଁ କ୍ଷୀର ବସାନ୍ତି କେଉଁଥିରେ ବସାନ୍ତି? ଗୋବର ଘଷି ଦେଇଥିବେ, ଆଉ କିଛି ତୁଷ ଦେଇଥିବେ। ତୁଷା ନଳଟା କ'ଣ ଉପରୁ ଦେଖାଯାଉଥିବେ କି? ଏ ଆପଣଙ୍କ ରୋଷେଇ ଏଠି ହୁଏ, ମୁଁ ଏଠି ଏଠି ତୋର ମୁଁ ଦେଖିନି, ଦେଖିଛି କମଳଦାରେ, ଏଠି ତ କାଠରେ କରୁଛନ୍ତି, ସେଠି ଏଠି ତୁଷ ବି ଦିଆଯାଉଛି। ସେ ଅନଳଟା ଦେଖିଛନ୍ତି ନା କେମିତିକା ଭରି କରି ଭିତରୁ ଲାଗି ଲାଗି ଆସିବ। ଗୋବିନ୍ଦ ବିରହେ ଶୂନ୍ୟ ହୈଲ ତ୍ରିଭୁବନ, ତୁଷା ନହେଲେ ପୁଡ଼େ ଯେନ ନା ଯାଏ ଜୀବନ। ଭଗବାନଙ୍କୁ ନ ଦେଖି ବିରହରେ ମହାପ୍ରଭୁ ଏଇ କଥା, ଜଗନ୍ନାଥ ନ ଦେଖି ଏଇ କଥା କୁହନ୍ତି। ସେଠି ବି ପ୍ରଭୁଙ୍କୁ ଦର୍ଶନ କଲେ ଅତୃପ୍ତି ଅଛି, କିନ୍ତୁ ସେଥିରେ ଅତୃପ୍ତିରେ ଆନନ୍ଦ ଅଛି। ସଂସାରକୁ ଯେତେ ଭୋଗ କରି କରି ଆମେ ଗଲେ ବି ଚକ୍ଷୁ କର୍ଣ୍ଣ ନାସିକା ଜିଭାତ୍ଵ ଏ ପଞ୍ଚ ଜ୍ଞାନେନ୍ଦ୍ରିୟ ତୃପ୍ତି ହେବେନି। ମଣିଷ ପାଇଁ ପାଞ୍ଚଟା ଯାକ ଗୋଟିଏ ଗୋଟିଏ ପାଇଁ ମରିବେ, ପତଙ୍ଗ ମାତଙ୍ଗ ସିଦ୍ଧସ୍ୱାମୀ ଲେଖିଲେ, ଭୃଙ୍ଗ ଇଏ ଗୋଟିଏ ଗୋଟିଏ ପ୍ରତି ଆକର୍ଷିତ ହୋଇକି ମରୁଛନ୍ତି, କିନ୍ତୁ ମଣିଷ ପାଞ୍ଚଟା ଜିନିଷ ପ୍ରତି ଆକର୍ଷିତ ହୋଇ ତାର ଅବସ୍ଥା କ'ଣ ହବ ଆଜ୍ଞା? ଭଲ ଆଲୋକ ଜଳୁଛି ଏଠି, ପତଙ୍ଗଟା ଚାଲି ଆସୁଛି ପଡ଼ୁଛି ତା ଦେହରେ ପ୍ରାଣ ଚାଲିଗଲା, ଗୋଟିଏ ଜିନିଷ ପ୍ରତି ରୂପ ପ୍ରତି ହସ୍ତି ସ୍ପର୍ଶରେ, ହସ୍ତିକି କେମିତି ଧରାଯାଏ କି? ମଝିରେ ଗୋଟେ ବଡ଼ ଗର୍ତ୍ତ କରିଦିଆ ହବ, ମଝିରେ ମାଟି କିଛି ରଖା ହବ, ପିଣ୍ଡି ଉପରେ ତାକୁ ବସେଇ ଦିଆହବ, କିମ୍ବା ଗାତ କରିଦିଆ ହବ, ଭିତରେ ଭର୍ତ୍ତି କରିଦିଆ ହବ, ଉପରେ ଡାଳ ପତ୍ର ପକେଇ ଦିଆହବ, ହସ୍ତିନୀଟାକୁ ରଖିଦିଆ ହବ, ହସ୍ତି ଆସିବ ତାକୁ ସ୍ପର୍ଶ କରିବା ପାଇଁ, ସେ ଦୂରରେ ଥିବ, ଏ ଝଟା ଡାଳ ସବୁ ପକେଇ ଦିଆ ହେଇଥିବ, ତାକୁ ସ୍ପର୍ଶ କରିବା ପାଇଁ ଯାଇକି ସେ ଗାତରେ ପଡ଼ିଲା। ସ୍ପର୍ଶ ଇଏ ରୂପ ଶବ୍ଦ, ହରିଣୀ ହରିଣୀ କେମିତି ଧରାଯାଏ? ହରିଣୀ ତ ବହୁତ ଚାଲ ଧାଇଁବ ପୁରା ଦେଖିଲା ମାନେ, ଏ ବ୍ୟାଧ କ'ଣ କରିବ? ଗୋଟେ ଜାଗାରେ ଜାଲ ଟାଣି ଦେଇଥିବ, ସେ ପାଞ୍ଚ ଜଣକୁ ଗୁରୁ କଲେ ବା ଅବହୂତ ଶିକ୍ଷା ଗୁରୁ, ଏମାନଙ୍କର ମରଣ ଏଇଥିପାଇଁ ହେଉଛି, ଗୋଟିଏ ପାଇଁ। କିନ୍ତୁ ମଣିଷର ମରଣ ପାଞ୍ଚଟା ଜିନିଷ, ମଣିଷ ପାଞ୍ଚଟାକୁ ଭୋଗ କରୁଛି, ଇଏ ଗୋଟିଏ ଗୋଟିଏ ଭୋଗରେ ଆଙ୍କର ପ୍ରାଣ ଚାଲ ଲାଗୁଛି। ଶିକାରୀ କ'ଣ କରିବ ନା? ଜାଲ ବାନ୍ଧିଦେଇକି ବଜେଇବ, ଗାନ ବଜେଇବ, ହରିଣୀ ଭାରି ଗାନ ପ୍ରିୟ, ସେ ଗାନକୁ ଶୁଣିକି ଏତେ ପାଗଳ ହେଇଯିବ, ସେ ଜାଲରେ ପଡ଼ିବ। ମିନା କ'ଣ ଖାଇବାକୁ? ସମୁଦ୍ରର ଅଭାବ ନା ପୋଖରୀର ଅଭାବ? ଆପଣ ବଡ଼ିଶ ମାନେ କଣ୍ଟାଟା ପକେଇଦେବେ, ସେକୁ ଆସି ଗିଳିବ, ତାର ଗଲା ପ୍ରାଣ। ଚକ୍ଷୁ କର୍ଣ୍ଣ ନାସିକା ଶବ୍ଦ ସ୍ପର୍ଶ ରୂପ ରସ ଆଉ ଗନ୍ଧ, ଗନ୍ଧରେ ଭ୍ରମର, ଭ୍ରମର ଦେଖୁନାହାନ୍ତି? ପଦ୍ମଫୁଲ ସନ୍ଧ୍ୟା ହେଲା ମାନେ ପଦ୍ମଫୁଲ କ'ଣ କରିବ? ମଳିଯିବ, ଭ୍ରମର ସେଇଠି ଏତେ ଆରାମ ବାସନା ତାକୁ ମିଳୁଥିବ, ତା ଭିତରେ ସେ ରହିବ, ଏଠୁ ବାହାରିବିନି ଆଉ। ପଦ୍ମ ପୁଷ୍ପ ଯେତେବେଳେ ପୁରା ବନ୍ଦ ହେଇଯିବ, ଦିବାକର ଗଲା ପରେ ସକାଳୁ ଉଠିଲାକୁ ଭ୍ରମର ଆଉ ଥରେ ଖୋଲିଲାକୁ ଗଲା ତା ପ୍ରାଣ ଅବହୂତ। ପାଞ୍ଚ ଜଣଙ୍କୁ ଦେଖିଲେ, ଆରେ ଶବ୍ଦ ପାଇଁ କିଭଳି ହରିଣ ମରୁଛି,
ସ୍ପର୍ଶ ପାଇଁ କେମିତି ହସ୍ତିନୀ ଧରା ପଡ଼ୁଛି, ହସ୍ତି ଧରା ପଡ଼ୁଛି, ରୂପ ପାଇଁ ପତଙ୍ଗର କିଭଳି ମୃତ୍ୟୁ ହେଉଛି, ଶବ୍ଦ ସ୍ପର୍ଶ ରୂପ ରସ, ରସ ପାଇଁ ମୀନର କିଭଳି ମରଣ ହେଉଛି, ଆଉ ଗନ୍ଧ ପାଇଁ ଭ୍ରମରର କେମିତି ମରଣ ହେଉଛି। ସିଦ୍ଧସ୍ୱାମୀ ସେ ଟିକାରେ ଲେଖିଲେ, ହେ ମନୁଷ୍ୟ ତୁମେ ଟିକେ ସାବଧାନ ହୁଅ, ଇଏ ପଶୁ ଗୋଟିଏ ଗୋଟିଏ ଆଙ୍କର ଗୋଟିଏ ଗୋଟିଏ ବସ୍ତୁ ପ୍ରତି ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ ଗୋଟିଏ ଗୋଟିଏ ବସ୍ତୁ ପ୍ରତି ଆକର୍ଷିତ ହେଇକି ତାଙ୍କର ମରଣ ହେଇଯାଉଛି। ତୁମେ ପାଞ୍ଚଟା ଜିନିଷ ପ୍ରତି ଆକର୍ଷିତ ହେଉଛ, ତୁମର କି ଅବସ୍ଥା ହବ? ଭଲ ଜିନିଷ ଦେଖିବି, ଭଲ ଜିନିଷ ଖାଇବି, ଭଲ ଜିନିଷ ଶୁଣିବି, ଭଲ ଜିନିଷ ସ୍ପର୍ଶ କରିବି, ପଞ୍ଚ ଜ୍ଞାନେନ୍ଦ୍ରିୟ କେବଳ ଭୋଗର ସାଧନ ଯୋଗୁଛି। ଏଠି ପ୍ରଭୁପାଦ ଜୀ ମହାରାଜ ଗୋଟେ ବହୁତ ସୁନ୍ଦର କଥା ଲେଖିଛନ୍ତି, ସବୁ ଭକ୍ତ ସମାଜରେ କୁହାଯାଏ, ତାଙ୍କ ଭାବାର୍ଥରେ ଇଂଲିଶରେ ଲେଖିଛନ୍ତି। ଦି ଫାଦର ସେମଲେସଲି ଆସ୍କ ହିଜ୍ ସନ୍ ଟୁ ଏକ୍ସଚେଞ୍ଜ ଦି ୟୁଥ୍ ଫର୍ ଓଲ୍ଡ ଏଜ୍। ଅଲଜ୍ୟା ଭାବରେ ଲଜ୍ଜାହୀନ ହେଇକି ତାଙ୍କର ଆଜି ବାବା ପୁଅକୁ କହୁଛନ୍ତି ମୋର ବାର୍ଦ୍ଧକ୍ୟ ଅବସ୍ଥାକୁ ନିଅ। ଅଫକୋର୍ସ ଦି ଏଣ୍ଟାୟାର ୱାର୍ଲ୍ଡ ଇଜ୍ ଅଣ୍ଡର ସଚ୍ ଏ ଇଲ୍ୟୁଜନ୍। ଏ ଯଜାତିଙ୍କର କଥା ନୁହେଁ, ସମଗ୍ର ବିଶ୍ୱରେ ସମସ୍ତେ ଏଇଭଳି ମୋହଗ୍ରସ୍ତ ଅବସ୍ଥାରେ ଅଛନ୍ତି। ୱାନ୍ ଆଚିଭ୍ ପରଫେକ୍ସନ୍ ହ୍ୱେନ୍ ହି ହାଜ୍ ନୋ ଡିଜାୟର ଫର୍ ସେକ୍ସ। ଜଣେ ଜୀବନରେ ପରଫେକ୍ସନ୍ ପାଇବ, ସିଦ୍ଧି ପାଇବ, ଯେତେବେଳେ ତାର ଏଇ ଶରୀର କାମନା, ଭୋଗ କାମନା ଦୂର ହବ। ଏ ଭୋଗ କାମନା ଯିବ କି? ଭକ୍ତି ନ କଲେ ଯିବନି। ଆମର ଗୁରୁଦେବ କୁହନ୍ତି, ତୁମେ ବିବାହ ହୁଅ ବା ବିବାହ ନ ହୁଅ, ଏ କାମ ଶକ୍ତିଟା ବା ମାତୃ ଗର୍ଭରୁ ତିଆରି ହେଇକି ଆସିଛି ନା। କେଉଁ କେଉଁ ମାସରେ କେଉଁ କେଉଁ ଧାତୁ, ଷଷ୍ଠ ମାସ ହେଇଗଲେ ପଞ୍ଚମେ କ୍ଷୁର୍ତ୍ତୁଟା ଉଦ୍ଭବମ, ଷଷ୍ଠ ମାସରେ ସବୁ ସପ୍ତ ଧାତୁ ସବୁ ତିଆରି ହେଇଯାଇଛି, ଶରୀରରେ ଆସିଯିବ। ଜୀବର ଧର୍ମ ଆତ୍ମଧର୍ମଟା ଆସିଗଲେ, ପ୍ରେମଟା ଆସିଗଲେ, କାମଟା ଆଉ ପୀଡ଼ା ଦେବ। ଏଇ ଭକ୍ତି ଜାଗ୍ରତ କରିବା ପାଇଁ ହିଁ ଏ ହେଉଛି ସାଧନ, ନହେଲେ ବିବାହ ଅଭ୍ୟାସ ସହିତ କିଛି ସମ୍ପର୍କ ନାହିଁ, ଏଥିରେ କିଛି ସମ୍ପର୍କ ନାହିଁ। ହରି ଭଗବାନ ଯଦି ଆପଣ ଭଜନ କରିପାରିଲେ, ପ୍ରଭୁଙ୍କର କଥା ଶୁଣିଲେ, ଶବ୍ଦ ସ୍ପର୍ଶ ଭଗବାନଙ୍କୁ ସ୍ପର୍ଶ କଲେ, ପ୍ରତିଦିନ ଠାକୁରଙ୍କୁ ସ୍ପର୍ଶ କରିବେ, ଠାକୁରଙ୍କ ପାଇଁ ଫୁଲ ତୋଳୁଛନ୍ତି, ଏଇ ଇନ୍ଦ୍ରିୟ ଗୁଡ଼ିକ ସବୁ କ'ଣ ହବ, ଚିନ୍ମୟ ହବ। ପ୍ରଭୁ ପ୍ରତିଦିନ ଭଗବାନଙ୍କୁ ଦେଖିବା, ପ୍ରତିଦିନ ଭଗବାନଙ୍କର ଚରଣାମୃତ ପାଇବା, ପ୍ରତିଦିନ ଭଗବାନଙ୍କୁ ସ୍ପର୍ଶ କରିବା, ପ୍ରତିଦିନ ଶୁଣିବା, ପ୍ରତିଦିନ କହିବା, ପୁଷ୍ପକୁ ଆଘ୍ରାଣ ସେଥିପାଇଁ କରାଯାଏ। ମୋ ନାସାର ଅଲଗା ଗନ୍ଧ କିଛି ବନମାଳୀ ଦାସ ଲେଖିଲେନି, ଜଗନ୍ନାଥ ହେ କିଛି ମାଗୁ ନାହିଁ ତୋତେ ଧନ, ସେଇଥିରେ ସବୁ ଲେଖିଛନ୍ତି। ନାସା ମୋ ମୋ ନାସା ଆଉ କିଛି ବାଞ୍ଛନା କରୁନି, ଲାଷ୍ଟ ପଦ ଲେଖିଲେନି, ମହସ୍ତ ଅଙ୍ଗୁଳି ରାମ ବନମାଳୀ ହରେ କୃଷ୍ଣ ଗାଉଥା ଲେଖିଲେନି, କହେ ବନମାଳୀ ଏବେ ନି ଚରଣ ତୋ ତୀର୍ଥ ଭ୍ରମଣେ ରହୁ। ଏ ପ୍ରଭୁ ଏ ମୋର ଆଙ୍ଗୁଳିଟା ଖାଲି ହରେ କୃଷ୍ଣ ଟିକେ କରୁ, ଆଜ୍ଞା ଏବେ ହରେ କୃଷ୍ଣ କରୁଛେ ବୟସ ହାତ ଉଠୁଛି, ଏ ଅଭ୍ୟାସଟା ଥିଲା, ହାତ ପଡ଼ିଗଲେ ବି ସେଇ ଅଭ୍ୟାସ ରହେ। ମହସ୍ତ ଅଙ୍ଗୁଳି ରାମ ବନମାଳୀ ହରେ କୃଷ୍ଣ ଗାଉଥ। ଭକ୍ତି ନହେଲା ଆଜ୍ଞା କ'ଣ, ଏ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧର ଯେଉଁ ପ୍ରବଣତା ଆମ ଶରୀର ଭିତରେ ଅଛି, ଏ କାମନା ଚାଲିବ ନା କ'ଣ ଜୀବନୀ। ଦିସ୍ ଇଜ୍ ପସିବୁଲ୍ ହ୍ୱେନ୍ ୱାନ୍ ଇଜ୍ ଫୁଲ୍ଲି କୃଷ୍ଣ କନ୍ସିୟସ୍ନେସ୍। ପ୍ରପଦ କହୁଛନ୍ତି ଏ ଯେଉଁ କାମନା ଆମର ଅଛି, ଏଇଟା କେତେବେଳେ ସମ୍ଭବ, ଯେତେବେଳେ ଆମେ ପୂର୍ଣ୍ଣ ଚେତନଶୀଳ ହେଇଯିବା, ଆଉ ସଂସାରର କୌଣସି ବିଷୟ ପ୍ରତି ଆକୃଷ୍ଟ ହେବାନି। ଆଜ୍ ଲଙ୍ଗ୍ ଆଜ୍ ୱାନ୍ ହାଜ୍ ଡିଜାୟାର ଫର୍ ସେକ୍ସ, ୱାନ୍ ମଷ୍ଟ ଚେଞ୍ଜ ହିଜ୍ ବଡି ଆଣ୍ଡ ଟ୍ରାନ୍ସମାଇଗ୍ରେଟ୍ ଫ୍ରମ୍ ୱାନ୍ ବଡି ଟୁ ଆନାଦର୍ ଟୁ ଏନ୍ଜୟ ଦି ସେକ୍ସ ଇନ୍ ଡିଫରେଣ୍ଟ ସ୍ପେସିସ୍ ଅଫ୍ ଫର୍ମସ୍। ଯେପର୍ଯ୍ୟନ୍ତ ଆମର କାମନା ଅଛି, ଏ ଶରୀର ଛାଡ଼ିବା ଆଉ ଗୋଟେ ଶରୀର ଧରିବା, ସେ ଶରୀର ଛାଡ଼ିବା, ଯେଉଁମାନେ ଅତି କାମି ଲୋକ ତାଙ୍କୁ ତା'ପର ଜନ୍ମରେ ପାରା ଜନ୍ମ ଦିଆଯିବ। ପାରା ଦେଖିଛନ୍ତି ନା, ଗୋଟିଏ ଦିନରେ ସେ 50 ଥରରୁ ଅଧିକ ଭୋଗ କରିପାରେ, କାମନା ହିସାବରେ ତାକୁ ଜନ୍ମ ମିଳିଛି। ଏ ଜୀବନରେ ଆମକୁ ଏଇଟା ଗୋଟେ ବଡ଼ ସମସ୍ୟା, ୟାକୁ ସମାଧାନ କରିବା ପାଇଁ ଯଜାତି ମହାରାଜ ପ୍ରବଚନ ଦେଉଛନ୍ତି। ଆମର ଆକର୍ଷଣ ପ୍ରଭୁଙ୍କ ପ୍ରତି ରହୁ, ଭଗବାନଙ୍କ ପ୍ରତି ରହୁ, এই মানব জীবনর আমি উদ্ধার হয়ে প্রভুঙ্ পাখে আমি পৌঁছবা, নহলে কামনা তৃপ্তি করে কেবল শরীর কামনা কথা বুঝতু নি, সবু প্রকার কামনা, ধন কামনা থাকলে এটি ফেরবা, পুত্র কামনা থাকলে এটি ফেরবা, যেকোনসি প্রকার কামনা থাকলে এটিকে ফেরিয়া পড়ে, কেবল দেহ সুখ কথা চিন্তা করতে, কিন্তু এটা হচ্ছে মুখ্য রোগ এই। সেই বৈরাগ্য সূত্রকার কোণ লেখিলে এ কৌন না তৃপ্ত ন তৃপ্ত ভোগান ভোক্তা বয়মেব ভোক্তা, আমি ভোগ কু বিষয় কু ভোগ নে বিষয় আমকু ভোগিদান, ভোগান ভোক্তা বয়মেব ভোক্তা, তপান তপ্তম বয়মেব তপ্তম, আমি ধর্ম কিছু করে পারলে নি বরং অধর্ম করি কি আমি তাপ পাই, কালন জাতা বয়মেব জাতা, কাল গলানি সৎকর্ম করি কি কালকু আমি অতিবাহিত করে পারলে নি, সৎকর্ম করুলে আপনার কালটা আজ সকালে উঠলে ঠাকুর পূজা কলে আপনার কর্মটা কলে সৎকর্মর রয়েছেন সাধু কর্মর রয়েছেন আপনার কালটা আপনার কালকু অতিক্রম করছেন, নহলে অসৎকর্ম কলে কাল আপনার অতিক্রম করি, বয়মেব জাতা আমি চালি গলে কাল গলানি, তৃষ্ণান জীর্ণা বয়মেব জীর্ণা, আর শরীর বুড়া হয়ে গেল তৃষ্ণা কিন্তু বুড়া হল, তৃষ্ণা মানে ভোগর যে বাসনাটা রয়েছে প্রবণতা যে রয়েছে আহরি ভোগ করবে আহরি ভোগ করবে, এই তৃষ্ণা ধন আহরি দরকার আহরি বড় বড় ঘর দরকার আহরি বড় জিনিস দরকার, বয়মেব জীর্ণা তৃষ্ণা ন যদুকু যাই মাগিলে যদু মনা কলে, যদু বংশরে ভগবান শ্রীকৃষ্ণ আসলে, যদু মনা করিয়ার উদ্দেশ্য অলগা, অলগা তিনি পুয় মনা করিয়ার উদ্দেশ্য অলগা, শ্রী যদু বাচ নাসে হে জর শাস্তা তুম তরা প্রাপ্ত তবহম অবিদ্বত অবিদিত্বা সুখম গ্রাম্যম বৈতৃষ্ণম নাইতি পুরুষ, বাপা ই পরমধর্ম কথা কৌন কী কৌন যদু জাঁতি মো প্রভু মো কূলরে মো বংশরে ভগবান শ্রীকৃষ্ণ আসবে, যদুস্য ধর্মশীলস্য যদুরাজ আঙ্করি বংশরে ভগবান শ্রীকৃষ্ণ আসবে না, ইয়ে যৌবন মাগুছেন ন উৎসাহে জরসাস্তাত অন্তরয়া প্রাপ্তম, আপনার জরা বৃদ্ধ অবস্থাকে নেওয়া চাহুনি পুয় মনা করে দেন ডাইরেক্ট না, কী না অবিদ্যুত্বম গ্রামম সুখ্যম তব বৈতৃষ্ণ নৈতি পুরুষ, যে গ্রাম্য সুখ বিবাহাদি কর্ম করিনি তার ভজন গোটে বাধা বি হয়ে যে কোণ বুঝিপারে না, যদি আপনার পূর্ব স্বীকৃতি অছে আপনার ডাইরেক্ট ব্রহ্মচারী হবে, বিষয় ভোগ প্রতি আকৃষ্ট কিছু রহিপারি, কিন্তু যদি বিষয় বাসনাটা রইগাল এনে আপনার সাধু বেশ ধরছেন এনে বিষয় বাসনাটা যাই নি, কেউ অবস্থা বুঝবে, সে বেদ আমি প্রথমে শৃঙ্খলা গলা প্রথমে ব্রহ্মচারী পঁচিশ বর্ষ পর্যন্ত পাঁচ রু পঁচিশ বর্ষ ব্রহ্মচারী রইব, ব্রহ্মচারী রহলা বেড়ে গুরুকূলরে গুরু দেখবে এ পিলা চঞ্চল কি এর আহারর কেতে সংযম অছি, ইয়ার বস্ত্র পিধিবা ইয়ার চালিচলন ইয়ার বিষয় নারী প্রতি কিভাবে ব্যবহার করু তা দেখা পরে গুরু তা কহবে তু সমগ্র জীবন বিবাহ নহে কি গুরুকূলরে সেবা কর, দেখবে ইয়ার চঞ্চল তা রজগুণর প্রভাব তা কে তো বাপা পড়া ঘর পড়ে, কারণ সাধু যদি সাধু পুত্র ন চালি পারা সে ভ্রষ্ট হয়ে গেল দি কূল চালিগাল, এনে বিশ্বকে ভোগি পারবনি এনে ভগবান ভজন চঞ্চল মনে হল দুই কূল নষ্ট হয়ে যাবে তার, যত কৌন বাপা অবিদিত্বম গ্রাম সুখম এই সংসার সুখটা যদি মু নজাণি মো বৃদ্ধ অবস্থায় মোর কালে পুঁ ভজন কলা বেড়ে এই কথার স্মরণ আসব, মু আপনার জরা দিয়ে দেলা পরে মু বিবাহ চুরা হবি সংসার সুখটা ভোগিদেলা পরে মোর এই ভজন করিয়ার ମନଟା ଲାଗିବ। ଯଦି ଗୋଟେ ବଡ଼ ଫିଲୋସଫି କହୁଛନ୍ତି ଏଟା ସତ କଥା, ଯାହାର ଭୋଗବାସନା ଅଛି ସେ କୃତ୍ରିମ ଭାବରେ ସାଧୁ ବେଶ ଧରିଲେ ବି ତାର କ'ଣ ହେଇଯିବ, ପତନ ହେଇଯିବ। ଅନ୍ତର ଭିତରେ ତାର ରଜଗୁଣ ଭୋଗବାସନା ଅଛି, ସଂଯମତା ନାହିଁ, ଆହାର ସଂଯମତା ନାହିଁ, ନିଦ୍ରା ସଂଯମତା ନାହିଁ, ସାଧନ ନାହିଁ। ଆପଣ କୃତ୍ରିମ ଭାବରେ କୌଣସି ହିସାବରେ କାମନାଟାକୁ ସରପ୍ରେସ୍ କରି ରଖିପାରିବେନି, କୃତ୍ରିମ ଭାବରେ ସମ୍ଭବ ନାହିଁ। ସମ୍ପୂର୍ଣ୍ଣ ଭଗବାନ ଉପରେ ଆଶ୍ରିତ କରି ପୁଣି ସାଧନଟାକୁ ଧରି ଧରିକି ଯିବେ। ସାଧନ ଯେଉଁ ବିଧି ଗୁଡ଼ିକ ଅଛି ପୂର୍ଣ୍ଣ ନିର୍ଭର କରିବେ, ତାହେଲେ ଆପଣ ବଞ୍ଚିପାରିବେ। ମାନେ କାହିଁକି ବିଭାଣ୍ଡକ ଋଷିଙ୍କର କ'ଣ ଅବସ୍ଥା ହେଲା, ଋଷିଶୃଙ୍ଗଙ୍କର ପିତା ବିଭାଣ୍ଡକ ଋଷି ଏତେ ବଡ଼ ତପସ୍ୱୀ, ସିଏ କିଛି ଭୋଜନ କରନ୍ତିନି, ଗୁମ୍ଫା ଭିତରେ ରୁହନ୍ତି, ଲୋକମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରନ୍ତି, ଆଉ ଉଠିବେ ତିନି ବୁଡ଼ ମାରିବେ ପାଣିରେ, ବେଶୀ ସମୟ ନାହିଁ। ବିଦ୍ୟାର୍ଥୀ ପଞ୍ଚଲକ୍ଷଣ ପଢ଼ାଯାଏନି, ଆମେ ପଢ଼ୁଥିଲୁ ସବୁ ସଂସ୍କୃତରେ। ହଁ ଆଗେ ହଉଛି ହଁ କାକ ସ୍ନାନ କୁଆ ଭଳିଆ ଗାଧେଇବ, ଏ ବ୍ରହ୍ମଚାରୀ ସାଧୁର ଆଉ ଗାଧେଇ ଘଣ୍ଟା ଘଣ୍ଟା ସମୟ ନଷ୍ଟ କ'ଣ କରିବ। କାକ ସ୍ନାନ ବକ ଧ୍ୟାନ, ଯେତେବେଳେ ଜପ କରିବେ ଶାସ୍ତ୍ର ଅଧ୍ୟୟନ କରିବେ, ବକ ବଗ ଭଳିଆ ବଗ ଦେଖିଛନ୍ତି ନା, ଜଳ ଭିତରେ ନିଶ୍ଚଳ ହେଇକି ରହୁଛି ତାର ଲକ୍ଷ୍ୟକୁ ସ୍ଥିର କରିବା ପାଇଁ, ମାଛ ଜାଣିପାରୁନି ଏଇଟା ପ୍ରତିଛବିଟା ନା ତାର ପ୍ରତିଛବିଟା ପଡ଼ୁଛି, ଜାଣିପାରୁନି, ପଳେଇ ଆସୁଛି ପାଖକୁ ଫୁକି ଦେଉଛି। ହଲିଲେ ସିନା ବଗ ହଲିଲେ ସିନା ପ୍ରତିଛବି ଜାଣିକି ମାଛ ପଳେଇବ, ଜାଣ କାକ ସ୍ନାନ ବକ ଧ୍ୟାନ ଗୃହ ତ୍ୟାଗୀ, ପାଠ ପଢ଼ିବାକୁ ହେଲେ ବା ବିଦ୍ୟା ଅଧ୍ୟୟନ କରିବେ ବ୍ରହ୍ମଚାରୀ କହିଲେ ଘରେ ଘର ସହିତ ସମ୍ପର୍କ ରଖିବେନି, ବା ଗୃହୀ ଲୋକ ସହିତ, ଗୃହ ତ୍ୟାଗୀ ଅର୍ଥ ଗୃହୀ ଲୋକ ସାଙ୍ଗରେ ବେଶୀ ସମ୍ପର୍କ ରଖିବେନି, ଘୃଣା କରିବେନି କିନ୍ତୁ ଗୃହୀ ଲୋକ ସାଙ୍ଗରେ ସମ୍ପର୍କ ବେଶୀ ରଖିବେନି, ଘୃଣା କରିବେନି, ଘୃଣା କଲେ ଅପରାଧ ହେଇଗଲା, ସମସ୍ତେ ଭଗବାନଙ୍କର ଯିବ ତାଙ୍କଠୁ ଦୂରରେ ରହିବେ। ଗୃହ ତ୍ୟାଗୀ ହଁ ଶ୍ୱାନ ନିଦ୍ରାହା କୁକୁର ଭଳିଆ ଶୋଇବେ, ଠକ୍ଣି କହିଲେ କୁକୁର ଭୋଗିଣି ଉଠୁଛି ସେଇଭଳିଆ, ଅଳ୍ପ ଆହାର ଅଳ୍ପ ଆହାର, ଏ ପାଞ୍ଚଟା ବିଦ୍ୟାର୍ଥୀ ପଞ୍ଚଲକ୍ଷଣ ଆମେ ସବୁ ପଢ଼ୁଥିଲୁ ସଂସ୍କୃତରେ ସବୁ ବୁଲିଗଲୁ। ବିଦ୍ୟାର୍ଥୀର ପାଞ୍ଚଟା ଲକ୍ଷଣ, ଏ ପାଶେ ବିଭାଣ୍ଡକ ଋଷି ଉଠିବେ ତିନି ଥର ବୁଡ଼ ମାରିଦେବେ, ଆସିବେ ଲିମ୍ବ ଗଛକୁ କାମୁଡ଼ିକି ଯିବେ, ଏତେ ବଡ଼ ତପସ୍ୟ, କେବଳ ଲିମ୍ବ ରସ ଖାଉଥିଲେ, ଲିମ୍ବ ରସକୁ ଲିମ୍ବ ଗଛ ବଡ଼ ଲିମ୍ବ ଗଛ ଡେଲି ଯଦି କୋମଳ ଛାଲି ବାହାରିଲା ଆପଣ ସେଠି ଫୁଣି କମଳିବ, ଆସିବେ କାମୁଡ଼ିବେ ଯେତିକି ମୁଁ ଓଠରେ ଧରିଲା ସେତିକି, ପୁଣି ଯାଇ ଧ୍ୟାନରେ ବସିବେ। ତାଙ୍କ ଜୀବନରେ ଗୋଟେ ଓଲଟା ଇତିହାସ ହେଇଗଲା, ଏ ଭଗବାନଙ୍କର ଗୋଟେ ବଡ଼ ଇଚ୍ଛା ଶିଖଉଛନ୍ତି ସାଧୁ ସମାଜକୁ, ଦେଖ ଏ ଜଗତ କିଭଳି ବିଷୟ ତୃଷ୍ଣାର ପ୍ରଭାବ କିଭଳି। ବିଭାଣ୍ଡକ ଋଷି ସ୍ନାନ ଗୋଟିଏ ଦିନ ଡେରି ହେଇଯାଇଛି, ସ୍ନାନ କରୁଛନ୍ତି, ସ୍ନାନ କରିବା ପାଇଁ ଯାଉଛନ୍ତି, ଅପସରା ମୁଁ ଦେଖିଦେଲି ଆକାଶରେ ଯାଉଛନ୍ତି, ସେମାନେ ତ ତପସ୍ୱୀ ପୁରୁଷ, ଅପସରା ମାନେ ମଣିଷକୁ ଦେଖାଦେବେନି, କିନ୍ତୁ ସ୍ୱର୍ଗରେ ଯାଉଥିବା ଉଚ୍ଚ ଲୋକର ଅଧିକାରୀମାନଙ୍କୁ ମହାତ୍ମାମାନେ ଜାଣିଦେବେ କିଏ ଗନ୍ଧର୍ବ। ଏଇଠି ଯେମିତି ଆମର ଏଇଠି କଥା ହେଉଛି, ଇଏ ଆକାଶରେ ବି କିଏ ଯାଉଛନ୍ତି ଆମେ କ'ଣ ଦେଖିପାରୁଛେ, ଆକାଶରେ ସବୁବେଳେ ଖେଚରରେ ସବୁବେଳେ ଗନ୍ଧର୍ବ ଦେବତା ଲୋକମାନେ ଯାହାସ କରୁଛନ୍ତି, ସେଥିପାଇଁ ଦେବଭକ୍ତମାନେ ବେଳେବେଳେ ଦେଖିବେ ବିପଦରେ ପଡ଼ିଥିବେ, ଯେ ଦେବତାଙ୍କର ପ୍ରିୟ ଶିବଜୀଙ୍କୁ ଡାକନ୍ତି, ଯିଏ ବେଶୀ ଶିବଜୀଙ୍କର ଭକ୍ତ ସେ ଗୋଟେ ବିପଦରେ ପଡ଼ିଗଲେ ଦେଖି ଗୋଟେ କାଳିଆ ଲୋକ କିଏ ଆସି ତାକୁ ଠିଆ ହେଇଯିବ ତା ଆଗରେ, ତ କିଏ ସାହାଯ୍ୟ କରୁଛି ଦେବତାମାନଙ୍କୁ, ଦେବଭକ୍ତମାନଙ୍କୁ ଦେବତା ଦେବାନୁଚରମାନେ ସାହାଯ୍ୟ କରନ୍ତି, ବିଷ୍ଣୁ ଭକ୍ତମାନଙ୍କୁ ବିଷ୍ଣୁ ଅନୁଚରମାନେ ସାହାଯ୍ୟ କରନ୍ତି, ସବୁବେଳେ ବୁଲୁଛନ୍ତି। ଇଏ ବିଭାଣ୍ଡ ଋଷି ଦେଖିଦେବେ ଅପସରାଙ୍କୁ ବୀର୍ଯ୍ୟସ୍କଳିତ ହେଇଗଲା, ଜଳ ଭିତରେ ଠିଆ ହେଇଛନ୍ତି ସ୍ନାନ କରିବା ପାଇଁ ଦେଖିଦେଲେ, ସେ ଭାସିଗଲା ଗୋଟେ ମୃଗ ତଳେ ସ୍ନାନ କରୁଛି, ମୃଗ ଖାଇଦେଲ ମୃଗୀ ଯେତେବେଳେ ଭୋଜନ କରିଦେଲା, ସେ ମୃଗୀ ଯେତେବେଳେ ଗର୍ଭଧାରଣ କରିକି ପାଖରେ ରୁହେ ତାର ଶୃଙ୍ଗ, ମୃଗର ଯେମିତି ଶୃଙ୍ଗ ଥାଏ ସେ ହେଲା ଋଷି ଶୃଙ୍ଗ, ଋଷି ପୁତ୍ର ସିଂହ ଅଛି, ସିଏ ସେଠି ଶପଥ ନେଲେ ମୋ ଜୀବନରେ ତମର ଏ ଅବସ୍ଥା ହେଇଗଲା ମୋ ପିଲାକୁ ମୁଁ କୁଆଡ଼େ ଛାଡ଼ିବି। ଋଷି ଶୃଙ୍ଗ ସ୍ତ୍ରୀ କ'ଣ ପୁରୁଷ କ'ଣ ଜାଣିନଥିଲେ, ସେ ତ କେଉଁଠି ଦେଖିନାହାନ୍ତି ରାଜଧାନୀ କ'ଣ ମଣିଷ କ'ଣ ଆହାର ବି କି ଜାଣନ୍ତିନି, ଋଷି ଶୃଙ୍ଗ ଏଇଭଳି ଥିଲେ। ଏଇ କଥାରେ ମୁଁ କହୁଛି ଅଭିଜିତ ସୁଖମ ଗ୍ରାମ ବୈତୃଷ୍ଣ ନେଇତି ପୁରୁଷ, କ'ଣ କହିବା ଆଜ୍ଞା, ତୃତୀୟ ସ୍କନ୍ଦ ଭାଗବତମରେ ଏ ଋଷି ସିଂହଙ୍କ କଥା ଭଗବାନ କପିଳଦେବ ତାଙ୍କ ମାଆଙ୍କୁ କହିଛନ୍ତି, ହେ ମା ଆଉ କାହା କଥା କହିବା, ଏ ସଂସାରର କାମନାର ଏତେ ବଡ଼ ପ୍ରଭାବ, ଋଷି ସିଂହ ଯେ ସ୍ତ୍ରୀ ପୁରୁଷକୁ ଚିହ୍ନାନ୍ତି, ତାଙ୍କର କଣ ଅବସ୍ଥା ହେଇଗଲା, ଦୁର୍ଭିକ୍ଷ ପଡ଼ିଛି। ଦଶରଥଙ୍କର ସାଙ୍ଗ ତାଙ୍କ ନାଁ କଣ, ତାଙ୍କର ଝିଅର ନାଁ ହଉଛି ଶାନ୍ତ। ତାଙ୍କୁ କହିଲେ ଯାଅ, ତାଙ୍କ ଦେଶରୁ ଦୁର୍ଭିକ୍ଷ ପଡ଼ିଛି। ଋଷିମାନେ କହିଲେ, ଯଦି ତୁମେ ଋଷି ଶୃଙ୍ଗକୁ ଆଣିପାରିବ, ବର୍ଷା ଆଜ୍ଞା ଋଷି ଶୃଙ୍ଗକୁ ଆଣିବ କିଏ, ବାପା ତାଙ୍କର ମୋ ପୁଅଟାକୁ ମୁଁ ନୈଷ୍ଠିକ ବ୍ରହ୍ମଚାରୀ କରିବି, ସଂସାରକୁ ଜାଣିବନି କେବଳ ଭଗବାନଙ୍କୁ ଜାଣିବ, ଏଇ ବ୍ୟବସ୍ଥା କରିବି। ସେଥିପାଇଁ ସେ କ'ଣ କଲେ, ଭୟ କରିକି ରାଜି ହେଲେନି, ଆରେ ଋଷି ଶୃଙ୍ଗକୁ ତାଙ୍କ ବାବାଙ୍କ ପାଖରୁ ତ ଆଣି ହେବନି। ରୋମପାଦ ରାଜା, ରୋମପାଦ, ଏ ରୋମପାଦ ରାଜା ତାଙ୍କର କନ୍ୟା ହେଉଛନ୍ତି ଶାନ୍ତା। ତାଙ୍କୁ ଋଷିମାନେ କହିଲେ ତୁମେ ଋଷି ଶୃଙ୍ଗକୁ ଡାକିକି ଆଣ। ଋଷି ରୋମପାଦ ବିଚାର କରିକରି ଦେଖିଲେ କେହି ତ ଆଣିପାରିବେନି ତାକୁ, ଜଣେ ବେଶ୍ୟାକୁ ପଠେଇଲେ। ସେ ବେଶ୍ୟା ଗଲା, ଧନ ଲୋଭରେ ଗଲା, ଇଏ ଆଜ୍ଞା ସ୍ତ୍ରୀ କ'ଣ ପୁରୁଷ କ'ଣ, କିନ୍ତୁ ଇଏ ତ ଦେଖିନି, ଜନ୍ମରୁ ଦେଖିନି ସ୍ତ୍ରୀ କିଏ ପୁରୁଷ କି, ଦେଖୁଛନ୍ତି ସ୍ପର୍ଶ ଆଉ ଶବ୍ଦର ଏତେ ମଧୁରତା, ଏ ଋଷି ଶୃଙ୍ଗ କି ଜାଣିବ, ଇଏ ଭଲ ସୁନ୍ଦର ମିଠା ସବୁ ତିଆରି କରି ନେଇଛି ବେଶ୍ୟା, ଏ ଆଶ୍ରମରେ ଭୟରେ ଲୁଚିକି ବୁଲୁଛି ଆଶ୍ରମ କରେ, ଦେଖିଦେଲା ଏ ଋଷି ଶୃଙ୍ଗ ତା ମୁଣ୍ଡ ତ ଶୃଙ୍ଗ ଉଠିଥିବ, ଏଇ ବ୍ରହ୍ମଚାରୀ ତ ଭଳିଆ ଦେଖାଯାଉଛି ଆଉ ତେଜ ବାହାରୁଛି। ବିଭାଣ୍ଡକ ଋଷି ତପସ୍ୟାରେ ବସିଛନ୍ତି, ଋଷି ଶୃଙ୍ଗ ଆସିଛନ୍ତି, ତା ସାଙ୍ଗରେ କିଞ୍ଚିତ ବାର୍ତ୍ତାଳାପ କଲା ବେଶ୍ୟା, ତା ସାଙ୍ଗରେ କିଞ୍ଚିତ ବାର୍ତ୍ତାଳାପ କରିକି ଆଜ୍ଞା ଜୀବନରେ ସେ କିଛି ଖାଇନଥିଲେ, ମିଠା ଜିନିଷ ଗୋଟିଏ ଖାଇଦେଲେ, ଆରେ ଏ ତ ବଢ଼ିଆ ଜିନିଷ ତ ଏଠି କାହିଁ ମିଳୁନି। ବେଶ୍ୟା କହିଲେ ଆଜ୍ଞା ମୋ ଆଶ୍ରମରେ ଏଗୁଡ଼ା ବହୁତ ମିଳୁଛି, ଆପଣ ଟିକେ ଆମ ଆଶ୍ରମକୁ ଆସୁନାହାନ୍ତି। ତା ସାଙ୍ଗରେ କିଛି ସମୟ ବାର୍ତ୍ତାଳାପ କଲେ, କିଛି ମିଷ୍ଟ ବସ୍ତୁ ଖାଇବାକୁ ଦେଲେ, ତାକୁ ଆଲିଙ୍ଗନ କରିଦେଲେ, ଏଇ ସୁଖଟାକୁ ଆଉ ଋଷି ଶୃଙ୍ଗ ଭୁଲି ପାରିଲେ। ଏ ତ ପ୍ରଭୁଙ୍କର ଯୋଜନା ଆଜ୍ଞା। ବେଶ୍ୟା ପଳେଇଗଲା ପରେ ବେଶ୍ୟା ତାର ଛପିକି ଲୁଚିକି ରହିଲା, ଦେଖିବା କାଲି କ'ଣ ହେଉଛି। ଆଜ୍ଞା ଯେଉଁ ଜାଗାରେ ତାଙ୍କର ମିଳନ ହେଇଥିଲା ଋଷି ଶୃଙ୍ଗର ବୁଲି ବୁଲି ସେଇଠି ଆସି ଠିଆ ହେଇକି ଚାହିଁଲା ଯେ ସ୍ତ୍ରୀ ପୁରୁଷ ଚିହ୍ନ ଥିଲା। ବେଶ୍ୟା କହିଲା ଏବେ ଚାଲ ଯିବା ଆମ ଆଶ୍ରମକୁ, ଆଣି ରୋମପାଦଙ୍କର ରାଜ୍ୟର ସୀମାରେ ପହଞ୍ଚିଦେଲାକୁ ବର୍ଷା ଆରମ୍ଭ। ପୁଣି ଶାନ୍ତାକୁ ବିବାହ କଲେ, ସେଇ ଏହି ଋଷି ଶୃଙ୍ଗ ଆସିଥିଲେ କାହାର ଯଜ୍ଞକୁ, ଦଶରଥ ମହାରାଜଙ୍କ ଯଜ୍ଞ। ଏଠି ତାଙ୍କ ସହିତ ଆମେ ସାଧାରଣ ଲୋକ ସମାନ ନୁହେଁ, କିନ୍ତୁ ଭାଗବତରେ ତାଙ୍କ କଥା କୁହାଗଲା। ପ୍ରଭୁପାଦଜୀ ମହାରାଜ ତାଙ୍କର ଇଂଲିଶରେ ବହୁତ ବଢ଼ିଆ କଥା ଲେଖିଛନ୍ତି ଏଇ କଥାଟିକି, ଅନ୍ଲେସ୍ ୱାନ୍ ଇଜ୍ ଫୁଲି ସାଟିସ୍ଫାଏ ଆଜ୍ ଦିଜ୍ ଲଷ୍ଟ ଡିଜାୟାର ଇନ୍ ୟୁଥ୍ ଦେୟାର ଇଜ୍ ଏ ଚାନ୍ସ ଅଫ୍ ୱାନ୍ସ ବିଂ ଡିଷ୍ଟର୍ବ ଇନ୍ ରେଣ୍ଡରିଂ ସର୍ଭିସ୍ ଅଫ୍ ଦି ଲର୍ଡ଼। ଯୌବନ ଅବସ୍ଥାରେ ଯିଏ କାମନାରେ ତୃପ୍ତି ହେଇନି ସେ ଡିଷ୍ଟର୍ବ ହବ, ଭଗବାନଙ୍କ ସେବା କଲାବେଳେ ଡିଷ୍ଟର୍ବ ହବ, ତା ମନଟା ବିଷବୃତ୍ତି ଯାଉଥିବ ନା, ଭଗବାନ କ'ଣ ଧ୍ୟାନ କରିବ। ଯଦି ଏଇ ପଏଣ୍ଟଟା କହୁଛନ୍ତି, ଯଦି କହିଲେ ବାପା ଆପଣ ମୋତେ ଯୌବନ ମାଗୁଛନ୍ତି, ମୋର ଦବା ପାଇଁ କିଛି କ'ଣ ଦିଉଥା ନାହିଁ, କିନ୍ତୁ ମୁଁ ଯଦି ଏବେ ଆପଣଙ୍କୁ ଯୌବନ ଦେଇଦେବି ମୁଁ ବୃଦ୍ଧ ଅବସ୍ଥାକୁ ନେଇଯିବି, ଯେହେତୁ ଯୌବନଟାକୁ ମୁଁ ଭୋଗିନି ମୋର ବୃଦ୍ଧ ଅବସ୍ଥାରେ ଭୋଜନ କରିବା ବି ସମ୍ଭବ ହବନି, କାଳେ ସେ ଚିନ୍ତା ଆସିଯିବ। ଆପଣଙ୍କୁ ଦାନ କରିବା ମୋର ଧର୍ମ, କିନ୍ତୁ ମୋର ପରମ ଧର୍ମରେ ବାଧକ ହବ, ମୋ ପରମ ଧର୍ମରେ ବାଧକ ହବ, ମୁଁ ହରିଙ୍କୁ ଭୋଜନ କରିପାରିବିନି, ଏଇଟା ମୁଁ ଦେଇପାରିବିନି, ମନା କଲେ। ଯଦୁ ମନା କରିଦେଲା ପରେ ଆଉ ତିନି ପୁଅଙ୍କ ପାଖରେ ଯାଇ ପହଞ୍ଚିଲେ, ଦେଖନ୍ତୁ ଭଗବାନଙ୍କ ଇଚ୍ଛାରେ ଯିଏ ବିବାହ ହେଇଛନ୍ତି, ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଇଦେଲା ପରେ ବୃଦ୍ଧଶ୍ୱର ସେ ଆଜି ପୁଅ ପାଖରେ ବୁଲିକି ମାଗୁଛନ୍ତି ମୋତେ ଯୌବନଟା ଦିଅ, ମୋ ବୃଦ୍ଧ ଅବସ୍ଥାକୁ ଦିଅ। ତୁର୍ବୁସୁଶ୍ଚଦିତ ପିତ୍ରା ଦୃଶ୍ୟାନୁଶ୍ଚ ଭାରତଃ
प्रत्याचक्षुव धर्माज्ञ ह्य नित्ये नित्य बुद्धय।
अरे जदु महत उद्देश्य देलेनी तुम्हें माने प्रत्याचक्षु अधर्मज्ञ धर्म जानते बाबा को साहय करवा धर्म जानते कहीं अनित्य नित्य बुद्धय ये अनित्य वस्तु ना जौवन टा कौन कि आज्ञा धन टा कौन कि अनित्य ए धन जौवन पुत्र परिजन इथे कि आछे परती तीरे कमला दला जला जीवन टलामला भजऊ हरिपद नीति रे कमला दल कमल पद्म जलटा रही तार कौन क्षण स्थायी अच्छी कमल पत्र गोटे जल बिंदु रही देखिले ता अवस्था कौन पवन नथिले भी हल हल हो मछटे बाजिगले नाड़े हल कमल दल जल जीवन टलमल जीवन आम टलमल हो भजऊ हरिपद नीति रे
जौवन गर्वम हरती निमिषात् काल सर्वम माया माया मिदम अखिलम हित्वा ब्रह्म पदम त्वं प्रविशं विदित्वं भज गोविंदम 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 भज गोविंदम
मां कुरु धन जन जौवन गर्व हरति निमिषात काल सर्व गोटे निमिष लगे अनित्य नित्य बुद्धयो अनित्य वस्तु नित्य करके तुर्व मना करदे जदु परमधर्म पाई मना कले ये पुत्र पाई मना करदे अधर्माज्ञ पिता जी शरीर दे जो पिता तांकु सेवा देवनी मा कुरु धन जन जौवन गर्वम हरति निमिषात काल सर्व माया मयमिदम अखिलम हित्वा ब्रह्म पदम तम प्रविशम विदित्वा मायामय जीवन जौवन कौन मायामय ना जौवन टा जौवन टा पुनः वृद्ध अवस्था जाऊँ ना माया है कि नहीं मिथ्या है कि नहीं सब तो मिथ्या। अरे ब्रह्म पद भगवत पद प्रभुंगर दास यहाँ हूँ सत्य आ सब मिथ्या या पाई चिंता कर गोविंद को अरे मूढ़ावती गोविंद को भजन कर ए तुर्व तुर्भुषुशोदिता पिता दृहुष्य अनुष्य आउ तीन पुत्र को पचारे जदु मना करदे तीन पुत्र को पचारे पांच पुत्र जदु मना करदे ए तीन पुत्र को पचारे आ गोटे पुत्र रहा शेष पचारे ये तीन पुत्र मना करदे अधर्मज्ञ ज्ञान ना जीव गोस्वामी बड़ सुंदर टीका लिखे ये पितांकर दत्तरे शरणा ना अज्ञा ये शरीर आम भगवान को पाया कि दान करे पिता से पिता माता प्रथम गुरु द्वितीय गुरु उपनेता जो उपनयन दिं तृतीय गुरु जी विद्या प्रदान करते पांच पांच जन हो पिता उपनेता जन्मदाता अन्नदाता भयत्राता पांचटा पिता अच्छा पंचित जनता जो जी जन्म दिंती उपनेता जो उपनयन उपनयन करती जश्य विद्या प्रयच्छति जे विद्या दिंती अन्नदाता भयत्राता पंचयेत पितर स्मृता ପାଞ୍ଚ ଜଣ ହେଉଛନ୍ତି ପିତା,
ଆଉ ଇଏ ତ ସ୍ୱୟଂ ଜନ୍ମଦାତା ପିତା। ଇଏ ସମାଜ ଆଜ୍ଞା କ'ଣ ଏସବୁ ସଂସ୍କାର ଅଛି? କିଛି ନାହିଁ, ପିତା ମାତାର ସେବା ଆଉ ନାହିଁ, ନାହିଁ କହିଲେ ଚଳେ। କିନ୍ତୁ ଯେଉଁମାନେ ସେବା କରୁନାହାନ୍ତି ସେମାନେ ଜାଣିନାହାନ୍ତି ତାକୁ ଦିନେ ଏଇ ଅବସ୍ଥା ଆସିକି। ତୁମେ ଯେଟା କରିନ ସେଟା ଆଶା କରୁଛ କେମିତି? ନା ତୁମେ ପିତାମାତା ହବନି, ଏଇ ଯେଉଁ ବିବାହ ପଡ଼ୁଛନ୍ତି ନୂଆ ନୂଆ, ସେ ଭାବୁଛନ୍ତି ଆମେ ମଧ୍ୟ ସବୁବେଳେ ୟଙ୍ଗ ହେଇକି ରହିବୁ, ଆମେ ସ୍ୱର୍ଗର ଅବସର ଆସୁଛୁ ତ, ଆଉ ତୁମେ ଗନ୍ଧର୍ବ ଆମେ ଅବସର, ଆମେ ଆମର ଆଉ ବୁଢ଼ା ଅବସ୍ଥା ବୋଧେ ଆସିବନି। ତୁମେ ଯେତେବେଳେ ତୁମ ପିତାଙ୍କର ସେବା କରନ, ତୁମର ସେବା କିଏ କରିବ ବାପା? ଇପାଲ ମଣିଷକୁ ମଣିଷ ଆଗକୁ ଦେଖିପାରୁନି, ଯେ ବୁଦ୍ଧିମାନ ଲୋକ ସବୁବେଳେ ଦୁଇଟାକୁ ଦେଖିକି ଯିବ, ବାଟ ଯିଏ ଚାଲୁଛି, କେଉଁ ଲୋକ ଚାଲାକି ଲୋକ, ପଛରୁ କେତେ ଆସିଲେ ଆଗକୁ କେତେ ମୋତେ ଯିବାକୁ ପଡ଼ିବ। ଦେଖୁନାହାନ୍ତି ଗାଁର ଲୋକ ଚାଲି ଚାଲି ଗଲା ବେଳେ ବାଟକୁ ଦେଖିବେ, ସେ ବରଗଛ ଡେଇଁଲିନି ନା, ଆଉ ଅଳ୍ପ ବାଟ ଅଛି, ଆଉ ପଛକୁ ଦେଖୁଥିବେ ଆଗକୁ ଦେଖୁଥିବେ। ଉପାୟ ଅପାୟ ଉପାୟ ଚିନ୍ତୟେତ୍ ଅପି ଅପାୟ ଅପି ଚିନ୍ତୟେତ୍। ଖାଲି ପ୍ରଫିଟ୍ ଲୋକ, ଆମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଅଲଗା ହେଇକି ଭୁବନେଶ୍ୱର ରହିଗଲେ, କଟକ ରହିଗଲେ, ଘର ଭଡ଼ା ନେଇକି ଜଳେଶ୍ୱର ରହିଗଲେ, ଆମର ବଢ଼ିଆ ଲାଭ, ଖାଲି ଲାଭଟା ଦେଖିଲେ ହବ କି? ଲସ୍ କ'ଣ ଅଛି ଦେଖ। ତୁମେ ତୁମ ପିତା ମାତାର ସେବା କର ନା, ଭଗବାନ ତୁମକୁ ସେଭଳିଆ ଟିକେ ବହୁଟା ଆଣିକି ଜୁଟେଇ ଦେବେ। ତୁମର ଯେତେବେଳେ ପୁଅଟା ହବ, ତୁମକୁ ସେଭଳିଆ ଗୋଟେ ବହୁ ଆଣିକି ଜୁଟେଇ ଦେବେ, ସେ ତୁମ ଆଗରେ ବାଇ ବାଇ କରି ଭୁବନେଶ୍ୱର ପଳେଇବେ। ତୁମେ ଯାଇଥିଲେ ଜଳେଶ୍ୱର, ସେ ପଳେଇବେ ବାଲେଶ୍ୱର, ଯିଏ ଯାଇଥିଲା ବାଲେଶ୍ୱର, ସେ ପଳେଇବେ ଭୁବନେଶ୍ୱର। ତୁମେ ଯେମିତି ଗଛ ମଞ୍ଜି ପକେଇବ ସେମିତି ଗଛ ଥିବ। ଏ ତିନି ଜଣ ଯାକ ସବୁ ବୁଲିଲେ ବାପାଙ୍କ ଅଧର ଜନିତ୍ୟ ନିତ୍ୟ ବୁଦ୍ଧ, ପିତାମାତାର ଭକ୍ତି ପଦ୍ମପୁରାଣରେ ଅଛନ୍ତି। ଏ ପିତାମାତାଙ୍କ ଭକ୍ତି ଉପରେ କେତେ ପୁରାଣ ମାନଙ୍କର ଅଛି, ମୁଁ ଏ ଗଣେଶଙ୍କ କଥା କହୁଛି। ଗଣେଶ ନା କ'ଣ ବୁଦ୍ଧି ହେଇକି ଗଜାନନ ବିଦ୍ୟାଦାନ କରି ଅଗ୍ରପୂଜ୍ୟ ସିଏ ଗଣେଶ ଦିନେ ମାଙ୍କୁ କହୁଛନ୍ତି ପାର୍ବତୀଙ୍କୁ, ମା ମୁଁ ବାହାହେବି। ମା କହିଲେ ରେ ହୁଣ୍ଡା, ତୋର ବଡ଼ ଭାଇ ବା ଅଛି, ବଡ଼ ଭାଇ କିଏ କାର୍ତ୍ତିକ, ସ୍କନ୍ଦ ଅଛି। ଇଏ ଯେତେବେଳେ ମା କହୁଛନ୍ତି ମୁଁ ବାହା ହେବି, ସିଏ ବାହା ହଉ ନହ ମୁଁ ବାହା ହେବି। ଏ ପଦ୍ମ ପଦ୍ମପ୍ରାଣ କର୍ତ୍ତା କାର୍ତ୍ତିକ ଆସିକି ପହଞ୍ଚିଲେ, କାର୍ତ୍ତିକ କହିଲେ ମା ମୁଁ ବାହା ହେବି ଆଗେ, ଗଣେଶ କହିଲେ ମୁଁ ଆଗେ ବି ବାହା ହେବି, ଦୁଇ ଜଣ ଭିତରେ ଗଣ୍ଡଳ ଲାଗେ। ସେ ସବୁରେ ଶିବଜୀ ଆସିଛି, ଶିବଜୀ ଦେଖିଲା ଆରେ ଦୁଇ ଭାଇ କ'ଣ ଏମିତି ଗଣ୍ଡଳ ଲାଗିଛନ୍ତି, କଥା କ'ଣ ପଚାରିଲେ ପାରନ୍ତି କ'ଣ ହେଇଛି ନା ଆଜ୍ଞା, ଦୁଇ ଭାଇ ଆଗେ ଗଣ୍ଡଳ ଲାଗୁଛନ୍ତି ଆଗେ ବିବାହ ବାଦ। କହିଲା ଆଚ୍ଛା ଠିକ୍ ଅଛି, ଗୋଟେ ପରୀକ୍ଷା ମୁଁ କରିବି, ଏ ପରୀକ୍ଷାରେ ଯିଏ ପାସ୍ କରିବ ସେ ଆଗେ ବିବାହ। କହିଲେ ଯିଏ ଏ ସପ୍ତ ଦୀପବତୀ ମହିକି ପରିକ୍ରମା କରିକି ପଳେଇ ଆସିବ ତାକୁ ଆଗେ ବିବାହରେ କରାହବ। ଆଜ୍ଞା ୟାଙ୍କର ବାହାନ କ'ଣ, କାର୍ତ୍ତିକଙ୍କର, ସ୍କନ୍ଦଙ୍କର, ମୟୂର, ମୟୂର ତ ଉଡ଼ିକି ପଳେଇବ, ୟାଙ୍କର ମୂଷା, ଇଏ ମୂଷା କେତେ ସ୍ପିଡ଼ରେ ଯିବ, ପାରିବନି, ଇଏ ଉଡ଼ିକି ଯିବେ, ଇଏ ତଳେ ଯିବେ। ଗଣେଶ ବୁଦ୍ଧି କିଏ ନା, ବିଚାର ତାଙ୍କର ବହୁତ ନା। ଆଉ ମହାଭାରତ ଲେଖିଲା ବେଳେ ବ୍ୟାସ ସର୍ତ୍ତ କଲେ ନା ଗଣେଶଙ୍କ ସହିତ, ଆଉ କହିଲେ ଦେଖ ମହାଭାରତ ମୁଁ ଲେଖା ହବ, ରଚନା ହବ, ଲେଖିବି କିଏ ନା ଗଣେଶ। ଗଣେଶ କହିଲେ ଦେଖନ୍ତୁ ଆଜ୍ଞା, ମୁଁ ଏଡ଼ ବଡ଼ ଜ୍ଞାନୀ, ମୋତେ ଆପଣ କହିବେ ମାନେ ନନ୍ଷ୍ଟପ୍ ମୁଁ ଲେଖିବା ଲୋକ, ବନ୍ଦ କରିବିନି କେତେବେଳେ, ଆଉ ମୁଁ ବୁଝିକି ଲେଖିବି, ମୁଁ ଯାହା ଲେଖିବି ବୁଝିବି, ଯାହା ଲେଖିବି ବୁଝିବି, ତେଣୁ ଆପଣ ସାଙ୍ଗେ ସାଙ୍ଗେ କହିବେ। ବ୍ୟାସଦେବ କହିଲା ରେ ସାଙ୍ଗେ ସାଙ୍ଗେ ଲେଖିବା ଭିତରେ ତୁମେ ଅଡ଼ୁଆ ହବ ନା, ମୁଁ କହିବି ସିଏ ଲେଖିବେ, କହିବି ଲେଖିବେ, କିଛି ଭାବିକି କହିବି। ସେଥିପାଇଁ ମହାଭାରତରେ କେତେଟା ଶ୍ଳୋକ ଅଛି ଯେଉଁ ଶ୍ଳୋକ ଆଜି ପର୍ଯ୍ୟନ୍ତ କେହି ବୁଝିନାହାନ୍ତି, କେବଳ ବ୍ୟାସ ଜାଣନ୍ତି। ବ୍ୟାସଦେବ କ'ଣ କରିବେ, ଗଣେଶ ସର୍ତ୍ତ କଲେ ନା କେବେ ବନ୍ଦ ହବନି, ଲେଖନି ମୋର ବନ୍ଦ ହବନି, ତୁମେ ଶ୍ଳୋକ କହୁଥିବ ଆଉ ମୁଁ ସବୁ ବୁଝିବି। ଏଇ ବସ୍ ବାପା ଚୁପକିନି, ବସ୍ ଖେଳନି, ବସ୍। ବ୍ୟାସଦେବ ଜାଣିଶୁଣିକି କେତେଟା କଠିନ ଶ୍ଳୋକ କହିଦେବେ, କଠିନ ଶ୍ଳୋକ କହିଦେଲା ବେଳେ ଗଣେଶ କ'ଣ କରିବେ, ସେଟା ଭାବିବେ, ଭାବିକି ବୁଝିଲେ ଲେଖିବେ ନା, ସେ ଭାବିବା ଭିତରେ ଏ ଶ୍ଳୋକ ତିଆରି କଲେ। ତେଣୁ ମହାଭାରତ ଭିତରେ ଏ ଗୀତାର ବି, ଗୀତାଟା ମହାଭାରତ ଭିତରେ ଯାଉନି,
କେତେଟା କଠିନ ଶ୍ଳୋକ ତା ଅର୍ଥକୁ କେହି ଆଜି ପର୍ଯ୍ୟନ୍ତ ବାହାର କରିପାରିବେନି। କେବଳ ଆଚାର୍ଯ୍ୟମାନେ ଏସବୁ ବିଶ୍ୱନାଥ ଚକ୍ରଧରଙ୍କ ଟିକା ଲେଖିଛନ୍ତି। ବ୍ୟାସଦେବ ସବୁ କଠିନ ଅର୍ଥ କହିଛନ୍ତି, ନହେଲେ ଲେଖିବ କିଏ ଏତେ ପୁରାଣ ଆଗକୁ ସବୁ? ଗଣେଶ, ଗଣେଶ ଭାରି ବୁଦ୍ଧିଆ, ତେଣୁ କଠିନ ଅର୍ଥକୁ ଗଣେଶ ଗଣେଶ ମୁଣ୍ଡ ଖର୍ଚ୍ଚ କରି ବୁଝୁ ବୁଝୁ ବ୍ୟାସଦେବ ତାଙ୍କର ଅଲଗା କିଛି ପୁଣି ଶ୍ଳୋକକୁ ତିଆରି କରିଦେଇଥିଲି। ଇଏ ଏମିତି କରିକି ରେଖା ଲେଖାଗଲା। ଗଣେଶ କହିଲେ, ଆରେ ମୋ ମୂଷା ତ ଏଡ଼ି ବଟେ, ଇଏ ତ ଉଡ଼ିକି ଗଲାଣି, ମୁଁ ମୂଷାର ଉପରେ ଚଢ଼ିକି ଗଲେ ବି ମୁଁ କ'ଣ ଘୁରିକି ଆସିପାରିବି ଏତେ ଶୀଘ୍ର? ଆଗେ ତାର ସ୍କନ୍ଦ ବିବାହ ପଡ଼ିବ, ତାହେଲେ କ'ଣ କରିବା? ଦେଖୁନ୍ ପିତାମାତାର ମହିମା କେମିତି। କହିଲେ, ବାପା ମା ଆପଣ ଗୋଟେ କ୍ଷଣ ବସୁ, ବସିଲେ ଦିଅ, ସାଙ୍ଗେ ସାଙ୍ଗେ ପଳେଇଲେ, ପ୍ଲେଟ୍ରେ ଫୁଲ ଧୂପ ଏସବୁ ଧରି ଚାଲି ଆସିଲେ, ପାଣି ଧରି ଚାଲିଲେ, ବାପା ଗୋଡ଼କୁ ଧୋଇଦେଲେ, ଶିବ ପାର୍ବତୀଙ୍କର ପାଦ ତଳେ ପଡ଼ିଗଲେ, ପ୍ରଣାମ କରିଦେଲେ, ପୂଜା ଆରତୀ କରିଦେଲେ, ସାତ ଥର ପରିକ୍ରମା ଲଗେଇଦେଲେ, ପିତାମାତାଙ୍କୁ ସାତ ଥର ପରିକ୍ରମା ଲଗେଇଦେଇକି ପ୍ରଣାମ କରିଦେଲେ, କହିଲେ ଆଜ୍ଞା ମୋତେ ବାହାଘର। ସିଏ ତାଙ୍କର ମୟୂର ଧରିକି ଉଠୁଛନ୍ତି ଆକାଶରେ, ଭୂମଣ୍ଡଳ ପରିକ୍ରମା କରିଗଲେ ବିବାହ, ଇଏ ତାଙ୍କର ସାତ ଥର ପରିକ୍ରମା କରିଦେଲେ। ଶିବଜୀ ଆଉ ପାର୍ବତୀ ହସୁଛନ୍ତି, କଥା କ'ଣ କ'ଣ ଆଜି ପୂଜା ସେବା କ'ଣ ଏମିତି ବାପାଙ୍କୁ ଆଜି ଏତେ ଜୋର ସୋର, ବାପା ମାଙ୍କ କଥା କ'ଣ? ହେଲେ ବୁଝିପାରୁନାହାନ୍ତି, ଆପଣ ଶାସ୍ତ୍ର ଜାଣନ୍ତି, ସବୁ ଶାସ୍ତ୍ର ବ୍ୟାସଙ୍କଠୁ ଶୁଣିଛନ୍ତି, ବୁଝିକି ବା ଲେଖିଛନ୍ତି। କହିଲେ, ଆପଣ ପୁରାଣମାନଙ୍କର ଜାଣିନାହାନ୍ତି, ବ୍ୟାସଦେବ କ'ଣ କହିଛନ୍ତି? ପିତାମାତାଙ୍କୁ ସାତ ଥର ପରିକ୍ରମା କହିଲେ ବିଶ୍ୱ ବ୍ରହ୍ମାଣ୍ଡ ପରିକ୍ରମା ହେଇଗଲା, ସବୁ ତୀର୍ଥ ପରିକ୍ରମା ହେଲା। ଶିବଜୀ କହିଲେ, ଆରେ ବାପା ତୁ ଏତେ ବୁଦ୍ଧିମାନ, ହଉ ଆଜ୍ଞା କାର୍ତ୍ତିକ ଆସିବା ପୂର୍ବରୁ ଆଙ୍କର ବିବାହ ଶେଷ। ପିତାମାତାଙ୍କୁ ଏଇଭଳି ଦୃଷ୍ଟିରେ, ଦେବତାମାନେ ଏଇ ଦୃଷ୍ଟିରେ ଦେଖିଛନ୍ତି, ଆମେ ତ ମଣିଷ, ଆମେ ତ ମନୁଷ୍ୟ, ଆମେ ତାଙ୍କ ଆଶୀର୍ବାଦରୁ ଚଳୁଛେ, ଏ ଦେହ ସିଏ ଦେଇଛନ୍ତି, ଏ ଗୋଟେ ବହୁ ବଡ଼ ମାନେ ବିଜ୍ଞାନ। ପିତା ମାତା ଗୁରୁଜନ ଏମାନଙ୍କ ପ୍ରତି ଗୋଟେ ସୁନ୍ଦର ମନୋଭାବ ଆମର ରହିବା ଦରକାର, ବହୁତ ସୁନ୍ଦର ମନୋଭାବ ରହିବ। ଏମାନଙ୍କ ସବୁ ଜୀବ ନିକଟରେ କିଛି ଭଲ ଗୁଣ ଅଛି, ଆଶୀର୍ବାଦ ଅଛି। ଆମେ ଭାବିବା ଉଚିତ ନୁହେଁ ବାବାଙ୍କର ୟାର ଇଏ ଏ ଟାଇପ୍ର ଲୋକ, ଇଏ ଟାଇପ୍ର ଲୋକ, ଇଏ ଟାଇପ୍ର ଲୋକ। ପୁଅ ହେବାଟା ବହୁତ ସହଜ, ପୁଅ ଅଭିନୟ କରିବାଟା ବହୁତ ସହଜ, କିନ୍ତୁ ବାପାର ଅଭିନୟ କରିବାଟା ବହୁ କଷ୍ଟ। ବାପାର ଦୋଷ ଦେଖିବାଟା ସହଜ, କିନ୍ତୁ ଆପଣ ବାପା ପୋଷ୍ଟକୁ ଗଲେ ତ ସହଜ ଜିନିଷ ନାହିଁ। ଏଠି ପ୍ରତ୍ୟାଚକ୍ଷୁ ଅଧର୍ମଜ୍ଞ ହ୍ୟନିତ୍ୟ ନିତ୍ୟ ଉଦ୍ଧୟ, ଇଏ ଅଧର୍ମଜ୍ଞ ଅନିତ୍ୟ ବସ୍ତୁକୁ ନିତ୍ୟ ବୋଲି ମନେ କରୁଛନ୍ତି, ତିନି ଜଣ ହିଁ ମନା କରିଦେଲେ, ଇଏ ତିନି ମନା କରିଥିଲେ, ଯଦୁ ଚାରି, ଆଉ କିଏ ରହିଲେ? ପୁରୁ କେବଳ ରହିଲେ, ପୁରୁଙ୍କ ପାଖରେ ପହଞ୍ଚିଲେ।
ଅପୃଚ୍ଛାତନୟପୁରୁ ବୟସେନ ଗୁଣାଧିକମ୍ ନ ତ୍ୱମ ଅଗ୍ରଜବଦ ନ ତ୍ୱତ୍ ଅଗ୍ରଜବଦ ଅବଶ୍ୟ ମାଂ ପ୍ରତ୍ୟାଖ୍ୟା ତୁମର ହସି। ହେ ପୁରୁ, ତୁମେ ଅଗ୍ରଜଙ୍କ ଭଳି ମୋତେ ପ୍ରତ୍ୟାଖ୍ୟାନ କରିବନି ତ? ଆଘାସୀ ବାପାଙ୍କୁ କହୁଛନ୍ତି, ଏ ପୁଅ କହୁଛନ୍ତି କଥା, ଚାରି ପୁଅ ମନା କରିସାରିଲେଣି, ଆଉ ଏ ପୁଅଟା ଦେବ ବୋଲି କ'ଣ ମାନୁଛି? ଏପଟେ ସାନ ପୁଅ ପିତାଙ୍କୁ ଆସିକି ଯୌବନ ମାଗୁଛନ୍ତି, ଏ ପୁତ୍ରକୁ ଆସିକି ପିତା ଆଜି ଯୌବନ ମାଗୁଛନ୍ତି। ଅପୃଚ୍ଛତନୟ ପୁରୁମ୍ ବୟସ ଉନମ ଗୁଣାଧିକ, ବୟସରେ କମ ଗୁଣରେ ଅଧିକ। ଯେଭଳି ପ୍ରହ୍ଲାଦଙ୍କର ଚାରି ଭାଇ, ପ୍ରହ୍ଲାଦ ବୟସରେ କମ କିନ୍ତୁ ଗୁଣରେ ଅଧିକ, ଗୁଣରେ ଯିଏ ଅଧିକ ସିଏ ପୁତ୍ର, ସତ୍ପୁତ୍ର, ତା ହାତରେ ଯୋଗ୍ୟ ପାତ୍ର, ତା ହାତରେ ଧନ ସମ୍ପତ୍ତି କୁଳର କୀର୍ତ୍ତି ତା ହାତରେ ପିତାମାନେ ଦେଇକି ଯାଆନ୍ତି। ଏମିତି ନିୟମ ନାହିଁ ଯେ ପୁଅ କେବଳ ବଡ଼ ହେଇଥିଲେ ଯେ ତା ହାତରେ ସବୁକିଛି ଦିଆହବ, ଯେ ଗୁଣୀ ପୁତ୍ର ସେ କୁଳର ବଂଶ ମର୍ଯ୍ୟାଦାକୁ ରଖିବ, ପିତାର ମର୍ଯ୍ୟାଦାକୁ ରଖିବ, ମାତାର ମର୍ଯ୍ୟାଦାକୁ ରଖିବ, ସମସ୍ତେ ଗୋଟିଏ ସଂସ୍କାର ଜନ୍ମ ହେଇନଥାନ୍ତି, ପୁରୁର ବଡ଼ ଭଲ ସଂସ୍କାର। ବୟସେନ ଉନମ ଗୁଣାଧିକମ୍, କହିଲେ ପୁରୁ ତୁ ଆମ ଅଗ୍ରବାଚ ମାଙ୍କ ପ୍ରତ୍ୟାଖ୍ୟା ତୁମର ହାସି, ଅଗ୍ରଜଙ୍କ ଭଳି ତୁମର ବଡ଼ ଭାଇଙ୍କ ଭଳି ମୋତେ ପ୍ରତ୍ୟାଖ୍ୟାନ କରିଦେବନି ତ? ମୋତେ ମନା କରିଦେବନି ତ? ଯୌବନ ଦେବା ପାଇଁ ମନା କରିବନି ତ? ଆଗେ ପଚାରୁଛନ୍ତି ଏ କଥା, ଆଜ୍ଞା ଭାଗବତରେ ପିତୃଭକ୍ତରେ କ'ଣ ବଡ଼ ମହିମା ଅଛି କି? ନାଭାଗା ନଭଗ, ନଭଗଙ୍କର ପୁତ୍ର ହେଲେ ନାଭାଗା, ନାଭାଗଙ୍କର ପୁତ୍ର ହେଲେ ଅମ୍ବରୀଷ। ଏ ଯେଉଁ ନାଭାଗା, ନାଭାଗ ନାଭାଗ ଇଏ ବ୍ରହ୍ମଚାରୀ ଥିଲେ, ବହୁତ ଦିନ ଗୁରୁକୁଳର ବାସ ବାସ କରିଗଲେ। ଭାଇମାନେ କ'ଣ ଭାବିଲେ, ଇଏ ଆଉ ବିବାହ ଚୁରା, ଜଣେ ମଠର କୋଡ଼ିଏ ପାଟି କରନ୍ତିନି, ମାନେ କୋଡ଼ିଏ ତିରିଶ ବର୍ଷ ଯଦି ବ୍ରହ୍ମଚାରୀ ହେଇକି ଜଣେ ମଠର ରହିଗଲା, ତା ପାଇଁ ଭାଗ ସମ୍ପତ୍ତି ଘରେ ଥିବ କି? ଭାଇମାନେ ବିବାହ ହେଲେ, ଭାଇମାନେ ଯଦି ବିବାହ ହେଇଥିବେ, ଯଦି ଭାଗ ବାଣ୍ଟ କରିବେ, ତା ନାଁ ସମ୍ପତ୍ତି ରଖିବେ ନା? ସେ ପଚିଶ ତିରିଶ ବର୍ଷ ମଠର ହେଲେ ଆଉ କ'ଣ ବାହା ହବ? ନଭଗର ପୁତ୍ରମାନେ ନାଭାଗଙ୍କ ପାଇଁ କୌଣସି ଧନ ସମ୍ପତ୍ତି ରଖିନାହାନ୍ତି, ସବୁ ବାଣ୍ଟ କରି ରଖିଦେଇଛି। ଯେତେବେଳେ ନାଭାଗ ଫେରିଲେ, ବ୍ରହ୍ମଚାରୀ ଗୁରୁକୁଳରୁ ଫେରିଲେ, ସେ ପଚାରିଲେ ଭାଇମାନଙ୍କୁ, ମୋ ଭାଗ କାହିଁ? ହେଲେ ବାପା ହେଉଛି ତୋର ଭାଗ। ସଂସାର ବାବାଜୀ ଠକିବା ଲୋକ ବହୁତ ହେଉଛନ୍ତି, ଇଏ ତ ବାବାଜୀ ମଠରେ ବସି ବସିକି ଆସିଛି, ୟାର କ'ଣ ବୁଦ୍ଧି ଅଛି? କହିଲେ ବାପା ହେଉଛି ତୋର ଭାଗ, ବାପାଙ୍କର ସବୁ ଧନ ନା, ଧନ ଇଏ ନେଇଗଲେ ବାପାଙ୍କୁ। ନାଭାଗ ମଠରେ ଏତେ ସରଳ, ସିଏ ବାପା କହୁଛି, ବାପା ଆପଣ ମୋର ଭାଗ। କହିଲେ ରେ ପୁଅ, ତତେ ତୁ ହୁଣ୍ଡା ତ ମଠର ବେଳରୁ ବାବାଜୀ ହେଇକି ରହିଲୁ, ରେ ମୋ ଧନକୁ ସବୁ ପୁଅ ଭାଗ କରି ନେଇଗଲେ, ମୋର ସେବା କରିବାକୁ ପଡ଼ିବ ବୋଲି ତତେ ଭାଗ ଦେଇଦେଇଛି, ତୁ ବୁଝିପାରିଲୁ? ବାପା ଏମିତି କଥା ନା? ହଁ ବାପା, ମୁଁ ହରେ କୃଷ୍ଣ। ନଭଗ କହିଲେ, ନାଭାଗା, ନାଭାଗ ତୋ ଭାଇମାନେ ତତେ ଠକେଇ ଦେଲେ ନା, ମୋତେ ବା କହିଛନ୍ତି ଆପଣ ମୋର ଭାଗ ବୋଲି। କହିଲେ ମୋର ବୃଦ୍ଧ ଅବସ୍ଥାରେ ମୁଁ ଭାଗ କରେ, ତୁ ମୋତେ କ'ଣ କରିବେ? ମୋର ସେବା କରିବାକୁ ପଡ଼ିବ, ଯଦି ମୋର ଭାଗ ମାନେ ମୁଁ ତୋର ଭାଗ ମାନେ ମୋତେ ଖାଇବାକୁ ଦେବାକୁ ପଡ଼ିବ ନା ନାହିଁ? ତୋର ସେବା କରିବାକୁ ପଡ଼ିବ ନା ନାହିଁ? ମୋ ଧନବା ସିଏ ନେଇଯାଇଛନ୍ତି। କହିଲେ ତାର ମୋତେ ଠକେଇ ଦେଇଛନ୍ତି, ତାଙ୍କୁ ଠକେଇଛନ୍ତି ବୋଲି ସେ ଜାଣନ୍ତିନି, ଏତେ ସରଳ କିନ୍ତୁ ପିତୃଭକ୍ତ। କହିଲେ ବାପା ତାହେଲେ କ'ଣ କରାହବ? କହିଲେ ମୁଁ ତ ଆପଣଙ୍କ ଉପରେ ପୁରା ନିର୍ଭର କରିଛି, ମୁଁ ଭାଇଙ୍କ ସାଙ୍ଗରେ ଝଗଡ଼ା କରିବିନି। ଭାଇମାନେ ଯେହେତୁ ଆପଣଙ୍କୁ ମୋତେ ଭାଗ ରୂପରେ ଦେଇଛନ୍ତି, ମୁଁ ଆପଣଙ୍କ ସେବା କରିବି, ଆପଣ ସେଥିରେ ଯାହା ଦେବେ। କହିଲେ ରେ ପୁଅ, ମୋ ପାଖରେ ଅଛି କ'ଣ? ଧନ ତ ସେ ନେଇଗଲେ। ଦେଖିଲି ନା ସରଳ ପୁଅ, ଆକୁ ଯଦି ମୁଁ ସାହାଯ୍ୟ ନ କରିବି, ଇଏ ଚଳିବ କେମିତି? ଇଏ ମହାତ୍ମା, ଏ ନାଭାଙ୍କର ପୁତ୍ର ହେବେ ଅମ୍ବରୀଷ, ଏତେ ବଡ଼ ପୁତ୍ରକୁ ଜନ୍ମ କରିବେ ଯେ ନବବିଧା ଭକ୍ତିକୁ ସବୁ ଅଙ୍ଗକୁ ସେ ନିଜେ ଯାଦନ କରୁଥିଲେ, ଶ୍ରବଣ କୀର୍ତ୍ତନ ସ୍ମରଣ ସବୁ କରୁଥିଲେ, ଏତେ ବଡ଼ ଭକ୍ତ। ଯାହାଙ୍କ ପାଇଁ ଭଗବାନ ସୁଦର୍ଶନ ଚକ୍ରକୁ ଛାଡ଼ି ଦେଇଥିଲେ, ସୁଦର୍ଶନ ଚକ୍ର ଅମ୍ବରୀଷ ମହାରାଜଙ୍କ ଅଧୀନରେ ଥିଲା, ଦୁର୍ବାସର ସେ ଗୋଡ଼େଇଥିଲା। ଏଇ ନଭଗଙ୍କର ପୁତ୍ର ନାଭାଗ, ନାଭାଗଙ୍କର ପୁତ୍ର ହେଲା ଅମ୍ବରୀଷ। ନାଭାଗ କହିଲେ, ବାପା ତାର ମୁଁ ଚଳିବି କେମିତି? କହିଲେ ତୁ ତ ବାପା ସରଳ ପିଲା, ତତେ ଠକେଇ ଦେଇଛି, ତୁ ଗୋଟେ କାମ କର, ଆଙ୍ଗିରସ୍ୟ ଗୋତ୍ରମାନେ ଏଠି ଯଜ୍ଞ କରୁଛନ୍ତି, ଦେଖନ୍ତୁ ପିତାଙ୍କୁ ସେବା କଲେ, ପିତାଙ୍କର କଥାଟା ମାନିଲେ କେତେ ବଡ଼ ଫଳ। ଏ ଭାଇମାନେ ଯେଉଁ ଧନ ସମ୍ପତ୍ତିରେ ଲାଭ କରିନାହାନ୍ତି, ନା ଭାଗ ବର୍ତ୍ତମାନ ଲାଭ କରିବେ, ସେଇଟା ପିତୃଭକ୍ତି। କହିଲେ ରେ ପୁଅ, ଏ ଆଙ୍ଗିରସ୍ୟ ଗୋତ୍ରମାନେ, ଆଙ୍ଗିରସ୍ୟ ଗୋତ୍ରୀରେ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି, କିନ୍ତୁ ପ୍ରତି ଛଅ ଛଅ ଦିନରେ ଗୋଟିଏ ମନ୍ତ୍ରକୁ ଭୁଲି ଯାଉଛନ୍ତି। ଦେଖନ୍ତୁ କେତେ ବଡ଼ ସେ ବ୍ରାହ୍ମଣ, ଏ କେତେ ବଡ଼ ପଣ୍ଡିତ, ଯଜ୍ଞ କେଉଁଠି ଭୁଲ ହେଉଛି ସେ ଆଶ୍ରମରେ ବସିକି ଜାଣିଦେଉଛନ୍ତି, ତାଙ୍କ ଘରେ ବସିକି ତାଙ୍କର ଗୋଟିଏ ମନ୍ତ୍ର ମନରେ ପଡ଼ୁନି, ପ୍ରତି ଛଅ ଛଅ ଦିନରେ ଏ ମନ୍ତ୍ରଟା ଭୁଲି ଯାଉଛନ୍ତି। ଆଉ ତୁ ଏଇ ମନ୍ତ୍ରଟା ମୋ କତୁରୁ ଶିଖ, ଏଇ ମନ୍ତ୍ରଟା ତୁ କହିଦେଲା ପରେ ତାଙ୍କ ଯଜ୍ଞ ପୂର୍ଣ୍ଣାହୁତି ହେବ, ପୂର୍ଣ୍ଣ ହେଇଯିବ, ତୋତେ ସେମାନେ ଧନ ଦେବେ। ପିତୃଭକ୍ତି, ପିତା କହିଦେଲେ ସତ କଥା, ଇଏ ସେ ମନ୍ତ୍ରଟା ଶିଖିକି ଗଲେ, ଠିକ ଷଷ୍ଠ ଦିବସ ପଡ଼ିଛି। ନାଭଗ ଯାଇ ଯେତେବେଳେ ପହଞ୍ଚିଲେ ଆଶ୍ରମ ଯଜ୍ଞସ୍ଥଳରେ, ଷଷ୍ଠ ଦିନ ହେଇଛି, ମନ୍ତ୍ରମାନଙ୍କର ମନରେ ପଡ଼ୁନି, ଏ ମନ୍ତ୍ରଟା କହିଲେ, ତାଙ୍କର ମନ ଖୁସି ହେଇଗଲା, ଯାହା ଇଏ ଆସିକି ଆମ ମନ୍ତ୍ରଟାକୁ ସ୍ମରଣ କରିଦେଲେ, ଯଜ୍ଞ ସରିଲା ଆଙ୍କୁ ଦାନ ଦେଲେ। କିନ୍ତୁ ଦାନ ଦେବାକୁ ଯାଉଛନ୍ତି ସେତେବେଳେ ଗୋଟେ କ'ଣ ହେଲା ଜାଣିଛନ୍ତି, ବ୍ରାହ୍ମଣମାନେ ପଳାଇଗଲେ, କହିଲେ ନା ଭାଗ ଏଇ ଯେଉଁ ଯଜ୍ଞସ୍ଥଳରେ ଯେତିକି ସମ୍ପତ୍ତି ରହିଲା ହେଉଛି ତୁମର, ଇଏ ଯେତେବେଳେ ସବୁ ବାନ୍ଧୁଛନ୍ତି ଏକତ୍ରିତ କରିକି ବାନ୍ଧୁଛନ୍ତି, ଗୋଟେ କୃଷ୍ଣକାୟ ପୁରୁଷ ଆସିକି ପହଞ୍ଚିଗଲା ପରୀକ୍ଷା କରିବା ପାଇଁ, ହେଲେ ଏ ଧନକାର ନା ଆଜ୍ଞା ବ୍ରାହ୍ମଣମାନେ ମୋତେ ବତେଇଛନ୍ତି, ନା ନା ଏଇଟା ତୁମର ନୁହେଁ, ଯଜ୍ଞରେ ଯାହା ବଳିବ ସେ ଶିବଙ୍କର, ଏସବୁ ଗାଁ ଗହଳିରେ ଥିଲା, ଆଜିକାଲି ଲୋକ ଏସବୁ ଭାଗବତର ସିଦ୍ଧାନ୍ତ ଦକ୍ଷ ଯଜ୍ଞର ଏଇଟା ସ୍ଥିର ହେଇଛି, ସେଥିପାଇଁ ଯଜ୍ଞ ଧନ ଯେଉଁ ଯାହା ବଳିବ ସବୁ ଏ ନାମ କୀର୍ତ୍ତନ ହେଉଛି ବା କେଉଁ ଯଜ୍ଞ ହେଉଛି ଏ ଧନକୁ ନେଇକି ଶିବଙ୍କୁ ଦେବେ, ବିଷ୍ଣୁଙ୍କୁ ଦେବେ, ଶିବଙ୍କୁ ଦେବେ, ଏସବୁ ଭାଗବତ ବାଣ୍ଟା କରିକି ରଖିବେନି କି କିଛି କରିବେନି, ଯଜ୍ଞ ଧନ ବାସି ଯଜ୍ଞ ଧନର ମାଲିକ, ବିଶେଷ କରି ଯେଉଁ ଯଜ୍ଞ ଆହୁତି ହୁଏ ଯଜ୍ଞ କର୍ମ ଯେଉଁ ସବୁ କରାଯାଏ ସେ ଯଜ୍ଞ କର୍ମରେ ଯାହା ଧନ ବଳିବ ସେଇଟା ଶିବଙ୍କର, ଏଇଟା ବ୍ରହ୍ମାଜୀ ସ୍ଥିର କରିଛନ୍ତି, ଦକ୍ଷ ଯଜ୍ଞ ଯେଉଁ ମୁଣ୍ଡ କଟା ହେଇଥିଲା ଦକ୍ଷଙ୍କର, ସେ କହିଲେ ମୁଁ ହେଉଛି ଶିବ, ତୋତେ କିଏ କିଏ କେଉଁ ବ୍ରାହ୍ମଣ ମାନେ ଦେଇଛନ୍ତି, ଯଜ୍ଞରେ ଯାହା ପଳାଇ ଆସୁଛି ମୋର, କହିଲେ ଆଜ୍ଞା ମୋ ବାପା ତ କହିଥିଲେ ଯାହା ବଳିବ ତୁ ନେଇ ଆସିବ ବ୍ରାହ୍ମଣ ମାନେ ଦେବେ, ଯାହା ତୋ ବାପାକୁ ପଚାରିକି ଆସିବ, ଇଏ ସରଳ ପିଲା ଇଏ କହିଲା ଭଲ କଥା, ଭାଇମାନେ ମୋତେ ଠକେଇଲେ, କହିଲେ ବାପା ହେଉଛି ତୋର ଭାଗ, ବାପା ମୋତେ କହିଲା ମନ୍ତ୍ର ଶିଖିକି ଯଜ୍ଞକୁ ଯା, ଯଜ୍ଞରେ ବ୍ରାହ୍ମଣ ମାନେ ଦେଲା ବେଳକୁ ଇଏ ଗୋଟେ କଳା ପୁରୁଷ ଆସିକି ମୋତେ ମନା କଲା, ଏତେ ଭଲ କଥା ମୁଁ କ'ଣ କରିବି, ସରଳ ଲୋକ ନା, ବାପାଙ୍କୁ ଆସି କହିଲା, କହିଲେ ବାପା ଗୋଟେ କାଳିଆ ଲୋକ କିଏ ସେଠି ମୋତେ ମନା କରୁଛି, କହୁଛି ଯଜ୍ଞର ଭାଗ୍ୟ ସବୁ ମୋର, ତାଙ୍କ ବାପା ନବଗଙ୍ଗର ମନେ ପଡ଼ିଗଲା, ହଁ ଠିକ ଠିକ, ଏ ଦକ୍ଷ ଯଜ୍ଞରେ ଏଇଟା ସ୍ଥିର ହେଇଯାଇଛି, ଯଜ୍ଞସ୍ଥଳରେ ଯେଉଁ ବସ୍ତୁ ବ୍ରାହ୍ମଣ ନେଇସାରିଲା ପରେ ଯାହା ବଳିବ ସେଗୁଡ଼ିକ ସବୁ ହେଉଛନ୍ତି ଶିବଜୀଙ୍କର, ଏଇଟା ଶିବଜୀଙ୍କର, ତୁ ଯାହା ଶିବଜୀଙ୍କୁ କହିବୁ ସେ ଯିଏ ଆସିଛନ୍ତି ସେ ଠିକ ଆସିଲେ, କହିଲେ ଆଜ୍ଞା ମୋ ବାପା କହିଲେ ଏ ଧନ ଆପଣଙ୍କର, ଶିବଜୀ ଏତେ ଖୁସି ହେଇଗଲେ, ଆରେ ତୋ ବାପା ଧନ୍ୟ ତୁ ବି ଧନ୍ୟ, ତୁ ସରଳ ଆଉ ତୋ ବାପା ବି ସେଇଭଳିଆ ଆଉ ନିଷ୍କପଟ ଲୋକ ଆଉ, ତୁ ଏ ଧନ ନେଇଯା, ଧନ ସହିତ ମୁଁ ତୋତେ ଗୋଟେ ପରମ ଗୁହ୍ୟ ମନ୍ତ୍ର ଦେଉଛି, ନେ ଏ ମନ୍ତ୍ର ତୁ ଜପ କରିବୁ, ତୁ ସଂସାରରେ ଗୋଟେ ଶୁଦ୍ଧ ପୁତ୍ର ପାଇବୁ, ଭଗବାନଙ୍କୁ ପାଇବୁ, ସରଳ ଲୋକ, ଆପଣ ତ ଭାଗ ନଦେଲେ କ'ଣ ହବ, ଏ ଭାଇମାନେ ବେଳେବେଳେ ଦେଖି ଚାଲାଖିଆ କରିକି ଗାଁରେ ତ ଭାଗବାନଟା ହବ, ଯିଏ ହୁଣ୍ଡା ଭାଇକି ତାକୁ ସବୁ ଓଲଟା ଜମି ଦେଇଦେଇଥିବେ, ଯେଉଁଠି ପାଣି ଯିବନି କେଉଁଠି ଢିହ ଜମି, ସେ ହୁଣ୍ଡା କିଛି କହିପାରିବନି, ଆମର ଜଣେ ମହାରାଜ ହେଇଗଲେଣି ଏବେ, ଏଇ କଥା ଏଇଠି କହିଥିଲି ବୋଧେ, ସେ ତା ବାପା ତାଙ୍କର ବାପା ଯିଏ ସେ 3 କେଜି ଖଣ୍ଡେ ଚାଉଳ ଖାଇଦେବେ, ମୁଢ଼ି ଖାଇବେ ତ ଗୋଟେ ଡିଣା ଖାଇବେ, ବ୍ରାହ୍ମଣ ଲୋକ ଖାଇବାର ଭାରି ତାଙ୍କର ଅଭ୍ୟାସ, ତାର ବଡ଼ ଭାଇ ଯିଏ ଏ ସାନ ଭାଇ ଯିଏ ଚାକିରି କରୁଛନ୍ତି, ସେ କହିଲେ ଇଏ ଯେତିକି ଖାଉଛି ଖାଲି ବସିକି ଖାଇବ, ୟା ଛୁଆ ପିଲାକୁ ମୁଁ ପାଠ ପଢ଼ିବି, ଗାଁ ଲୋକଟା କି ଭିନେ କରିଦେଲା, ଭିନେ କରିଦେଇକି ଜମି ଭଲ ଜମିକି ତାଙ୍କର ଘର ଏଇ ଚଣ୍ଡିଗୋଲ ପାଖରେ ଭଲ ଜମିକି ସବୁ ନିଜେ ନେଇଗଲା, ସେ ଗାଁ ଲୋକମାନଙ୍କୁ ମଧ୍ୟସ୍ଥି କରିକି ଯେତିକି ଜମିର ପାଣି ନ ବାହାରିବ ବର୍ଷା ହେଲେ କେବଳ ଧାନ ହବ, ସବୁ ଢିଅ ଜମି ଢିପା ଜମି ସବୁ ପାହାଡ଼ କର ଜମି ତାଙ୍କୁ ଦେଇଦେବେ, କିନ୍ତୁ ତାର ସ୍ତ୍ରୀ ଝିଅ ଅଛନ୍ତି, ପୁଅ ଦୁଇଟା ପାଠ ପଢ଼ୁଛନ୍ତି ଭିନ୍ନ ହେଇଗଲେ, ଅଳ୍ପ ବୟସରେ ଆଶା କରିନଥିଲା, ଖାଲି ଉଦା ଲୁଗାରେ ଶାଳଗ୍ରାମଙ୍କ ଆଗରେ ଶୋଇବେ, ତାଙ୍କ ଘରେ ବ୍ରାହ୍ମଣଙ୍କର ଶାଳଗ୍ରାମ ଅଛନ୍ତି, ଉଦା ଲୁଗା ପିନ୍ଧିକି ସ୍ତ୍ରୀ ଆସି ଖାଲି କାନ୍ଦିକି ପଡ଼ିବ, ପ୍ରଭୁ ମୋ ସଂସାର ଭାସିଗଲା, ଇଏ ସ୍ୱାମୀ ତ ଖାଲି ଖାଇକି ଇଏ ଯେତିକି ଖଟିବ ସାର୍ 3 ଗୁଣା ଖାଇଦେବ, 1 କୋଟିଆ 3 କେଜି ଚାଉଳ ଖାଇବ, ମୋ ପିଲା ଛୁଆ ଚଳିବେ କେମିତି, ଖାଲି ଠାକୁରଙ୍କ ଆଗରେ ଖାଲି କାନ୍ଦିକି କଟିଲା, କିନ୍ତୁ ଭିନ୍ନ କରିଦେଲା ପରେ ଯାହା ହେଲେ ଖଟିବାକୁ ପଡ଼ିବ ନା ଆଜ୍ଞା, ଏମିତି ଦିନେ ପ୍ରଭୁଙ୍କର ଡାକ, ଆପଣ ସରଳ ଲୋକ କ'ଣ ଠକେଇବେ, ଏ ନାଭାଗା ଭଳିଆ ଆଜ୍ଞା ତାର ଯାଇ ଜମିକି ଯାଇଛି, ଦେଖିଲେ ଜମିର ଗୋଟେ ଯାହା କହନ୍ତି ବୋରିଂ ଗଲେ ପାଣି ଆସିବନି, ସେ ପାହାଡ଼ ପାଖରେ ଜମି ଜମିରୁ ବୋରିଂ ବାହାରିଲା, ଆପେ ଆପେ ଫାଟିକି ପାଣି ଭସ ଭସିକି ବାହାରିଲା, ଆଉ କ'ଣ ଇଏ ସାନ ଭାଇ ତାକୁ ଦେଇଛି ଢିଅ ଉପର ଜମିକି ସେଠୁ ପାଣି ବାହାର, ସେ 12 ମାସ ଚାଷ କରି ଧାନ ଚାଷ କରି ପରିବା ଚାଷ କରି ତା ପୁଅକୁ ଇଞ୍ଜିନିୟର ପଢ଼େଇଲା, ସେ ପୁଅ ପୁଣି ସନ୍ନ୍ୟାସ ହେଇଗଲେ, ତୁ ଭଗବାନଙ୍କ ଠାରୁ ତୁମେ ବେଶୀ ଚାଲାକ ନା, ସରଳ ଲୋକ ପ୍ରଭୁ ଯୋଉ ବାଟ ହେଲେ ପିତୃଭକ୍ତ ପାଇଲେ, ମୁଁ ଏଇ କଥାରେ କହୁଥିଲି, ପିତାର କଥାକୁ ମାନିଲା, ବାପା ମୋତେ ଭାଗ ଦେଇଛନ୍ତି, ଭାଇମାନେ କହିଲେ ବାପା ମୋର ଭାଗ, ବାପା କଥା ମାନିବି, ଏଇ ନାଭାଗଙ୍କର ପୁତ୍ର ହେବେ ଅମ୍ବରୀଶ। ଏଇ କଥାରେ ମୁଁ କହୁଥିଲି ଅପୃଚ ତନୟ ପୁରୁ ବୟସେନ ଗୁଣାଧିକମ। ପୁରୁକୁ ଯାଇକି ପଚାରୁଛନ୍ତି ଯଜାତି, ପୁରୁ ତୋ ବଡ଼ ଭାଇମାନେ ତ ମନା କରିଦେଲେ, ତୁ ମୋତେ ଧନ ଦବୁ ନା ନାହିଁ, ଏ ମୋତେ ଯୌବନ ଦବୁ ନା ନାହିଁ। ଶ୍ରୀପୁରୁ ବାଚ, ସଂସାରରେ ଜଣେ ପିତାଙ୍କ ପାଇଁ ଯୌବନ ଦଉଛି ଆଉ କ'ଣ ନ ଦେଇପାରିବ ବୋଲି ବିଚାର କରୁ। ବିଶ୍ୱ ଇତିହାସର ପ୍ରଥମ ବ୍ୟକ୍ତି ଯେ ପୁଅକୁ ଯୌବନ ମାଗୁଛି, ଆଉ ସେଭଳି ପୁତ୍ର ଆଜି ପିତାଙ୍କର ଜରାବସ୍ଥାକୁ ଗ୍ରହଣ କରି ପିତାଙ୍କୁ ଯୌବନ ଦଉଛନ୍ତି, ନିଜେ ବୁଢ଼ା ହେଇଛି ମୋ ବାପା ବରଂ ସୁଖର ହୁଅ, କେତେ ବଡ଼ ତ୍ୟାଗ। ଶ୍ରୀପୁରୁ ବାଚ କୋନୁ ଲୋକେ ମନୁଷ୍ୟନ୍ଦ୍ର ପିତୃ ଆତ୍ମାକୃତ ଅପମାନ ପ୍ରତିକାର ତୁମ କ୍ଷମୋଜସ୍ୟ ପ୍ରସାଦାତ ବିନ୍ଦତେ ପରମ। ବୋଲେ ବାପା, ଏ ସଂସାରରେ କିଏ ଅଛି ଯେ ପିତାର ଋଣକୁ ଶୁଝିଦେବ, କିଏ ଶୁଝିଦେବ? ଯତ୍ ବିନ୍ଦନ୍ତେ ପରମ, ବିଶ୍ୱନାଥ ଜୀବ ଗୋସ୍ୱାମୀ ଲେଖିଲେ ଯତ୍ ପ୍ରସାଦେନ, ଯତ୍ ପ୍ରସାଦାତ୍ ପ୍ରସାଦେନ ପ୍ରାପ୍ତାତ୍ ମନୁଷ୍ୟ ଦେହାତ୍ ପରମ ପରମେଶ୍ୱର ଅପି ଲଭ୍ୟତେ ପୁଣ୍ଡରୀକବତ୍ ଅସ୍ୟ ପ୍ରସାଦାତ୍ ଏବଃ। ବାପା ଏ ଦେହଟା ଦେଇଛନ୍ତି ବୋଲି ବାପାଙ୍କ ଦେହରେ ଆମେ ପରମ ବିନ୍ଦନ୍ତେ ଭଗବାନଙ୍କୁ ଲାଭ, ଏ ଦେହଟା ଅଛି ବୋଲି ତ ପ୍ରଭୁଙ୍କୁ ଲାଭ କରିବା, ଏ ଦେହଟା ପିତା ଦେଇଛନ୍ତି। କହିଲେ କୋନ ଲୋକେ ମନୁଷ୍ୟନ୍ଦ୍ର, ହେ ମନୁଷ୍ୟମାନଙ୍କ ଭିତରେ ଇନ୍ଦ୍ର, ହେ ପିତାଜୀ ଆତ୍ମାକୃତ ପୁମାନ, ଯିଏ ଶରୀର ଦାନ କରିଛନ୍ତି ସେ ବାବାଙ୍କୁ, ପ୍ରତିକରତମ କ୍ଷମୋଜସ୍ୟ ପ୍ରସାଦାତ୍ ବିନ୍ଦନ୍ତେ ପରମ, ଯାହାଙ୍କ କୃପାରୁ ପରମ କୃପା ପରମ ଆଶୀର୍ବାଦ ମିଳେ, ଯାହାଙ୍କ ଆଶୀର୍ବାଦରୁ ଜୀବନ ସଫଳ ହୁଏ, ସେ ଈଶ୍ୱରଙ୍କର କୃପା ଯାହାଙ୍କର କୃପାରୁ ମିଳେ, ପିତାଙ୍କର କୃପାରୁ ମିଳେ। ପିତା ଦେହ ଦେଇଛନ୍ତି, ଏ ଦେହରେ ଆମେ ଈଶ୍ୱରଙ୍କୁ ଭଜନ କରୁଛେ, ତାପରେ ଈଶ୍ୱରଙ୍କ କୃପାଟା ଲାଭ କରୁଛେ। ବଂଶୀଧର ସ୍ୱାମୀ ତାଙ୍କ ଟିକାରେ ଲେଖିଲେ ତଦୁକୃତମ ଜୈମିନୀ ମହାଭାରତରୁ ଆଣି କହୁଛନ୍ତି ଚନ୍ଦ୍ରହାସ ଉକ୍ତି, ପିତୃଭକ୍ତ୍ୟା ବିନା କିଞ୍ଚିତ୍ ଲଭତେ ଭୁବିନୋ ନରଃ ଲକ୍ଷ୍ମୀ ନାରାୟଣ ବେତୌ ପିତରୋ ଚିନ୍ତୟାମ୍ୟହଂ ଇତି ଚନ୍ଦ୍ରହାସ ଉକ୍ତି। ଲକ୍ଷ୍ମୀ ନାରାୟଣଙ୍କୁ ସେବା କଲାଭଳି ଜଣେ ପିତାମାତାଙ୍କ ସେବା କଲାବେଳେ ଇଏ ଲକ୍ଷ୍ମୀନାରାୟଣଙ୍କର ପ୍ରତିନିଧି। ଶ୍ରୀ ବାଲ୍ମୀକି ରାମାୟଣ ଅଯୋଧ୍ୟା କାଣ୍ଡେ ସେ ଲେଖିଲେ, ସୀତାଙ୍କୁ ବୁଝୁଛନ୍ତି ବା ରାମଜୀ ଯେତେବେଳେ ବନକୁ ଯାଉଛନ୍ତି ସୀତାଙ୍କୁ ବୁଝାଉଛନ୍ତି, ନ ସତ୍ୟଦାନ ମାନବା ଯଜ୍ଞ ବ୍ୟାପ୍ୟା ପ୍ରଦକ୍ଷିଣ ତଥା ବଲକରାସିତେ ଯଥା ସେବା ପିତୁର୍ମତ। ପିତାଙ୍କ ସେବାରେ ଯେଉଁ ବଳ ଆସେ ଏ ଯଜ୍ଞ ଦାନ ଦକ୍ଷିଣା ପରିକ୍ରମା ଏଥିରେ ନାହିଁ, ଭଗବାନ କହୁଛନ୍ତି କାହିଁକି ସୀତା ତୁମେ ଟିକେ ରହିଯାଅ, ମୁଁ ଯାଉଛି। ସ୍ୱର୍ଗମ ଧନ୍ୟ ସ୍ୱର୍ଗମ ଧନ ବା ଧାନ୍ୟମ ବା ବିଦ୍ୟା ପୁତ୍ରା ସୁଖା ନିଚ ଗୁରୁ ବୃତ୍ତ୍ୟାନୁରୋଧେନ ନ କିଞ୍ଚିତ ଅପି ଦୁର୍ଲଭମ, କିଛି ଦୁର୍ଲଭ ନାହିଁ। ଯଦି ପିତାମାତାଙ୍କର ଆଶୀର୍ବାଦ ଅଛି, ଏଇଟାକୁ ତୁଳସୀଦାସ ଲେଖିଲେ ରାମଚରିତମାନସରେ ଏଇ ଶ୍ଳୋକର ଅନୁବାଦ, ଧାନ୍ୟ ଜନମ ଜଗତି ତଲତାସୁ ପିତା ହି ପ୍ରମୋଦି ଚରିତ ଶୁନି ଯାସୁ। ରାମଜୀ କହୁଛନ୍ତି କହିକି ସୀତେ, ଏ ସୀତେ ଲକ୍ଷ୍ମଣ ମୋ ଜୀବନ ଧନ୍ୟ, ମୋର ଗୁଣକୁ ବାବା କହୁଛନ୍ତି, ସେଇ ପୁତ୍ର ଧନ୍ୟ ଯାହାର ଯେଉଁ ପୁତ୍ରର ଗୁଣଗାନ ପିତା କରନ୍ତି, ଆଉ ପୁତ୍ରର ପ୍ରଶଂସା ଯେଉଁ ପିତା ଶୁଣିକି ଆନନ୍ଦିତ ହୁଏ ସେ ପୁତ୍ର ହେଉଛନ୍ତି ସଂସାରରେ। ଏଠି କହିଲେ ନା ଧନ୍ୟ ଜନମ ଜଗତି ତଲେ ତାସୁ ପିତା ହିଁ ପ୍ରମୋଦ ଚରିତ ଶୁଣି ଯାସୁ, ଯାହାଙ୍କର ଚରିତ ଶୁଣି ଯେଉଁ ପୁତ୍ରର ଚରିତ ଶୁଣିକି ବାପା ଖୁସି ହେଉ, ଯାହା ମୋର ଏଭଳିଆ ପୁଅଟିଏ। ତାର କେଉଁ 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 ଦଶା ପ୍ରାପ୍ତ ହୁଏ,
चारि पदारथ करतला ताके प्रिय पितु मातु प्राण समझाके। चारि पदारथ करतला ताके श्री राम कहते हे सीते हे लक्ष्मण धर्म अर्थ काम मुख्य तार करतल हस्तगत पितृभक्त भाई चारि पदारथ करतला ताके प्रिय पितु मातु प्राण समझाके। जार पिता माता जो पुत्र प्राण स्वरूप ताकि ये जिन कर धर्म अर्थ काम मुख्य देव गंधर्व गोलकान ब्रह्म लोकस्तथा परान प्राप्नवंति महात्मा नाम मातृपितृ परायणम। अयोध्या कांड वाल्मीकि रामायण आमे कौनसी काम करम जीवन एभली जीवन है गला? ना पितृमातृ भक्त हो पारे ना विष्णु शुद्ध भक्त हो पारे कौन सी कम गोटे दृढ़ व्रत है कि किसी करे जड़े पिता मातार सेवा को अग्राह कर दे पारे जिते बड़े ये स्थित पहुंच कौन कह भगवान कौन आम प्रार्थना करमेव माता च पिता तुमेव माता से स्थिति पहुंचला आप पिता माता सेवा न कले कि दोष ना आम से स्थिति पहुंचे पिता माता को छाड़ दौ जाने स्त्री सेवा करते जो संपूर्ण शरणागति होगा ता पिता मातार दायित्व भगवान भी ने स्थिति कि बड़ी ना तुमेव माता च पिता तुमेव ब्रह्मचारी मान गोटे दोष लगे ना ब्रह्मचारी शरणागत पूर्ण नहीं पाला गुरु ब्रह्मचारी पिता किए गुरु गुरु पिता सर्वात्म शरणम शरण्यम जत मुकुंद परिहृत कर तुम ये साधु है कि सर्वात्म भाव भगवान शरण न जा पार ऋण रही गला बाबा जन्म दे आमको ना आम बापा कौन कर हरिंग सर्वात्म भाव शरण हो पारु से ऋण पड़ रही ये बड़ सूक्ष्म जिनिस बा तेणु भगवान सर्वात्म शरण है कि भगवत भजन कला परे भगवान नियम रहा परे भगवान खुशी जीवा प्रभु खुशी गले समस्ते खुशी नले बड़ अड़ुआ है हाँ तुमेव माता च पिता तुमेव तुमेव बंधु च सखा तुमे ये छोटिया कथा ना ये छोट छुआ मान पढ़ु समस्ते पढ़ु तुम्हें एव सबुत्र लगुच एव तुम्हें एकाकी निर्धनार्थे एकाकी तुम्हें एकाकी मोर पिता आ मोर के पिता नहांती तुम्हें मोर माता तुम्हें मोर बंधु तुम्हें मोर सखा तुम्हें विद्या तुमेव द्रवीणम धनम तुम्हें मोर धन तुम्हें मोर विद्यादाता तुम्हें मोर धनदाता तापरे तुमेव सर्वम मम देव देव यही स्थिति रे पहुंचला परे आम जदि पिता माता सेवा टिके करि पारने केहि त्रुटि रहिला ताले आम क्षमा करा जीव आ आमे देह सुख भोग करिबा भल गाड़ी चढ़ी बुलवा बाप माँ बाप तक पड़ते घरे आम जाए बुलवा ये क्षमा प्रभु को दरबार में मिल पिता माता आमको स्वर दे पिता यदि आदेश दे पिता आदेश कर्म करा पड़े वर्णाश्रम धर्म को आम काटिकारे वर्णाश्रम धर्म किसी भूल हो गए प्रतिक्रिया आसो आजिकल पर 50% फैमिली लाइफ डेस्ट्रॉय होबार एटा गोटे पॉइंट आजिकल परिवार स्वामी स्त्री भितर झगड़ा है कि तांको जीवन जो बिगड़ जाऊ तार गोटे कारण है से माने शाशु शशुर सेवा कले अवस्था पुणी से आस तुम वेदधर्म को भांगी लबा तुम वेदधर्म को भांगीद तुम्हें कौन से नियम को डायभर्ट कर सुख पापर जगत को एमती सुंदर नियम तैयारी कराई ऋण रही देवर्षि भूताप्त ऋणम पितृ ऋणम गोटे ऋण अच्छे बापा ऋण
ଦେବତାଙ୍କର ଋଣୀ ଆମେ। ଦେବତା ସୂର୍ଯ୍ୟ ଶୀତ ଖରା ସବୁ ଦେଉଛନ୍ତି ନା, ବର୍ଷା ଦେବ ଋଷିଙ୍କର ଋଣ, ଋଷିମାନେ ଜ୍ଞାନ ଦେଇଛନ୍ତି, ସେ ଜ୍ଞାନ ଯୋଗୁଁ ଆମେ ଯେ ମାତୃ ପେଟରୁ ବାହାରୁଛେ, ଛୁଆଟା ଜନ୍ମ ହେଲା ପରେ କ'ଣ ଖାଇବ, ଋଷିମାନେ ସବୁ ତିଆରି କରୁ। ଦେବର୍ଷି ଭୂତ ଜୀବର ଋଣୀ, ଜୀବର ଋଣୀ ନାହିଁ, କ୍ଷୀର ଖାଉଛି ଛୁଆଟି, ତା ମା ତାର କ୍ଷୀର ହଉ, କ୍ଷୀର ଖାଉଛି ନା ନାହିଁ, ବଳଦକୁ ଖଟଉଛେ, ଆମେ ଖାଇବା ଚାଉଳ ତାକୁ ଦେବା କୁଣ୍ଡା, ଆମେ ଆମର ନଡ଼ା ତାକୁ ଦେବା, ଆମେ ଖାଇବା ଚାଉଳ ରୋଷେଇବାସ କରିକି। ଏଇ ଆଜ୍ଞା ଆମର ଘର କଥା, ମୋର ଛୋଟ ପିଲାବେଳ କଥା ମନେ ପଡ଼ିଲା, ଏ କଥା କହୁ କହୁ, ବଳଦ ଥାନ୍ତି ବହୁ ବଡ଼ ବଡ଼ ବଳଦ, ରୋଷେଇ ହେଲା ପରେ ତାଙ୍କ ପାଇଁ ଆଗେ ଅର୍ଣ୍ଣ କଢ଼ା ହେଇକି ରହିବ, ଭାତ କଢ଼ା ହେଇକି ରହିବ, ତାହେଲେ ଭାତ କୁହନ୍ତି, ତାଙ୍କ ପାଇଁ ଆଗେ କଢ଼ା ହେଇକି ରହିବ, ତାଙ୍କ ପାଇଁ ଗୋଟେ ସେର ଚାଉଳ ପଡ଼ିବ, ସେ ବଳଦ କତିକି ଯାଇପାରିବନି, ବହୁ ବଡ଼ ବଡ଼ ବଳଦ, ସେ ଆସିଲେ ମୂଲ୍ୟ ଆସିବ, ଘରେ ଲୋକମାନେ ଖାଇଦେବେ, କିନ୍ତୁ ତାଙ୍କ ପାଇଁ ଭାତ ଅଲଗା ଥୁଆ ହେଇଥିବ, ବଳଦମାନଙ୍କୁ ଦିଆହବ, କାରଣ ବାର ମାସ ସିଏ ଚଷିଛନ୍ତି, ବାର ମାସ ଆମେ ଯେଉଁ ଚାଉଳ ଖାଉଛୁ ସିଏ ତାଙ୍କ ଚଷିବା ଚାଉଳ ନା, ଆମେ ବାର ମାସ ଖାଇବା ତାଙ୍କୁ ବାର ମାସ କୁଣ୍ଡା ଦେବା, ଇଏ ନାହିଁ, ଭୂତ ଋଣ ରହିଯିବ, ଜୀବ ଋଣ ରହିଯିବ। ମଣିଷ ଭଗବାନଙ୍କୁ ଭଜନ ନକଲେ କେଉଁ ଋଣରୁ ମୁକ୍ତ ହବ ଆଜ୍ଞା? ଦେବର୍ଷି ଭୂତ ଆପ୍ତ ଋଣ, ବନ୍ଧୁବାନ୍ଧବଙ୍କ ଋଣ ରହିବ। ଏ ଛୋଟ ଛୁଆଟା କେତେ ସ୍ନେହର ତାର ଖୁଡ଼ି, ତାଙ୍କର କିଏ କେତେ ସ୍ନେହ କରିକି ଚଳେଇଛି ନା। ଭୂତାପ୍ତ ଋଣ ପିତୃ ଋଣ ନା କିଙ୍କର, ରାଜାର ଋଣ, ଏ ଚାକରର ଋଣ, କିଙ୍କର ଘରେ ଚାକର ରହିଛି, ଦେଖୁଛ ନା ଛୁଆର ମଳକୁ କାଢ଼ୁଛି, ତା ପେଣ୍ଟ ସାର୍ଟ ସଫା କରୁଛି, ତାକୁ ମା କାମ କଲାବେଳେ ତାକୁ ଖେଳେଇକି ବୁଲଉଛି, ତାର ଋଣ ରହିଲା। ରାଜନ ରାଜାର ବି ଋଣ ରହିଲା, ଦେଶର ରାଜା, ଏତିକି ଋଣରେ ଆମେ ଋଣୀ। ନବଯୋଗେନ୍ଦ୍ର ସମ୍ବାଦରେ କୁହାଗଲା, ସର୍ବାତ୍ମା ଶରଣମ ଶରଣ୍ୟମ ଗତ ମୁକୁନ୍ଦା ପରିହୂତ କାଢ଼ତୁ। ସର୍ବାତ୍ମା ଭାବରେ ଯଦି ବିଷ୍ଣୁଙ୍କର ଶରଣ ଚାଲିଗଲେ, ସିଏ ପରମାତ୍ମା ରୂପରେ ଅଛନ୍ତି, ଆମେ ସବୁ ଋଣରୁ ମୁକ୍ତ ହବା, ନହେଲେ ସବୁ ଋଣରୁ ମୁକ୍ତ ହେଇପାରିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ନହେଲେ ଆଜ୍ଞା ଆଜି ବର୍ଣ୍ଣାଶ୍ରମ ଧର୍ମର ଏ ବିପରୀତ ପ୍ରତିକ୍ରିୟା ସ୍ୱରୂପ ଆଜି ମାନବ ସମାଜ ଦୁଃଖୀ। ଦେଖ କାଲି ଆମେ ଶୁଣିବା, କାଲି ପୁରୁ ପ୍ରବଚନ ଦେବେ, ପୁଅ ଚାରି ପ୍ରକାର, କାଲି ଆରମ୍ଭରେ କଥା ପଡ଼ିବ, ଚାରି ପ୍ରକାର ପୁଅ, ସେଭଳି ଚାରି ପ୍ରକାର ଶିଷ୍ୟ, ଉତ୍ତମ ପୁତ୍ର କିଏ, ମଧ୍ୟମ ପୁତ୍ର କିଏ, କନିଷ୍ଠ ପୁତ୍ର କିଏ, ଆଉ କେଉଁ ପୁତ୍ର ବିଷ୍ଟା ତୁଲ୍ୟ। ପୁରୁ ଏଇ ପ୍ରବଚନ ଦେଲା ପରେ ବାପାଙ୍କୁ ଯୌବନ ଦେବେ, କହ ବାପା ମୋର ଯୌବନ କ'ଣ ହବ, ଆପଣ ସୁଖରେ ରୁହନ୍ତୁ, ମୋ ଯୌବନଟାକୁ ନିଅନ୍ତୁ, ହଜାର ବର୍ଷ ପାଇଁ ଯୌବନଟାକୁ ଦେଇଦେବେ, ବାପାଙ୍କର ବୃଦ୍ଧ ଅବସ୍ଥାକୁ ଗ୍ରହଣ କରି। କେତେ ବଡ଼ ତ୍ୟାଗ ଦେଖୁଛନ୍ତି, କେତେ ବଡ଼ ପିତୃଭକ୍ତି ଏ ପୁରୁବଂଶ। ଶେଷରେ ଯଯାତି ମହାରାଜ ଚରିତ ଆପଣ ଶୁଣିବେ, ଏ ପୁରୁଙ୍କୁ ସବୁ ସମ୍ପତ୍ତି ଦେବେ ଯଯାତି, ତୁ ଭାଇମାନଙ୍କୁ ଭାଗ କରିକି ଦେ, କିନ୍ତୁ ତୁ ହେଲୁ ମାଲିକ। ଏଇ ପୁରୁବଂଶରେ ଆସିବେ ନା ଦୁଷ୍ମନ୍ତ, ଭରତ, ପୁରବାଣ ନହି ପୌରବାଣ ମନଃ ଅଧର୍ମ୍ୟର ମତେ କୁଚିତ, କାଲି ଯେଉଁ ପଡ଼ିଥିଲା ଏ ପୁରୁବଂଶ। ହରେ କୃଷ୍ଣ ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ କି ଜୟ, ଶିଲ ପ୍ରଭୁ ପାଜୀ ମହାରାଜ କି ଜୟ, ଶିଲ ଗୋରବିନ୍ଦ ଗୋସ୍ୱାମୀ ଶିଲ ଗୁରୁଦେବ କି ଜୟ, ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ସମବେତ ଶ୍ରୋତା ଭକ୍ତ ବୃନ୍ଦ କି ଜୟ, ସମସ୍ତ ଗ୍ରାମର ମଙ୍ଗଳ ଆନନ୍ଦ କବାର ହରି ହରି ବୋଲ। ହରେ କୃଷ୍ଣ
ବାସୀ।